ଭାଇ ନେଭିଲ ଅଶେଷ ଧନ୍ୟବାଦ ଜଣାଏ। ଭାଇ ନେଭିଲ ଏହି ସ୍ଥାନରେ ଉପସ୍ଥିତ ଥିବାରୁ ଖୁବ୍ ଆନନ୍ଦିତ ଅଟେ। ପୁଣି ଯୀଶୁଖ୍ରୀଷ୍ଟ ଥାଇ ସ୍ୱର୍ଗୀୟ ସ୍ଥାନରେ ଉପବେଶ କରିବାକୁ ପାଇଥିବା ସୁଯୋଗଟି ସୁଦ୍ଧା ପୁଲକିତ ଅଟେ। ତତ୍ପରେ ବହୁଳ ଜନସଂଖ୍ୟା ତାହା ମଧ୍ୟ କଦାପି ବିଚଳିତ କରିନଥିଲା। ଏହା ତ ସବୁବେଳେ ମୋତେ ଉତ୍ସାହିତ କରିଥାଏ। ତୁମମାନଙ୍କୁ ଯେପରି ଜଣା, ମୁଁ ଯେତେବେଳେ ଅଳ୍ପ ସଂଖ୍ୟକ ଲୋକମାନଙ୍କ ଗହଣରେ ରହେ, ସେତେବେଳେ ମୁଁ ଅଧିକ ରୂପେ ଆପଣଙ୍କ ଘରର ପରିବେଶ ମଧ୍ୟରେ ରହିଅଛି ଏପରି ଧାରଣା କରିଥାଏ। ଯେହେତୁ ତାହା ଏକ ମଣ୍ଡଳୀ ଅବସ୍ଥା ଅଟେ, ଏପରି ମୁଁ ବିଚାର ରଖେ। ତାହାରି ଉପରେ ହିଁ ଏହା ମୋ ପାଖରେ ଗୋଟିଏ ଧର୍ମଶାସ୍ତ୍ର ପଦପର୍ବ ରହିଛି। ଏହା ଏପରି କହିଥାଏ, ହେ ସନପଲ, ଭୟ କର ନାହିଁ, କାରଣ ତୁମମାନଙ୍କୁ ସେ ରାଜ୍ୟ ଦେବା ନିମନ୍ତେ ତୁମମାନଙ୍କ ପିତାଙ୍କର ସନ୍ତୋଷ। ଆଉ ମୁଁ କରିବି, ତାହିଁ ତ ସେହି ସାନ ପଲଟି ଅଟେ ଯାହା ସହିତ ସେହି ଯୋଗ୍ୟ ଦିନରେ ମୁଁ ପରିଚିତ ହେବାକୁ ଇଚ୍ଛା ରଖିବି, ସେହି ପଲଟିର ସହିତ ଯାହାକୁ ସେ କହିଥିଲେ ଭୟ କର ନାହିଁ। ପୁଣି ଆଜିର ରାତ୍ରି କାଳରେ ଏହି ସ୍ଥାନକୁ ଅଗ୍ରସର କରି ଚାଲି ଆସୁଥିବାର ସୁଯୋଗ ପାଇଁ ଆମେ ସମସ୍ତେ ଖୁବ୍ ଆନନ୍ଦିତ ଅଟୁ। କହିବାର ଅଭ୍ୟାସକୁ ନେଇ ମୁଁ ଆଦୌ ଆସିନଥିଲି। ଏହି ଖୁବ୍ ଅଳ୍ପ ସମୟ ପୂର୍ବେ ସେଠାରେ କେହି ଜଣେ ବ୍ୟକ୍ତି ଉପସ୍ଥିତ ଥିଲେ ଯିଏକି କବାଟ ପାଖକୁ ଆସିଥିଲେ। ପୁଣି ମୁଁ ଯେତେବେଳେ କେତେକ ବିଷୟ ଉପରେ ଅଧ୍ୟୟନରତ ଥିଲି, ପୁଣି ଆଗକୁ ହେବା ପାଇଁ ଥିବା ସଭାଗୁଡ଼ିକ ପାଇଁ କେତେକ ବିଷୟବସ୍ତୁ ଉପରେ, ପୁଣି କେତେକ ପ୍ରସଙ୍ଗ ଉପରେ ପ୍ରସ୍ତୁତ ହେଉଥିଲି, ଯାହାକୁ ମୁଁ ଏହି ସମୟରୁ ଫୋନିକ୍ସ ଟ୍ୟୁସନରେ, ପୁଣି ସେହି ସ୍ଥାନରେ ଯେଉଁ ଅନ୍ୟାନ୍ୟ ସ୍ଥାନମାନଙ୍କ ପାଇଁ ପ୍ରସ୍ତୁତ କରୁଥିଲି। ପୁଣି ପବିତ୍ର ଆତ୍ମାଙ୍କ ଦ୍ୱାରା ପ୍ରକୃତରେ ଭୋଜନ କରାଯାଇଥିବା ନ୍ୟାୟ ମୁଁ ଅକ୍ଷରେ ଆତ୍ମିକ ଭୋଜନକୁ ପାଇଥିଲି। ତୁମମାନଙ୍କୁ ଯେପରି ଜଣା, ଏକ ଚରମ ଅବସ୍ଥା, ପୁଣି ସେହି ଶେଷ ପରିଣତ ବିଷୟବସ୍ତୁ ପରେ ମୁଁ ଏକ ଉତ୍ତମ ଭୋଜନକୁ ଲାଭ କରୁଥିଲି। ଆଉ ପତ୍ନୀ ପାଖକୁ ଆସିଲେ, ଆଉ ସେ ମୋତେ କହିଲେ ଯେ ସେଠାରେ କେହି ଜଣେ ବ୍ୟକ୍ତି ଉପସ୍ଥିତ ଥିଲେ, ପୁଣି ମୋତେ ଭେଟିବାକୁ ଇଚ୍ଛା କରିଥିଲେ। ପୁଣି ସେହି ମୁହୂର୍ତ୍ତରେ ମୁଁ ଏହାକୁ ଠିକ୍ ରୂପେ ବୁଝିନଥିଲି। ତତ୍ପରେ କିଛି ଉତ୍ତରେ ଏପରି ପଚାରିଥିଲେ, ଆଜିର ରାତ୍ରିବେଳେ ତୁମେ ଆରାଧନାଳୟକୁ ଯାଉଛ କି? ପୁଣି ମୁଁ କହିଲି, ମୁଁ ସେପରି ଧରଣର ବିଚାରକୁ ରଖେ। ତତ୍ପରେ ମୁଁ ଚେଷ୍ଟା କରିବା ଲାଗିଲି, ମୁଁ ଯେଉଁ କାର୍ଯ୍ୟଟିକୁ କରୁଥିଲି ଆତ୍ମାରେ ଆବିଷ୍ଟ ଥାଇ ସେଥିରେ ଲାଗିଗଲି। ତତ୍ପରେ ସେ ଫେରି ଆସିଲେ, ପୁଣି କହିଲେ ସେହି ଜଣକ ଏକ ପୀଡିତ ବ୍ୟକ୍ତି ଥିଲେ, ଆଉ ପ୍ରାର୍ଥନା କରାଯାଇ ନିମନ୍ତେ ଆସିଥିଲେ। ମୁଁ କହିଲି, ଭଲ କଥା, ତେବେ ତ ମୁଁ ଆରାଧନାଳୟ ପର୍ଯ୍ୟନ୍ତ ଯିବି। ବୁଝନ୍ତୁ, ଯେ କୌଣସି ପ୍ରକାର ହେଉ ପଛେ ମୁଁ ଯିବି, ପୁଣି ପୀଡିତ ମାନଙ୍କ ପାଇଁ ପ୍ରାର୍ଥନା କରିବି, ମୁଁ ସବୁବେଳେ କରେ, ତାହା ହିଁ ଅଟେ। ତୁମମାନଙ୍କୁ ତ ଜଣା, ସେହି ସବୁ ବିଷୟ ସେପରି ଧରଣ ଅଟନ୍ତି। ଆଉ ଲୋକମାନେ ଯେତେବେଳେ ପୀଡିତ ପୁଣି ସଙ୍କଟମୁଖୀ ଅଟନ୍ତି, ସେତେବେଳେ ଯେତେ ଶୀଘ୍ର ସମ୍ଭବ ହୋଇପାରେ ଆମମାନଙ୍କୁ ସେମାନଙ୍କ ପାଖରେ ପହଞ୍ଚିବା ଉଚିତ, ପୁଣି ସେମାନଙ୍କ ପାଇଁ ପ୍ରାର୍ଥନା କରିବା ଉଚିତ। ସେ ଯେ କେହି ଜଣେ ବ୍ୟକ୍ତି ପୀଡିତ ହୋଇଥାନ୍ତୁ ନା କାହିଁକି, ସେ ବୁଝନ୍ତି ଯେ ପରମେଶ୍ୱରଙ୍କ ମହାନ ଆରୋଗ୍ୟକାରୀ ସମର୍ଥ ଦ୍ୱାରା ସୁସ୍ଥତା ଲାଭ କରିବାର ଅର୍ଥକୁ, ପୁଣି ସେଥିପ୍ରତି କୃତଜ୍ଞତା ପ୍ରକାଶ କରିବାର ଅର୍ଥଟି ଯେ କ'ଣ ତାହାକୁ ଜାଣନ୍ତି। ପୁଣି ଏହା ସେପରି ଧରଣର ଏକ ଚମତ୍କାର ବିଷୟ ଅଟେ, କିପରି ଏକ ସୁଯୋଗ ଅଟେ। ଆସୁଥିବା ରବିବାର ଦିନ ଈଶ୍ୱର ଯଦି ଇଚ୍ଛା କରୁଥାନ୍ତି, ଭାଇ ନେଭିଲ ପୁଣି ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ସୁଦ୍ଧା କୌଣସି ବିଶ୍ଳେଷଣ କାର୍ଯ୍ୟକ୍ରମ ଯଦି ହାସଲ କରିନାହାନ୍ତି, ମୁଁ ବିଚାର ରଖିଥିଲି ଯେ ଆସନ୍ତା ରବିବାର ସକାଳ ବେଳା ଜନତାଙ୍କ ସମ୍ମୁଖରେ ମୁଁ ବଡ଼ଦିନର ସୁସମାଚାରକୁ ପ୍ରସ୍ତୁତ କରିବି, ମୋର ପ୍ରସ୍ତୁତ ସମାଚାରଟିକୁ ରଖିବି, ଯେହେତୁ ସେମାନଙ୍କୁ ଛାଡ଼ିଦେବାକୁ ଅଛି, ସେମାନଙ୍କୁ ଚାଲିଯିବାକୁ ଅଛି। ସେମାନେ ମଧ୍ୟରୁ କେତେକ ଜଣ ବହୁ ଦୂରଦୂରାନ୍ତରୁ ଆସନ୍ତି, ଆପଣମାନଙ୍କୁ ତ ତାହା ଜଣା। ପୁଣି ଜର୍ଜିଆ ପରି ସ୍ଥାନରୁ ଆଉ ଅନ୍ୟାନ୍ୟ ଦୂରବର୍ତ୍ତୀ ସ୍ଥାନରୁ ସେମାନେ ଆସନ୍ତି, ପୁଣି ତାହା ସେମାନଙ୍କୁ ଯଥା ସମୟରେ ଫେରିଯିବାକୁ, ଆଉ ବଡ଼ଦିନର କିଣା ବିକା କରିବାକୁ, ପୁଣି ଅନ୍ୟାନ୍ୟ କାର୍ଯ୍ୟକ୍ରମ କରିବାକୁ ସମୟ ଦେବ। ପୁଣି ବିଲି ତ ଏଇ ମାତ୍ର ବାହାରି ଆସିଲା, ଆଉ ମୋତେ କହିଲା, ମୋର ଭଉଣୀଙ୍କୁ କହିଥିଲା, ଡୋଲେସ୍ କହିଥିଲା ଯେ ଆସନ୍ତା ରବିବାର ସନ୍ଧ୍ୟା ବେଳେ ଉପାସନା ଠିକ୍ ପୂର୍ବେ କେତେକ ଛୋଟକାଟ ଜିନିଷ ଉପଲବ୍ଧ ଅଛି, ଛୋଟ ଛୋଟ ପିଲାମାନଙ୍କ ପାଇଁ ଉପହାର ଦେବା ନିମନ୍ତେ କେତେକ ଉପହାର ଯୋଗ୍ୟ ଜିନିଷ ରହିଅଛି। ଆପଣମାନଙ୍କୁ ଜଣା, ସେମାନେ ଏହି ସ୍ଥାନରେ ଏକ ଛୋଟକାଟ କାର୍ଯ୍ୟକ୍ରମ କରିବାକୁ ଯାଉଛନ୍ତି। ଉପାସନା ଆରମ୍ଭ ହେବା ପୂର୍ବେ ସେମାନେ ବଡ଼ଦିନ ଉପଲକ୍ଷେ ଏକ ଅଭିନୟକୁ କରିବାକୁ ପ୍ରସ୍ତୁତ କରିବାକୁ ଚାହାନ୍ତି। ଆଉ ମୁଁ କହିଥିଲି, ଭଲ କଥା, ତାହା ରବିବାରର ସନ୍ଧ୍ୟା କାଳରେ ସମ୍ଭବ ହେବ, ଏହା ସେପରି ହେବ ନାହିଁ କି? କହିଥିଲେ ହଁ। ମୁଁ କହିଥିଲି, ଏବେ ତ ତାହା କୌଣସି ପ୍ରକାରେ ବାଧା ସୃଷ୍ଟି କରିବ ନାହିଁ, ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ପରବର୍ତ୍ତୀ ମଙ୍ଗଳବାର ଦିନ ପରଦିନର ପୂର୍ବ ସନ୍ଧ୍ୟା ଅଟେ, ତତ୍ପରେ ଯଦି କିମ୍ବା ପରବର୍ତ୍ତୀ ମଙ୍ଗଳବାର ଏକ ସପ୍ତାହ ଉତ୍ତରେ ବଡ଼ଦିନ ଅଟେ, ସୁତରାଂ ତାହା ଲୋକମାନଙ୍କୁ ଚାପ ପକାଇବ, ଆପଣମାନେ ବୁଝନ୍ତୁ। ତତ୍ପରେ ବଡ଼ଦିନର ପୂର୍ବଦିନ ନିମନ୍ତେ ସେମାନଙ୍କୁ ନିହାତି ପକ୍ଷେ ଘରକୁ ଫେରିଯିବାକୁ ପ୍ରେରିତ କରିବ, ପୁଣି ସୋମବାର ଦିନ ସେପରି କରିବ। ତେଣୁ ମୁଁ ବିଚାର କଲି ଯେ ମୁଁ ପାଇଯିବି, ହଁ, ଦୁଇ ସପ୍ତାହ ଅବଧିକୁ ପାଇଯିବି, ତାହା ଉପଯୁକ୍ତ ବିଷୟ ଅଟେ। ଦୁଇଟି ସପ୍ତାହ ଏହା ହିଁ ନିରାକର ସତ୍ୟ କଥା ଅଟେ। ତେଣୁ ମୁଁ ବିଚାର କଲି ଏପରି ହୋଇପାରେ ଯେ ଆଜିର ରାତ୍ରି ବେଳା ମୁଁ ଚାଲି ଆସିବି, ପୁଣି ଲୋକମାନଙ୍କୁ ପରିଚିତ କରାଇବି। ଯଦି ପ୍ରଭୁ ସେପରି କିଛି ବିଷୟକୁ ଇଚ୍ଛା କରୁଥାନ୍ତି, ତତ୍ପରେ ଭାଇ ନେଭିଲଙ୍କ ନିକଟରେ ସେପରି କିଛି ବିଶେଷଣର କାର୍ଯ୍ୟସୂଚୀ ନାହିଁ, ଯେପରିକି ମୁଁ ମଣ୍ଡଳୀକୁ ମୋର ବଡ଼ଦିନର ସୁସମାଚାରକୁ ବସ୍ତୁତ ପ୍ରଦାନ କରିବାକୁ ପସନ୍ଦ କରିଥାଏ, ପୁଣି ମୋର ଇଷ୍ଟର ସମାଚାରକୁ ମଧ୍ୟ ଦେବାକୁ ପସନ୍ଦ କରିଥାଏ, ପୁଣି ପ୍ରଚାର କରି ଦେବାକୁ ପ୍ରଭୁ ମୋର ହୃଦୟରେ ଯାହା କିଛି ବିଷୟବସ୍ତୁ ଦେବାକୁ ପ୍ରେରଣା ଦିଅନ୍ତି ତାହାକୁ ମୁଁ ପ୍ରଚାର କରିଥାଏ। ଆଉ ପ୍ରଭୁ ଯଦି ଇଚ୍ଛା କରୁଥାନ୍ତି, ତେବେ ପରବର୍ତ୍ତୀ ରବିବାର ଦିନ, ପରବର୍ତ୍ତୀ ରବିବାର ସକାଳ ବେଳା ମୁଁ ପ୍ରଦାନ କରିବି। ଏକ ସନ୍ଧ୍ୟାକାଳ ସମୟ ପରିବର୍ତ୍ତେ ଏକ ସକାଳ ସମୟର ଅବଧିକୁ ମୁଁ ଗ୍ରହଣ କରିବାର କାରଣ ଏପରି ଅଟେ, ଯେତେବେଳେ କି ସେହି ଲୋକଗୁଡାକ ଯେଉଁମାନେ କି ଦୂରବର୍ତ୍ତୀ ସ୍ଥାନରେ ଆସନ୍ତି ଯାତ୍ରା କରିବା ନିମନ୍ତେ, ସେମାନଙ୍କୁ ପୁଣି ଗୃହକୁ ଫେରିଯିବା ନିମନ୍ତେ ସେମାନଙ୍କ ନିକଟରେ ଅପରାହ୍ନର ସମ୍ପୂର୍ଣ୍ଣ ସମୟଟି ରହିଅଛି, ଆପଣମାନେ ଲକ୍ଷ୍ୟ କରନ୍ତୁ। ପୁଣି ମୁଁ ତ ପ୍ରକାରାନ୍ତରେ ରାତ୍ରିକାଳରେ ଏହାକୁ ହାସଲ କରିବାକୁ ପସନ୍ଦ କରିବି। ସନ୍ଧ୍ୟାର ସମୟଟି ଯେ ଅଧିକ ଗ୍ରହଣୀୟ ହେବ ଏପରି ମୁଁ ବିଚାର ରଖେ। ମୁଁ ସନ୍ଧ୍ୟାର ଆରାଧନା ସଭାକୁ ପସନ୍ଦ କରେ, ଯେତେବେଳେ ସୂର୍ଯ୍ୟ ଅସ୍ତ ହୋଇଯାଇଥାଏ, ଅନ୍ୟାନ୍ୟ କେତେକ ବିଷୟ ସେପରି ଅଟେ। ଏତନ ଉଦ୍ୟାନ ମଧ୍ୟରେ ଏହା ତ ପରମେଶ୍ୱର ଥିଲେ, ଆଦମଙ୍କ ପ୍ରତି ପରମେଶ୍ୱର ସେପରି ଥିଲେ। ସନ୍ଧ୍ୟାର ଶୀତଳ ସମୟରେ ପରମେଶ୍ୱର ଆସୁଥିଲେ, ପୁଣି ଆଦମଙ୍କ ସହିତ କଥାବାର୍ତ୍ତା କରିଥିଲେ, ବୁଝନ୍ତୁ। ତେଣୁ ମୁଁ ସନ୍ଧ୍ୟାର ଆରାଧନାକୁ ପସନ୍ଦ କରେ, ମାତ୍ର ପୁଣି ଏହି ସ୍ଥାନରେ ପରିବେଶ ଗୁଡ଼ିକ ଯେପରି ଧରଣର ଅଟନ୍ତି ତାହାର ପରିପ୍ରେକ୍ଷୀରେ ଏହା ଅଧିକ ଉତ୍ତମ ହେବ ଯଦି ମୁଁ ଏହାକୁ ପ୍ରାତଃକାଳରେ କାର୍ଯ୍ୟକାରୀ କରିବି, ତେବେ ଯାଇ ସମୁଦାୟ ଜନସମାଗମ ଅଟି ସ୍ୱସ୍ଥାନକୁ ଫେରିଯାଇ ପାରିବେ। ଆଉ ମୁଁ ଖୁବ୍ ଆଭାରୀ ଅଟେ ଯେ ଏହି ସ୍ଥାନରୁ ଆରାଧନାଳୟଟି ଅନତି ଦୂରରେ ଅନ୍ୟ ଏକ ସ୍ଥାନ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଅଛି, ପୁଣି ଏଥିରେ କିଛିଟା ଅଧିକ ସଂଖ୍ୟକ କୋଠରୀକୁ ସଂଯୁକ୍ତ କରାଯାଇଛି। ଯେକୌଣସି ପ୍ରକାର ହେଉ ପଛେ ବହୁତ ଉତ୍ତାପ, ପୁଣି ଧକ୍କାଧକ୍କି ବୋଧ କରାଯାଉଥିଲା, ପୁଣି ଯାହା ହେଉ ପଛେ ପରିଶେଷରେ ଆମେମାନେ ଏହାକୁ ଲାଭ କଲୁ। ଆପଣମାନଙ୍କୁ ତ ଜଣା, ଭାଇ ବୃଦ୍ଧ ଭାଇ ବୋସ୍ୱାର୍ଥ ପ୍ରାୟତଃ ଏକ ପ୍ରକାର ପ୍ରବାଦକୁ ହାସଲ କରି ରହିଛନ୍ତି। କହିଥିଲେ ସେହି ଶିଶୁ ସନ୍ତାନଟି ଯିଏ ଚିତ୍କାର କରି କାନ୍ଦିଥାଏ ସେ ଅଧିକ ଯତ୍ନ ହାସଲ କରେ, ତେଣୁ ତାହା ହିଁ ସର୍ବାପେକ୍ଷା ଅଧିକ ମନୋଯୋଗର ବିଷୟ ଅଟେ, ଆପଣମାନଙ୍କୁ ଜଣା। ତେଣୁ ମୁଁ ଏପରି ବିଚାର କରେ ଯେ ସମୟ ସମୟରେ ଆମମାନଙ୍କୁ ଏହା ଯେ କାନ୍ଦିବା ନିମନ୍ତେ ପ୍ରେରିତ କରିଥାଏ ଏପରି ମୁଁ ବିଚାର କରେ। ଆପଣମାନେ କଣ ଏପରି ଧରଣର ବିଚାରକୁ ପୋଷଣ କରନ୍ତି ନାହିଁ କି? ସୁତରାଂ ସେହି ଚିତ୍ତାକର୍ଷକ ବାଦ୍ୟଯନ୍ତ୍ର ଧୂନ ନିମନ୍ତେ ମୁଁ ଭାଇ ଆନ୍ଥୋନି ପୁଣି ତାଙ୍କର ସଙ୍ଗୀମାନଙ୍କୁ ସାଧୁବାଦ ଜ୍ଞାପନ କରିବାକୁ ଚାହେଁ। ମୁଁ ତ ଅଗ୍ରସର ଭିତରକୁ ଚାଲି ଆସିଥିଲି, ପୁଣି ତାହାକୁ ଶ୍ରବଣ କରିଥିଲି, ପୁଣି ଆପଣମାନେ ଜାଣନ୍ତି ସେହି ସବୁ ବାଦ୍ୟଯନ୍ତ୍ର ତୁରୀ ଗୁଡ଼ିକ ଅଟନ୍ତି। ମୋର କୌଣସି ଜଣେ ସନ୍ତାନ ପାଇଁ ମୁଁ ଆଗ୍ରହୀ ଥିଲି, ସେମାନଙ୍କ ମଧ୍ୟରୁ କେବଳ ଜଣେ କେହି ଯେ ତୁରୀ ବାଦକ ହେଉ ଏହା ମୁଁ ଇଚ୍ଛା କରିଥିଲି। ପୁଣି ସେମାନେ ସାଜ ଗୁଡ଼ିକୁ ବଜାଉଛନ୍ତି, ବେକି ପିଆନୋ ଉପରେ ଅଭ୍ୟାସକୁ ଆରମ୍ଭ କରିଥିଲା, କିନ୍ତୁ ସେ ତ ସେହି ଶୈଶବ ଅବସ୍ଥା ମଧ୍ୟରେ ଅବସ୍ଥିତ ଯେପରିକି ଆପଣମାନେ ଜାଣନ୍ତି, ସେହି ହେତୁ ସେ ଏହାକୁ ବର୍ତ୍ତମାନ ପାଇଁ ଛାଡ଼ିଦେବାକୁ ଚାହେଁ। ଆଉ ସେ ତ ଆରମ୍ଭ କରିଥିଲା, ଓସ୍ତାଦ ମହାଶୟ ଏପରି କହିଥିଲେ ଯେ ସେମାନଙ୍କୁ ଏକ ପ୍ରକାର ଜଣାଶୁଣା ବାଦ୍ୟଯନ୍ତ୍ରକୁ ଅବଶ୍ୟ ଆରମ୍ଭ କରିବାକୁ ଥିଲା। ଠିକ ଏହି ସମୟରେ ସେପରି ନୁହେଁ, ମୁଁ ସେପରି ଅର୍ଥକୁ ଆଦୌ କରେ ନାହିଁ, ମୁଁ ଯେ କଣ ଅର୍ଥ କରିଥାଏ ସେ କଥାକୁ ଆପଣମାନେ ତ ବୁଝନ୍ତି। ଗୀତିନାଟ୍ୟର ମୁଖବନ୍ଧ ସ୍ୱରୂପ ଯନ୍ତ୍ର ସଙ୍ଗୀତ ଗୁଡ଼ିକ, ପୁଣି ସେପରି ଧରଣର ଶାସ୍ତ୍ରୀୟ ବାଦ୍ୟଯନ୍ତ୍ର ଆଦି, ଯେପରିକି ତଦ୍ୱାରା ଧାର୍ମିକ ସଙ୍ଗୀତର ତାଳ ଏଥିରେ ଯୋଗ କରାଯାଇପାରେ। ସେହି ଶିକ୍ଷାରେ ସେ ଯେ ଉଚ୍ଚକୋଟୀର ଅଧ୍ୟୟନକୁ କରିସାରିଛି, ଯେପରି ଧରଣର ଦୃଢ଼ାଶାକୁ ସେ ଯେତେବେଳେ ପୋଷଣ କରିସାରେ, ତତ୍ପରେ ସେ ବିଚାର କରେ ଭଲ କଥା, ମୁଁ ନିହାତି ପକ୍ଷେ ବନ୍ଦ କରି ପକାଇବି। ପୁଣି ମୁଁ ତ ଅଟେ, ପିଲାମାନେ ଏକ ସମସ୍ୟାର କାରଣ ଅଟନ୍ତି, ପୁଣି ଯେପରି ଭାବେ ହେଉ ପଛେ ଏହାକୁ ନିହାତି ପକ୍ଷେ ପରମେଶ୍ୱରଙ୍କ ଆଡୁ ଏକ ଆହ୍ୱାନ ହେବାକୁ ଅଛି, ପ୍ରାରମ୍ଭିକ ସମୟରୁ ସେ ପ୍ରକାର ହେବାକୁ ଅଛି। ମୁଁ ବିଶ୍ୱାସ କରେ ଯେ ତାହାର ଭଉଣୀ ସାରା ଯିଏକି ସେଠାରେ ପଛ ପାଖରେ ଉପସ୍ଥିତ ଅଛି, ସେ ତାହାକୁ ପରାଜୟ କରିବାକୁ ଯାଉଅଛି, ଆଉ କଦାପି ଗୋଟିଏ ପାଠ୍ୟକ୍ରମକୁ ସୁଦ୍ଧା ହାସଲ କରିନାହିଁ। ତେଣୁ ଏହାକୁ ସେପରି ଧରଣର ହୋଇ ଯେତେବେଳେ ବରଦାନ ଦତ୍ତ ହୋଇଅଛି, ସେ କ୍ଷେତ୍ରରେ ପରମେଶ୍ୱରଙ୍କ ବରଦାନଟି ହିଁ ସବୁଠାରୁ ଶ୍ରେୟସ୍କର ଅଟେ। ପୁଣି ମୁଁ ତୁରୀ ବାଦ୍ୟକୁ ପସନ୍ଦ କରେ, ମୁଁ ମନେ ପକାଏ ସେଠାରେ ସେହି କୋଣରେ ସେମାନେ ଯେତେବେଳେ ଏହି ଆରାଧନାଳୟକୁ ଉତ୍ସର୍ଗ କରିଥିଲେ, ସେତେବେଳେ ଏହି ସ୍ଥାନରେ ଅର୍ଦ୍ଧେକ ଦିନ ପର୍ଯ୍ୟନ୍ତ ତୁରୀ ଶବ୍ଦ ଗୁଞ୍ଜନ କରି ଉଠିଥିଲା। କୃଷ ପାଶେ ଯେଉଁଠାରେ ମୋର ତ୍ରାଣକର୍ତ୍ତା ମରିଲେ ମୋର ପାପର ନିମନ୍ତେ ସେଇଠାରେ ମୁଁ କ୍ଷମା ପାଇ କାନ୍ଦିଥିଲି। ସେଠାରେ ମୋର ହୃଦୟ ରକ୍ତରେ ଧୌତୀକୃତ ହେଲା। ସେତେବେଳେ କୋଣର ପଥର ପରେ ମୁଁ ଆପଣ ପ୍ରସଙ୍ଗକୁ ଉଲ୍ଲେଖିତ କରି ତାହାକୁ କାନରେ ଲଗାଉଥିଲି। ତାପରେ ଏକଦା ଟ୍ରିନିଟି ମେଥଡିଷ୍ଟ ଚର୍ଚ୍ଚର ସେଇ ରାତ୍ରି ଘଟଣାକୁ ମୁଁ ମନେ ପକାଏ। ସେତେବେଳେ ବୃଦ୍ଧ ଚିକିତ୍ସକ ମରିସନ୍ ଜୀବିତ ଥିଲେ। ମୋହର ସେତେବେଳର ବୟସର ଲୋକମାନଙ୍କ ମଧ୍ୟରୁ ଆପଣମାନଙ୍କ ପରି କେତେକ ବ୍ୟକ୍ତି ସେହି ବୃଦ୍ଧ ସାଧୁ ବ୍ୟକ୍ତି ଚିକିତ୍ସକ ମରିସନ୍ଙ୍କୁ ମନେ ପକାଇ ପାରନ୍ତି। ଅସବରୀ ପରିଚୟକୁ ଆସିଲା ଦିନଠୁ ଅସବରୀ ଜଣେ ମହାନ ବ୍ୟକ୍ତିଙ୍କୁ ହରାଇଥିଲା। ଯେତେବେଳେ ସେମାନେ ଚିକିତ୍ସକ ମରିସନ୍ଙ୍କୁ ତାଙ୍କର ବୃଦ୍ଧ ବୟସରେ ଜଣେ ଗତ ବୟସ୍କ ଧର୍ମପରାୟଣ ବ୍ୟକ୍ତିଙ୍କୁ ହରାଇଥିଲେ, ଆଉ ତାଙ୍କଠାରୁ ପ୍ରଚାର ଶୁଣିବାକୁ ମୁଁ ସବୁବେଳେ ପସନ୍ଦ କରୁଥିଲି। ପୁଣି ସେଠାରେ ଅବସ୍ଥିତ ଟ୍ରିନିଟି ମେଥଡିଷ୍ଟ ଚର୍ଚ୍ଚକୁ ମୁଁ ଯାଉଥିଲି କେବଳ ତାଙ୍କଠାରୁ ସୁସମାଚାର ବାକ୍ୟକୁ ଶୁଣିବା ପାଇଁ। ପୁଣି ସେଦିନର ରାତ୍ରିବେଳା ଦୁଇ ଜଣ ବାଳକ ବାଲକୋନିରୁ ତଳକୁ ଓହ୍ଲାଇ ଆସିଥିଲେ। ଠିକ୍ ସେତେବେଳେ ମୁଁ ଆମର ଧର୍ମପତ୍ନୀ ଆମେ ଚଢୁଥିଲୁ। ପୁଣି ସେମାନେ ନିଜ ନିଜର ତୁରି ଦୁଇଟିକୁ ଉପରକୁ ଉଠାଇ ଏହିପରି ଭାବେ ଧରିଥିଲେ, ଆଉ ସେହି ଦୁଇଟି ବାଦ୍ୟଯନ୍ତ୍ର ସେଠାରେ ଥିଲା। ଆଉ ସେମାନେ ସେହି ତୁରି ଦ୍ୱାରା କୃଷ ପାଶେ ଯେଉଁଠାରେ ମୋର ତ୍ରାଣକର୍ତ୍ତା ମରିଲେ ସେ ଗୀତଟିକୁ ବଜାଇଥିଲେ। ସେଠାରେ ଉପରେ ରହିଥିବା କୃଷଟି ବଡ କୃଷଟି ଚାରିଆଡ଼କୁ ଘୁରିବାରେ ଲାଗିଥିଲା ଏପରି ମନେ ହେଲା। ମୁଁ ରାସ୍ତା ଉପରେ ସୁସ୍ଥିର ହୋଇ ଠିଆ ହୋଇପଡ଼ିଲି, ଆଉ ତାହାକୁ ଶୁଣିଲି। ମୋର ହସ୍ତଦ୍ୱୟକୁ ସୁନ୍ଦର ଟେକିଦେଲି। ପୁଣି ଠିକ୍ ସେଇଠାରେ ପରମେଶ୍ୱରଙ୍କ ସ୍ତୁତିବାଦ କରିବା ଲାଗିଲି। ମୁଁ ଏହାକୁ ନ କରି ରହିପାରିଲି ନାହିଁ। ଏହା ଯେତେବେଳେ କମ୍ପନକୁ ସୃଷ୍ଟି କରିଥାଏ, ଯେତେବେଳେ ନୂତନ ରୂପେ ଜନ୍ମଲାଭ କରିଥିବା ଜଣେ ଖ୍ରୀଷ୍ଟିଆନ ମଧ୍ୟରେ ଏହା ଏକ ପ୍ରକାରର ସ୍ପନ୍ଦନକୁ ସୃଷ୍ଟି କରେ। କୌଣସି ଏକ ବିଶେଷ ଧରଣ ଘଟଣାକୁ ସେ କ୍ଷେତ୍ରରେ ଅବଶ୍ୟ ଘଟିବାକୁ ହିଁ ଅଛି। ଏହା ସହିତ ଯାହା କିଛି ବିଷୟକୁ ଘଟିବା କଥା ତାହା ଏହା ହିଁ ଅଟେ। ଆରେ ବା, ମୁଁ ତ ପୁରାତନ କାଳର ଖ୍ରୀଷ୍ଟୀୟ ଅନୁଭୂତି ବିନୁ ଅଧିକ କିଛି ଅନୁଭବକୁ ଆଉ କରେ ନାହିଁ। ମୋହର ଅନୁଭୂତିରେ ତହିଁରୁ ଅଧିକ କିଛି ଅନୁଭୂତି ଆଉ ଖାପ ଖାଇବ ନାହିଁ। ଜଗତର ସୁଖ ସମୃଦ୍ଧି ଧନ ଦୌଲତ ପାଇଁ ଏହା କୌଣସି ପ୍ରକାର ଶୂନ୍ୟ ହୋଇଯିବ ନାହିଁ। ଏପରିକି ସମସ୍ତ ଜଗତ, ଏପରିକି ସୌରମଣ୍ଡଳ, ପୁଣି ତାହାର ସକଳ ଗ୍ରହ ନକ୍ଷତ୍ର ଆଦି ସେହି ଶୂନ୍ୟତାକୁ ଆଦୌ ସୃଷ୍ଟି କରିପାରିବ ନାହିଁ, ଯାହାକୁ ଯୀଶୁ ଖ୍ରୀଷ୍ଟ ତାଙ୍କ ନିଜସ୍ୱ ସମ୍ବନ୍ଧରେ ମୋତେ ଶିଖାଇ ଆସନ୍ତି। ସେହି ସ୍ଥାନରେ କେହି ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତି ଉପସ୍ଥିତ ଅଛନ୍ତି, ଯିଏକି ଆମମାନଙ୍କ ସହିତ ବସନ୍ତି। ପ୍ରତିଟି ଥର ଯେତେବେଳେ ବି ମୁଁ ତାଙ୍କୁ ପଛକୁ ଫେରି ଅନାଇଥାଏ, ମୋର ହୃଦୟ ନାଚି ଉଠେ। ଏହି ଜଣକ ସେହି ବ୍ୟକ୍ତି ଅଟନ୍ତି ଯାହାଙ୍କୁ ସେଦିନ ରାତ୍ରିବେଳା ପ୍ରଭୁ ଭୋଜ ନେଉଥିବାର ମୁଁ ଦେଖିଥିଲି, ଏକ ଆଶାବାଡ଼ି ସହିତ ଚାଲୁଥିଲେ। ଯେ କେହି ବ୍ୟକ୍ତି ଆପଣଙ୍କୁ କଦାପି ସେପରି କହିଥିଲେ କି ଆପଣ ଠିକ ଓରାଲ ରବର୍ଟ ପରି ଦେଖାଯାନ୍ତି ବୋଲି? ମୁଁ ତ ସହସା ପଛକୁ ଚାହିଁ ଦେଖିଥିଲି, ଆଉ ମୁଁ ବିଚାର କରିଥିଲି ଯେ ସେତ ଓରାଲଙ୍କ ଠାରୁ ଉଚ୍ଚତାରେ କିଛିଟା ଅଧିକ ଡେଙ୍ଗା ଅଟନ୍ତି। ତତ୍ପରେ ମୁଁ ପଛକୁ ଚାହିଁ ଦେଖିଲି, ଆଉ ମୁଁ ବିଚାର କରିଥିଲି ଯେ ସେତ ଓରାଲଙ୍କ ଠାରୁ ଉଚ୍ଚତାରେ କିଛିଟା ଅଧିକ ଡେଙ୍ଗା ଅଟନ୍ତି। ତଥାପି ସେ ଯେପରି ଢଙ୍ଗରେ କେଶକୁ କୁଣ୍ଡାଇଥାନ୍ତି, ପୁଣି ତାଙ୍କର କପାଳ ଆଉ ତାଙ୍କର ଚଲାବୁଲା ଆଦି ଠିକ ତାଙ୍କ ପରି ଅଟେ। ପୁଣି ସବୁବେଳେ ଜଣେ ସମ୍ମାନସ୍ପଦ ବ୍ୟକ୍ତିଙ୍କ ପରି ଦେଖାଯାନ୍ତି, ଠିକ ଓରାଲଙ୍କ ପରି ବସିଛନ୍ତି। ତେଣୁ ମୁଁ ସବୁବେଳେ ଚିନ୍ତା କରେ, ଭାଇ ଓରାଲ କି ପ୍ରାୟ ଠିକ ତାଙ୍କ ପରି ଦେଖାଯାନ୍ତି। ମୁଁ ଏପରି ବିଶ୍ୱାସ କରେ ଯେ ଭାଇ ଓରାଲ ରବର୍ଟ ଏକ ବାଇବଲ ସ୍କୁଲ ପରି କିଛିଟା ପ୍ରତିଷ୍ଠାନକୁ କିମ୍ବା ସେପରି ଧରଣର ଏକ ଶିକ୍ଷା ନିକେତନକୁ ଆରମ୍ଭ କରିବାକୁ ଯାଉଛନ୍ତି। ସେଦିନ ମୁଁ ଏ ବିଷୟରେ ଶୁଣିଥିଲି। କଣ ଏକ ବିଶ୍ୱବିଦ୍ୟାଳୟକୁ? ହଁ, ସେପରି। ଭାଇ କାର୍ ୱିଲିୟମ୍ସ ଏହାରି ସମ୍ବନ୍ଧରେ ତାଙ୍କ ଜଣେ ମୂଳଗତ ବ୍ୟକ୍ତି ଅଟନ୍ତି, କେତେକ ପରିବାରରେ ତଦ୍ରୁପ ଅଟନ୍ତି। ଏହି ମୁହୂର୍ତ୍ତରେ ଏହା ଯେ କଣ ଅଟେ ତାହା ମୋର ଅଜଣା। ବର୍ତ୍ତମାନ ରବିବାର ଦିନକୁ ମନେ ପକାନ୍ତୁ, ପ୍ରଭୁ ଇଚ୍ଛା କରୁଥିଲେ ଆମମାନେ ଆରମ୍ଭ କରିବୁ। ମୋ ପାଖରେ ଇଷ୍ଟର ଏକ ସମାଚାର ଅଛି, କିମ୍ବା ବଡ଼ଦିନର ଏକ ସମାଚାର ରହିଛି। ପୁଣି ଆରାଧନାଳୟର କାର୍ଯ୍ୟଟି ଯେ ଆରମ୍ଭ ହୋଇସାରିଛି, ତେଣୁ ମୁଁ ଅତି ଆଭାରୀ ଅଟେ। ମୁଁ ଏପରି ଆଶା ପୋଷଣ କରେ ଯେ ଏହା କେବଳ ଅଧିକ ସଂଖ୍ୟାକୁ ଯୋଗ କରିବାକୁ ସହାୟକ ହେବ, ମାତ୍ର ଏହା ତ ପରମେଶ୍ୱରଙ୍କ ଅନୁଗ୍ରହର ଏକ ଯୋଗଦାନର କାରଣ ହେବ, ଯାହାକୁ ଈଶ୍ୱର ଆମମାନଙ୍କ ମଣ୍ଡଳୀକୁ ଆମମାନଙ୍କ ପରିଚାଳନାକୁ କିମ୍ବା ଆମମାନଙ୍କର ପରିଚାଳନାକୁ ଏପରି ନୁହେଁ, ମାତ୍ର ଆମମାନଙ୍କ ସହଭାଗିତାକୁ ଦାନ କରିବେ, ଯାହା ମଧ୍ୟରେ ଆମମାନେ ସମବେତ ରୂପେ ଏକତ୍ରିତ ହୋଇଅଛୁ। ଆମମାନେ ଏହାକୁ ପସନ୍ଦ କରୁ। ପରେ ମୁଁ ଏହାକୁ ପ୍ରକାଶ କରିବାକୁ ଚାହିଁବି, ମୁଁ ଅଧିକ ସମୟ ନେବାକୁ ଯାଉ ନାହିଁ, କିନ୍ତୁ ମୋ ପାଖରେ ଅନେକ କିଛି ବିଷୟ ରହିଛି ଯାହା ମୋତେ ନିହାତି ପକ୍ଷେ କହିବାକୁ ଅଛି। ତଥାପି ମୁଁ ଏହା ନିମନ୍ତେ ଅଧିକ ସମୟକୁ ଆଦୌ ଗ୍ରହଣ କରିବି ନାହିଁ। ତଥାପି ମୁଁ ଏହି କଥାଟିକୁ ପ୍ରକାଶ କରିବାକୁ ଚାହିଁବି। ଏହା ଏପରି କିଛି ବିଷୟ ଅଟେ ଯାହାକୁ ମୁଁ ଆଦୌ କହିପାରେ ନାହିଁ। ସେହି ସ୍ଥାନରେ କିଛିଟା ବିଷୟ ରହିଛି, ପ୍ରତ୍ୟେକ ଜଣ ବ୍ୟକ୍ତି ବୁଝନ୍ତି, ତାହାକୁ ଆପଣମାନେ ଜାଣନ୍ତି, ପୁଣି ଏହା ପ୍ରଭୁଙ୍କ ନାମରେ ବିଦିତ ଅଟେ। ଏହା ସତ୍ତ୍ୱେ ଆପଣ ଏହାକୁ ଆଦୌ କହିପାରନ୍ତି ନାହିଁ। ଆପଣମାନେ ବୁଝନ୍ତୁ, ଆପଣମାନଙ୍କୁ ଏହି କଥାଟିକୁ ନିଜସ୍ୱ ରୂପେ ସୁରକ୍ଷିତ ଭାବେ ରଖିବାକୁ ଅଛି, ବୁଝନ୍ତି ତ। ତଥାପି କୌଣସି ଏକ ନିଶ୍ଚିତ ଘଟଣା ଯାହାକି ଅଗ୍ରସର ହୋଇ ଆସୁଅଛି, ପୁଣି ସେହି ପୁଣି କିଛି ସମୟ ଧରି ଘଟି ଚାଲିଛି, ତାହା ଘଟିବା ନିମନ୍ତେ ନିରୂପିତ ହୋଇ ରହିଛି। ସେହି ବିଷୟଟି ପାଇଁ ମୁଁ ସତର୍କ କରାଯାଇଅଛି, ପବିତ୍ର ଆତ୍ମାରେ ସେହି ଆଡ଼କୁ ଧ୍ୟାନ ଲଗାଇ ରହିଅଛି, ପୁଣି ସେହି ସ୍ଥାନ ଆଡ଼କୁ କଢାଇ ନେବା ପାଇଁ ପବିତ୍ର ଆତ୍ମାଙ୍କୁ ଲୋକମାନଙ୍କ ମଧ୍ୟରେ ଚଳପ୍ରଚଳ ହେଉଥିବାର ଲକ୍ଷ୍ୟ କରୁଛି। ପୁଣି ସେଗୁଡ଼ିକ ଜଗତର କୌଣସି ବିଷୟକୁ ଆଦୌ ବୁଝନ୍ତି ନାହିଁ, ବୁଝନ୍ତୁ, କିନ୍ତୁ ଏହା ପ୍ରତି ପବିତ୍ର ଆତ୍ମାରେ ପରିଚାଳିତ ହେଉଛନ୍ତି, ସେ କଥାକୁ ବୁଝନ୍ତୁ। ଯଦି ପ୍ରଭୁ ସେପରି ଇଚ୍ଛା କରୁଥାନ୍ତି, ତେବେ କୌଣସି ଏକ ସୁବିଧାଜନକ ଅବସର କାଳରେ ମୁଁ ଏହାକୁ ପରିଚିତ କରାଇବି। ବର୍ତ୍ତମାନ ମନେ ରଖନ୍ତୁ, ପରମେଶ୍ୱର ଯେ ଆମମାନଙ୍କ ମଧ୍ୟରେ ଅବସ୍ଥାନ କରି ରହିଛନ୍ତି, ଏହା ତାହାକୁ ସୂଚିତ କରେ, ଯେପରିକି କେହି ଜଣେ ବ୍ୟକ୍ତି ଭାଇ ଜଣକ ଏପରି ମୁଁ ବିଶ୍ୱାସ କରେ। ହଁ, କିଛି କାଳ ପୂର୍ବେ ସେ କହିଥିଲେ, ତାହାକୁ ଭାଇ ନେଭିଲ କହିଥିଲେ, ଆମମାନଙ୍କ ମଧ୍ୟରେ ରହିଥିବା ବିଶୃଙ୍ଖଳା ବିଷୟକୁ ପରମେଶ୍ୱର କଦାପି ବିବେଚନା କରୁନାହାନ୍ତି, କିମ୍ବା ତାଙ୍କ ଦୃଷ୍ଟିଗୋଚରରେ ଥିବା ଆମମାନଙ୍କର କଦାଚାରକୁ କଦାପି ଗଣନା କରୁନାହାନ୍ତି। ତାହା ତ ସେହି ଦୂରଦର୍ଶକଙ୍କ ସମ ଯିଏକି ଇସ୍ରାଏଲ ପରେ ଦୃଷ୍ଟିପାତ କରିବାକୁ ଗଲେ, ପୁଣି ଆପଣଙ୍କ ସ୍ୱାଭାବିକ ଦୃଷ୍ଟିଭଙ୍ଗୀରେ ଏହାକୁ ଦେଖିବାକୁ ପାରିଲେ ନାହିଁ। ଏହା କେତେ ଅଧିକ ରୂପେ ଅବ୍ୟବସ୍ଥିତ ଅବସ୍ଥାରେ ଥିଲା, କିପରି ଭାବରେ ତାହା ତ୍ରୁଟିପୂର୍ଣ୍ଣ ଅବସ୍ଥା ମଧ୍ୟରେ ଅବସ୍ଥାନ କରି ରହିଥିଲା, ପୁଣି ସେମାନେ ନିଶ୍ଚିତ ରୂପେ ଅଭିଶାପ ପାଇବାକୁ ଯୋଗ୍ୟ ବୋଲି ବିଚାରିତ ହୋଇଥିଲେ। କିନ୍ତୁ ଯାହାଙ୍କୁ ସେ ବିଶପ୍ ମହାଶୟ ଜଣକ ବୁଝିବାରେ ଅକ୍ଷମ ହୋଇଥିଲେ, ତାହା ତ ସେ ପ୍ରହରିତ ପ୍ରସ୍ତରଟି ଥିଲେ, ପୁଣି ପିତ୍ତଳ ସେହି ସର୍ପଟି ଥିଲା, ବୁଝନ୍ତୁ, ପ୍ରାୟଶ୍ଚିତ କାର୍ଯ୍ୟକୁ ସମ୍ପାଦନ କରୁଅଛନ୍ତି। ତେଣୁ ଆପଣମାନେ ଧ୍ୟାନ ଦିଅନ୍ତୁ, ବାଲାମ ଇସ୍ରାଏଲୀୟ ପ୍ରଜା ମଣ୍ଡଳୀ ଉପରେ ଯେତେବେଳେ ଦୃଷ୍ଟିପାତ କଲେ, ସେମାନଙ୍କୁ ଅଭିଶାପ ଦେବା ନିମନ୍ତେ ସେ ଏକ କାରଣକୁ ଲକ୍ଷ୍ୟ କଲେ, ବୁଝନ୍ତି ତ। କିନ୍ତୁ ପରମେଶ୍ୱର ଯେତେବେଳେ ସେମାନଙ୍କ ଉପରେ ଦୃଷ୍ଟିପାତ କଲେ, ସେ ତ ପ୍ରାୟଶ୍ଚିତ କାର୍ଯ୍ୟକୁ ଲକ୍ଷ୍ୟ କଲେ। ସେ କହିଥିଲେ, ତୁମମାନେ ଏକ କଳ୍ପିତ ବଂଶଧର ଅଟ, ଆମେନ୍, ତୁମମାନଙ୍କର ଚଳପଥରେ କିଏ ବାଧାର କୌଣସି ବିଷୟକୁ କିପରି ଭାବରେ ପକାଇ ପାରିବ, ତୁମମାନଙ୍କ ତମ୍ବୁର ସ୍ଥାନଟି କିପରି ଐଶ୍ୱରିକ ପୁଣି କେତେ ପବିତ୍ର ଅଟେ, ତାହା ହିଁ ସେହି ସମୁଚିତ ପନ୍ଥ ଅଟେ ଯଦ୍ୱାରା ପରମେଶ୍ୱର ସେମାନଙ୍କୁ ଲକ୍ଷ୍ୟ କଲେ, ବୁଝନ୍ତି ତ। ଯେପରି ଭାବେ କେହି ଜଣେ ବ୍ୟକ୍ତି ଲକ୍ଷ୍ୟ କରିଥିଲେ ସେପରି ଭାବେ ନୁହେଁ, ଯେପରି ବିଚାରଧାରାକୁ ପୋଷଣ କରି ସମ୍ଭ୍ରାନ୍ତ ବ୍ୟକ୍ତିଗଣ ସେମାନଙ୍କୁ ବୁଝିଥିଲେ ତଦନୁସାରେ ନୁହେଁ, ମାତ୍ର ଯେପରି ଭାବେ ସେ ଅର୍ଥାତ୍ ପରମେଶ୍ୱର ସେମାନଙ୍କୁ ଦେଖିଥିଲେ ତଦନୁସାରେ। ଆଉ ହେ ଈଶ୍ୱର, ତାହାକୁ ମୋହର ଅଂଶଦାନ ହେବାକୁ ଦିଅନ୍ତୁ, ତାହାକୁ ମୋହର ଅଧିକୃତ ଅଂଶ ହେବାକୁ ଦିଅନ୍ତୁ, ଯେହେତୁ ଯାହାକୁ ମୁଁ ଦାବି କରି କହିପାରନ୍ତି, ମୋର ନିଜସ୍ୱ ଅଧିକାର ମଧ୍ୟରେ ସେଠାରେ ସେପରି କିଛି ବିଷୟ ନାହିଁ, ମୋର ହସ୍ତଦ୍ୱୟରେ ମୁଁ କିଛି ନେଇ ଆସି ନାହିଁ, କେବଳ ତୁମର କୃଷକୁ ମୁଁ ଅକ୍ଲେଶରେ ଜାବୁଡ଼ି ଧରିଅଛି, ବୁଝନ୍ତୁ, ତାହା ହିଁ ସବୁକିଛି ଅଟେ ଯାହାକୁ ଆମମାନେ ହାସଲ କରିଅଛୁ। ଭଲ କଥା, ଏହା ପ୍ରାର୍ଥନା ସଭାର ରାତ୍ରି ଅଟେ, କିମ୍ବା ପ୍ରାର୍ଥନା ସଭା ରାତ୍ରି ଯେପରି ନୁହେଁ, ମାତ୍ର ଏଠାରେ ଅବସ୍ଥିତ ଥିବା ଏକ ପ୍ରକାର ସୁସମାଚାର ପ୍ରଚାର ଦଳ ଅଟେ। ଆମମାନେ ବାକ୍ୟକୁ ବ୍ୟବସ୍ଥିତ କରିବାକୁ ଚାହୁଁ, ପୁଣି ଏପରି ହୋଇପାରେ ଯେ ଆଜିର ରାତ୍ରି କାଳରେ କିଛି ସମୟ ନିମନ୍ତେ ମୁଁ ପ୍ରଚାର କରି କହିବାକୁ ଚାହିଁବି। ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ସମ୍ଭବତଃ ଧର୍ମଶାସ୍ତ୍ରରୁ ଖୋଲିବା ନିମନ୍ତେ ପସନ୍ଦ କରିପାରନ୍ତି। ଆଚ୍ଛା, ତେବେ ଏକ ଅଦ୍ଭୁତ ଧର ବିଷୟକୁ ଆପଣମାନେ ଜାଣନ୍ତି କି, ଯାହାକି ଠିକ ଏପରି ଏହାରି ନିମନ୍ତେ କେବଳ ପଥ ପରିଷ୍କାର କରିଥାଏ, ସେ ବିଷୟବସ୍ତୁ ନିମନ୍ତେ ତାହାକୁ କରିଥାଏ ଯାହାକୁ ମୁଁ ପାଠ କରିବାକୁ ଯାଉଥିଲି। ଆଜ୍ଞା, ହଁ, ଅଦ୍ଭୁତ ଧର ବିଷୟ ତ ପ୍ରଥମ କରନ୍ଥୀୟ 11 ଅଧ୍ୟାୟଟି ଥିଲା, ପୁଣି କେତେ ଗୁଡିଏ ଟିପ୍ପଣୀ ଯାହାକୁ ମୁଁ ଏଇଠାରେ ଲେଖି ରଖିଥିଲି, ଏଇଠାରେ କୌଣସି ଏକ କାଗଜରେ ସେଗୁଡ଼ିକୁ ଲେଖି ରଖିଥିଲି ଯାହା ବିଷୟରେ ମୁଁ ବିଚାର ବିମର୍ଶ କରୁଥିଲି, ଯଦି ମୁଁ ଠିକ ଏହି ମୁହୂର୍ତ୍ତରେ ତାହାକୁ ହାସଲ କରିପାରେ। ପ୍ରଥମ କରନ୍ଥୀ 11 ପର୍ବ ଉପରେ ରହିଥିବା ଟିପ୍ପଣୀକୁ ମୁଁ ହାସଲ କରିପାରେ, ଏହା ଠିକ ଏଇଠାରେ ଅଛି, ଠିକ ଏଇଠାରେ। ଆଜ୍ଞା, ହଁ, ତାହା ହିଁ। ଯେତେବେଳେ ବାକ୍ୟ ଆଡ଼କୁ ଅଗ୍ରସର ହେବା ପୂର୍ବେ ଆସନ୍ତୁ ବାକ୍ୟର ଲେଖକଙ୍କ ନିକଟରେ ଉପସ୍ଥିତ ହେବା, ବୁଝନ୍ତୁ, ଯିଏକି ବାକ୍ୟ ଅଟନ୍ତି, ଯେପରିକି ଆମେ ଯେତେବେଳେ ତାଙ୍କୁ ଅଧ୍ୟୟନ କରୁ, ଯିଏକି ବାକ୍ୟ ଅଟନ୍ତି ତାହାଙ୍କୁ ଅନୁଗ୍ରହ ପୁଣି ତାହାଙ୍କ ସକଳ ଆଶୀର୍ବାଦ ପାଇଁ ଆମେ ଯେପରି ଭିକ୍ଷା କରିପାରିବା, ତେଣୁ ଆସନ୍ତୁ ଆମେ ପ୍ରାର୍ଥନା କରିବା।
ହେ ପ୍ରଭୁ ଈଶ୍ୱର,
ଅନୁଗ୍ରହ ଓ କରୁଣାରେ ଭରପୁର ଆକର, ଯିଏକି ସନାତନ କାଳରୁ ଇଚ୍ଛା ପ୍ରକାଶ କରି ଆସିଛନ୍ତି, ମନୁଷ୍ୟ ପାପ କଲା ଉତ୍ତରେ ପୁଣି ଆପଣଙ୍କର ଆଉ ତାହାର ମଧ୍ୟ ଏକ ବିଚ୍ଛେଦର ସୀମାକୁ ସ୍ଥାପନ କଲା ଉତ୍ତରେ ସେପରି ସୁଇଚ୍ଛାକୁ ପ୍ରକାଶ କରି ଆସିଛନ୍ତି। ସେହି ଗୋଟିଏ ମାତ୍ର ସୀମା ଯାହାକୁ ସେ ସ୍ୱୟଂରୁ ପାର କରିପାରିଲା ନାହିଁ, ସେ ତ ନିଃସନ୍ଦ ରୂପେ ସମ୍ପୂର୍ଣ୍ଣ ଭାବେ ହଜିଗଲା, ଫେରିବା ନିମନ୍ତେ ପଥଟିଏ ନ ପାଇ ହଜିଗଲା। ମାତ୍ର ସେହି ପରମେଶ୍ୱର କରୁଣାରେ ଭରପୁର ଥାଇ ତାହାରି ସ୍ଥାନରେ ଏକ ବଦଳକୁ ଗ୍ରହଣ କରିବାକୁ ଇଚ୍ଛା କଲେ ପୁଣି ତାହାକୁ ଫେରାଇ ଆଣିଲେ। ତାହା ହିଁ ସେହି ପ୍ରତ୍ୟେକ ଲୋକଙ୍କର ହୃଦୟକୁ ଥରହର କରି ପକାଇଛି, ଯେଉଁମାନେ ହେ ପ୍ରଭୁ ଆପଣଙ୍କୁ କଦାପି ଜାଣିଥିଲେ। ତାହା କିପରି ଥିଲା ଯେ ଆପଣ ନିଜର ଅପାର ପ୍ରେମ ଓ ମହାନ ଅନୁଗ୍ରହରେ ଏକ ବଦଳ ବ୍ୟକ୍ତିଙ୍କୁ ଗ୍ରହଣ କଲେ। ପୁଣି ଏହାକୁ ବ୍ୟକ୍ତ କରି କହିବା ନିମନ୍ତେ ଆମମାନେ ପରିଭାଷା ମଧ୍ୟ ଦେଇ ଏହାକୁ ଯେପରି ଭାବେ ହାସଲ କରିଅଛୁ, ହେ ପ୍ରଭୁ ଏହା ତ ସେହି ବଦଳ ବ୍ୟକ୍ତିଙ୍କ ଉପରେ ଅଟେ ଯାହାଙ୍କ ଉପରେ ଆଜିର ରାତ୍ରିକାଳରେ ଆମମାନେ ନିର୍ଭର କରି ରହିଅଛୁ। ସେହି ଜଣକଙ୍କ ଉପରେ ଯିଏକି ଆମମାନଙ୍କ ପରି ପାପୀମାନଙ୍କ ପରିବର୍ତ୍ତେ ମୃତ୍ୟୁବରଣ କଲେ, ସେହି ଧାର୍ମିକ ବ୍ୟକ୍ତି ଜଣକ ଯିଏକି ଆମ୍ଭମାନଙ୍କର ସକଳ ଅପରାଧକୁ ନିଜ ଉପରେ ଉଠାଇ ଦେଲେ, ଏହା ସେହି ଜଣକ ଅଟନ୍ତି ଯାହାଙ୍କ ଉପରେ ଆମମାନେ ଭରସା ରଖିଅଛୁ। ବର୍ତ୍ତମାନ ଅତି ଭକ୍ତିର ସହିତ ତାଙ୍କର ବଚନ ନିକଟକୁ ଆମମାନେ ଆସୁ, ଅବନତ ହୋଇ ରହିଥିବା ହୃଦୟ ଗୁଡିକ ସହିତ ପୁଣି ମସ୍ତକ ସହିତ ଭକ୍ତିଭାବ ହୋଇ ପୁଣି ସମ୍ମାନ ସହିତ ଆଉ କୃତଜ୍ଞତା ସହିତ ଆମମାନେ ନିକଟବର୍ତ୍ତୀ ହେଉ। ପୁଣି ପବିତ୍ର ଆତ୍ମାଙ୍କ ଦ୍ୱାରା ଆଜିର ରାତ୍ରିକାଳରେ ଆପଣ ଯେ ଆମମାନଙ୍କ ନିକଟକୁ ଅନୁଗ୍ରହଙ୍କୁ ପଠାଇ ଦେବେ ଏପରି ନିବେଦନ କରୁଅଛୁ। ତତ୍ପରେ ଆମମାନଙ୍କୁ ପରିତୃପ୍ତ କରିବା ନିମନ୍ତେ ଜୀବନ ରୋଟିଙ୍କୁ ଯାହାକି ଆମମାନେ ଆବଶ୍ୟକ କରିଥାଉ ତାହା ଆମମାନଙ୍କୁ ପ୍ରଦାନ କରିବେ। ଆମମାନେ ଯେ କଣ ଆବଶ୍ୟକ କରୁ ତାହାକୁ ଆପଣ ନିଶ୍ଚିତ ରୂପେ ଜାଣନ୍ତି। ପୁଣି ଆମମାନେ ଏହାକୁ ଜାଣୁ ଯେ ଆପଣ ଏପରି ପ୍ରତିଜ୍ଞା କରି କହିଅଛନ୍ତି, ଯଦି ଆମମାନେ ନିବେଦନ କରି ଭିକ୍ଷା କରୁ ଆମମାନେ ହାସଲ କରିବୁ। ପ୍ରଭୁ ଆଜିର ରାତ୍ରି ବେଳାରେ ଆମମାନେ ମନେ ପକାଇବୁ, ସେହି ସମସ୍ତଙ୍କୁ ମନେ କରିବୁ ଯେଉଁମାନଙ୍କୁ ଆମମାନେ ଜାଣୁ ଯେ ସେମାନେ ପୀଡିତ ପୁଣି ଅସହାୟ ଅଟନ୍ତି, ଯେପରିକି ପରମେଶ୍ୱରଙ୍କ କରୁଣା ସେମାନଙ୍କୁ ବହୁଳ ପରିମାଣରେ ପ୍ରଦତ୍ତ ହେବ। ଆଉ ପିତା ଆମମାନେ ସେମାନଙ୍କ ପାଇଁ ପ୍ରାର୍ଥନା କରୁ ଯେଉଁମାନେ ପତିତ ହୋଇ ଦୂରରେ ଯାଇଛନ୍ତି, ଯେପରିକି ଆଗକୁ ଆସୁଥିବା ଛୁଟିର ଅବସରଟି ସେମାନଙ୍କ ହୃଦୟକୁ ଏକ ପ୍ରକାରର ସ୍ମରଣିକାକୁ ନେଇ ଆସିବ, ଅର୍ଥାତ୍ ସେହି ସ୍ଥାନରୁ ସେମାନେ ଯେଉଁଠାରେ ପୂର୍ବେ ଥିବାରୁ ଫେରିଥିଲେ ପୁଣି ଆପଣଙ୍କ ସହଭାଗିତାରୁ ଅବସରି ଯାଇ ଯେଉଁ ସ୍ଥାନରେ ସେମାନେ ପହଞ୍ଚୁଛନ୍ତି ତାହାକୁ ଯେପରି ମନେ ପକାନ୍ତି। ହେ ପ୍ରଭୁ ସେମାନେ ଯେ ଫେରିବେ ଏଥିପାଇଁ ଆମମାନେ ପ୍ରାର୍ଥନା କରୁ, ପ୍ରଭୁ ଏହାକୁ ପ୍ରଦାନ କରନ୍ତୁ। ମଣ୍ଡଳୀର ସମାବେଶ ମଧ୍ୟକୁ, ପ୍ରଥମ ଜାତମାନଙ୍କର ସହଭାଗିତା ମଧ୍ୟକୁ ଫେରି ଆସନ୍ତୁ। ଯେଉଁ ସ୍ଥାନରେ କରୁଣା ଆଉ ଅନୁଗ୍ରହ ରହିଅଛି, ଆଉ ସ୍ନେହ ଓ ଦୟା ରହିଅଛି, ପୁଣି ଆମମାନଙ୍କର ପ୍ରାଣକୁ, ମସ୍ତିଷ୍କକୁ ଆଉ ଆମର ଶରୀରକୁ ସୁସ୍ଥତା ରହିଅଛି, ସେହି ସ୍ଥାନକୁ ଫେରି ଯାଆନ୍ତୁ। ପ୍ରଭୁ ଏହାକୁ ଦାନ କରନ୍ତୁ, ଆଜିର ରାତ୍ରିକାଳରେ ବଚନକୁ ଆଶୀର୍ବାଦ କରନ୍ତୁ, ଆମ ସମସ୍ତଙ୍କୁ ସାମର୍ଥ୍ୟ କରନ୍ତୁ, ପୁଣି ଆପଣଙ୍କ ସକଳ ଆଶିଷକୁ ଆମମାନଙ୍କୁ ପ୍ରଦାନ କରନ୍ତୁ, ଯେହେତୁ ଯୀଶୁଙ୍କ ନାମରେ ଆମମାନେ ଏହାକୁ ନିବେଦନ କରୁ, ଆମେନ୍। ବର୍ତ୍ତମାନ ଖୁବ୍ ଅଳ୍ପ ସମୟ ନିମନ୍ତେ ମୁଁ ଆପଣମାନଙ୍କର ଧ୍ୟାନାକର୍ଷଣକୁ ପ୍ରଥମ କରନ୍ଥୀୟ 11 ଅଧ୍ୟାୟର 23, 24 ଆଉ 25 ପଦ ପରେ କେନ୍ଦ୍ରୀଭୂତ କରିବାକୁ ଚାହିଁବି। କାରଣ ମୁଁ ପ୍ରଭୁଙ୍କ ଠାରୁ ପ୍ରାପ୍ତ ଯେଉଁ ଶିକ୍ଷା ତୁମମାନଙ୍କୁ ପ୍ରଦାନ କରିଅଛି ତାହା ଏହି ଶତ୍ରୁସ୍ତରେ ସମର୍ପିତ ହେବା ରାତ୍ରିରେ ପ୍ରଭୁ ଯୀଶୁ ରୋଟି ଘାନି ଧନ୍ୟବାଦ ଦେଇ ତାହା ଭାଙ୍ଗି କହିଲେ, ଏହା ତୁମମାନ ନିମନ୍ତେ ମୋର ଶରୀର, ମୋତେ ସ୍ମରଣ କରିବା ନିମନ୍ତେ ଏହା କର, ଏହା ମୋର ଶରୀର ଯାହା ତୁମମାନଙ୍କ ନିମନ୍ତେ କ୍ଷତ ହୋଇଅଛି, ମୋର ସ୍ମରଣ କରିବା ନିମନ୍ତେ ଏହା କର। ସେହିପରି ଭୋଜନ ଉତ୍ତରେ ସେ ପାନପାତ୍ର ମଧ୍ୟ ଘେନି କହିଲେ, ଏହି ପାନପାତ୍ର ମୋର ରକ୍ତରେ ସ୍ଥାପିତ ନୂତନ ନିୟମ, ତୁମମାନେ ଯେତେଥର ଏଥିରୁ ପାନ କର ସେତେଥର ମୋତେ ସ୍ମରଣ କରିବା ନିମନ୍ତେ ଏହା କର। ଯଦି ଏକ ଛୋଟ କାଟ ପ୍ରସଙ୍ଗ ରୂପେ ମୁଁ ଏହାକୁ ପରିଚିତ କରିବାକୁ ଚାହିଁବି ତେବେ ମୁଁ ଏପରି କରି ଉଦ୍ଧୃତ କରିବି ଯେ ତାହା ପ୍ରକାର ହେବ ପ୍ରଭୁଙ୍କୁ ସ୍ମରଣ କରି ଏହା ତ ସେପରି ଧରଣର ଏକ ରାତ୍ରି ରୂପେ ବିବେଚିତ ହୁଏ କିମ୍ବା ସେ ପ୍ରକାର ଧରଣର ଏକ ସମାଚାର ରୂପେ ବିବେଚିତ ହୁଏ ଯାହାକି ଗତ ରବିବାର ଦିନ ପ୍ରଚାର କରାଯାଇଥିଲା ପ୍ରଭୁ ଭୋଜନ ସମୟରେ ପ୍ରଚାର କରାଯାଇଥିଲା ତଥାପି ଏକ ଭିନ୍ନ ଧରଣର ଦୃଷ୍ଟିକୋଣରେ ଥାଇ ମୁଁ ଏହାକୁ ଟିକେ ସାମାନ୍ୟ ଭିନ୍ନ ରୂପେ ପ୍ରସ୍ତୁତ କରିବାକୁ ଚାହେଁ ଅଳ୍ପ ସମୟ ପାଇଁ ଆଲୋକପାତ କରିବାକୁ ଚାହେଁ ଯେତେବେଳେ କି ଆମେମାନେ ନିଜ ନିଜର ସକଳ ବିଚାରଧାରାକୁ ଏକତ୍ରିତ କରିଥାଉ ପୁଣି ପ୍ରଭୁଙ୍କର ଉପାସନାରେ ସହଭାଗିତା ଲାଭ କରିଥାଉ ଅବଶ୍ୟ ଆମମାନେ କରିପାରିଥାନ୍ତୁ ପ୍ରଭୁଙ୍କର ମେଜରୁ ଆରମ୍ଭ କରିପାରିଥାନ୍ତୁ ଯେହେତୁ ଏହା ସେପରି ଏକ ସ୍ଥାନ ଅଟେ ଯେଉଁ ସ୍ଥାନରେ ଆମମାନେ ସମସ୍ତେ ସ୍ମରଣ କରାଯାଇଥାଉ ତାଙ୍କରି ମେଜ ନିକଟରେ ଉପସ୍ଥିତ ରହି ପ୍ରଭୁଙ୍କୁ ସ୍ମରଣ କରୁଅଛୁ ଯାହାକି ପ୍ରକୃତରେ ସେହି ପ୍ରସଙ୍ଗଟି ଅଟେ ଯାହାକୁ ଉଦ୍ଧୃତ କରାଯାଏ ମାତ୍ର ସେହି ଜଣକ ତ ପାଉଲ ଥିଲେ ଯିଏକି କହିଥିଲେ ଆମମାନଙ୍କୁ ପିଆଲାଟିକୁ ନେବାକୁ ଅଛି ପୁଣି ରକ୍ତକୁ ପାନ କରିବାକୁ ଅଛି ପୁଣି ସ୍ମରଣ କରିବା ନିମନ୍ତେ ଆମମାନଙ୍କୁ ଅଖମିରି ରୋଟିକୁ ଗ୍ରହଣ କରିବାକୁ ଅଛି ସେ ଆମମାନଙ୍କ ପାଇଁ ଯାହା ମଙ୍ଗଳଜନକ କାର୍ଯ୍ୟ କରିଥିଲେ ତାହାକୁ ସ୍ମରଣ କରିବା ନିମନ୍ତେ ସେପରି କରିବାକୁ ଅଛି ପୁଣି ଆପଣମାନେ ଯେତେବେଳେ ଏହାକୁ କାର୍ଯ୍ୟକାରୀ କରନ୍ତି ଆପଣମାନେ ଏହାକୁ କେବଳ ସାଧାରଣ ବିଷୟ ବୋଲି ବିବେଚନା କରି ଏହାକୁ ଆରମ୍ଭ କରନ୍ତି ନାହିଁ ପ୍ରତିଦିନର ସାଧାରଣ ଭୋଜନ ରୂପେ ଗ୍ରହଣ କରନ୍ତି ନାହିଁ ମାତ୍ର ଆପଣମାନେ ପ୍ରକୃତରେ ସମବେତ ହୁଅନ୍ତି ପ୍ରଭୁଙ୍କୁ ସ୍ମରଣ କରୁଥାନ୍ତି ବୁଝନ୍ତି ତ ମନେ ରଖିଥାନ୍ତୁ ଯେ ଏହା ତାଙ୍କର ଅନୁଗ୍ରହ ଆଉ କରୁଣା ଥିଲା ପୁଣି କେବଳ ତାହା ହିଁ ଥିଲା ଯାହାକି ଆପଣମାନଙ୍କୁ ସେହି ଏକମାତ୍ର ଭରସାକୁ ଦାନ କରିଥାଏ ଯାହାକୁ ଆପଣମାନେ ହାସଲ କରିଅଛନ୍ତି ଏଥିରେ କିଛି ହେଲେ ଜାୟସ ନାହିଁ ଯେ ଆପଣ ପୂର୍ବେ କଣ କରିଛନ୍ତି ସେପରି ସ୍ଥଳେ କୌଣସି ସ୍ଥାନରେ ଏପରି କିଛି ବିଷୟ ରହିନାହିଁ ଯାହାକି କୌଣସି ପ୍ରକାରେ ଏହାର ନିକଟକୁ ଆସିଥିଲା ଯାହାକୁ ଖ୍ରୀଷ୍ଟ ଆପଣଙ୍କ ପାଇଁ ସାଧନ କରିଥିଲେ ଚଳିତ ସପ୍ତାହରେ ମୁଁ ଏକ ଦୁଃଖଦ ଅନୁଭୂତିକୁ ଲାଭ କରିଥିଲି ତଥାପି ଏକ ଗୌରବମୟ ଅନୁଭୂତିଟି ତାହା ଥିଲା ଏହାକୁ ମୁଁ ସେପରି ଧରଣ ବୋଲି କହିପାରେ ଏପରି ଜଣେ ଭାଇଙ୍କୁ ମୁଁ କବର ଦେଇଥିଲି ଯେ କି ଏକଦା ଆମମାନ ସହିତ ଏଠାରେ ବସୁଥିଲେ ଏପରି ଜଣେ ଭାଇଙ୍କୁ ମୁଁ କବର ଦେଲି ଆଉ ସେହି ଘଟଣାକୁ ଆପଣମାନେ ମଧ୍ୟ ଅନେକ ଜାଣନ୍ତି ଏହା ଆମମାନଙ୍କ ବହୁମୂଲ୍ୟ ଭାଇ ରୋଗର୍ସ ଥିଲେ ଯେପରିକି ଆମେ ତାଙ୍କୁ ପରିଚିତ କରାଉଥିଲୁ ଭାଇ ବୋଷ୍ଟି ରୋଗର୍ସ ଏଭରେଷ୍ଟ ଥିଲେ ପୁଣି ଏହି ସ୍ଥାନରେ ଭାଇ ବ୍ୟାଙ୍କସ୍ ଗୁଡ୍ ପୁଣି ଭାଇ ସୋଥମ୍ୟାନ୍ ଏତେବେଳେ ଉପସ୍ଥିତ ଅଛନ୍ତି ଆମେ ସମସ୍ତେ କବର ଦେବା ଉପାସନାକୁ ଯାଇଥିଲୁ ତତ୍ପରେ ବରଫ ଉପରେ ମୁଁ ଏକ ଅଶ୍ୱାରୋହଣକୁ କରିଥିଲି ସେହିପରି ଏକ ପୁରାତନ ସ୍ଥାନରେ ଯେଉଁଠାରେ ମୁଁ ଏହାକୁ ସମାଧିସ୍ଥ କରିଥିଲି ପ୍ରାୟ 25 ବର୍ଷ ପୂର୍ବେ ସେପରି କରିଥିଲି ଏହି ସମୟରେ ଯେତେବେଳେ ମୁଁ ତାଙ୍କୁ ଏହାକୁ ସମାଧିସ୍ଥ କରିଥିଲି ଏହା ଏକ ପଙ୍କଜ ସ୍ଥାନ ଥିଲା ପ୍ରଭୁ ଯୀଶୁଖ୍ରୀଷ୍ଟ ନାମରେ ମୁଁ ଏହାକୁ କରିଥିଲି ସେତେବେଳେ ଆମେ ସେହି ଜଣାଶୁଣା ପୋଲ୍ ଟଟେନ୍ସ ଫୋର୍ ଉପର ଦେଇ ଅତିକ୍ରମ କରିଥିଲୁ ମୁଁ ନିଜର ଭାଇମାନଙ୍କୁ କଥା ପ୍ରସଙ୍ଗରେ କହୁଥିଲି ପୁଣି କହିଥିଲି ଏପରି ଏକ ସମୟ ଥିଲା ଯେତେବେଳେ ଏକ ନିଶ୍ଚିତ ସଂସ୍ଥାର ଜଣେ ସେବକ ସେଠାରେ ଏକ ବିରାଟ ଧରଣର ତମ୍ବୁ ଉପାସନାକୁ ଆୟୋଜନ କରିଥିଲେ ସେ କହିଥିଲେ ସେ ଛୋଟ ଧରଣର ଧର୍ମାନ୍ଧ ଜଣକ ଯଥାସ୍ଥିତ ବ୍ୟାପ୍ଟିଷ୍ଟ ମଣ୍ଡଳୀର ବ୍ୟକ୍ତି ଜଣକ ସେ ତ ଯୀଶୁଖ୍ରୀଷ୍ଟଙ୍କ ନାମରେ ଲୋକମାନଙ୍କୁ ବାପ୍ତିଜ କରୁଅଛନ୍ତି ସେ କହିଥିଲେ ଯଦି କେହି ଜଣେ ବ୍ୟକ୍ତି ସେପରି ଜଣେ ବାପ୍ତିସ୍ମରେ ବାପ୍ତିଷ୍ଠ ହୋଇଥାନ୍ତି ତେବେ ସେହି ଜଣକ ମୋର ଏହି ତମ୍ବୁ ଆରାଧନାକୁ ଆଦୌ ସ୍ୱାଗତ ଯୋଗ୍ୟ ହେବେ ନାହିଁ ଆଉ ଠିକ ସେହିପରି ସମୟରେ ଏପରି ଘଟିଥିଲା ଯେ ଏଠାରେ କେତେଜଣ ବ୍ୟକ୍ତି ଉକ୍ତ ସ୍ଥାନରେ ବସିଥିଲେ ଯେଉଁମାନେ କି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହୋଇସାରିଥିଲେ ପୁଣି ସେହି ଜଣକ ଭାଇ ଜର୍ଜ ରାଇଟ୍ ପୁଣି ତାଙ୍କ ପରିଜନ ପରିବାରର ବର୍ଗ ବ୍ୟକ୍ତିଗଣ ଥିଲେ ସେମାନେ ତ କେବଳ ଉପସ୍ଥିତ ଥିଲେ କେବଳ ଗୋଟିଏ ମାତ୍ର କର୍ମକୁ ସେମାନେ କରିପାରିଥାନ୍ତେ ଅର୍ଥାତ୍ ସେମାନଙ୍କୁ ଫେରିଯିବାକୁ ନଥିଲା ତେଣୁ ସେଇଦିନ ଫୋର୍ ବୋଲି ସ୍ଥାନରେ ଆରେ ବା ସେ ଆପଣ ଉପାସନାକୁ ଛାଡି ଚାଲିଗଲେ ପୁଣି ଲକ୍ଷ୍ୟ କରିବାର ଏକ ଉଦ୍ଦେଶ୍ୟକୁ ନେଇ ସେ ଚାଲି ଆସିଲେ ପୁଣି ତାଙ୍କର ମଣ୍ଡଳୀଟି ସେଠାରେ ଠିଆ ହୋଇ ରହିଥିଲେ ଆଉ ସେହି ସ୍ଥାନକୁ ମୁଁ ଆଗେଇ ଗଲି ପୁଣି ସେତେବେଳେ ସେଠାକାର ପାହାଡିଆ ଇଲାକାରେ ବୃଷ୍ଟିପାତ ହୋଇଥିଲା ତତ୍ପରେ ପଙ୍କିଳ ଜମିର ସ୍ଥାନଟି ଧୋଇ ହୋଇ ଭିତରକୁ ଚାଲି ଆସିଥିଲା ଏହା ଏକ ଛୋଟ କାଟ ଧରଣର ଶ୍ରଦ୍ଧାଞ୍ଜଳି ଥିଲା ଯାହାକି ନୀଳବର୍ଣ୍ଣ ନଦୀର ପାଣିକୁ ଗୋଳିଆ କରି ପକାଇଥିଲା ମୁଁ ଅଣ୍ଟ ପର୍ଯ୍ୟନ୍ତ ପାଣି ଭିତରକୁ ଚାଲିଗଲି ପୁଣି ଟ୍ରଷ୍ଟିଜ୍ ମାନଙ୍କ ମଧ୍ୟରୁ ଜଣେ କିମ୍ବା ଡିକନ୍ସ ମାନଙ୍କ ମଧ୍ୟରୁ ଜଣେ ମୋ ହାତକୁ ବାଇବଲ ଖଣ୍ଡେ ବଢାଇ ଦେଲେ। ପୁଣି ପେଣ୍ଟିକସ୍ ଦିନ ପିତର ଯାହାକୁ କହିଥିଲେ ସେହି ସ୍ଥାନରେ ମୁଁ ପାଠ କରିଥିଲି। ଆପଣମାନଙ୍କ ମଧ୍ୟରେ ପ୍ରତ୍ୟେକ ଜଣ ମନ ପରିବର୍ତ୍ତନ କରନ୍ତୁ ଆଉ ନିଜ ନିଜ ପାପକ୍ଷମା ନିମନ୍ତେ ଯୀଶୁଖ୍ରୀଷ୍ଟ ନାମରେ ବାପ୍ତି ହୁଅନ୍ତୁ, ତତ୍ପରେ ଆପଣମାନେ ପବିତ୍ର ଆତ୍ମାଙ୍କ ଦାନ ପ୍ରାପ୍ତ ହେବେ। ଏହା ସେହି ଦିନର କଥା ଥିଲା ଯେତେବେଳେ ଜର୍ଜ କାର୍ଟର ସେଠାରେ ଶୋଇ ରହିଥିଲେ, ଆପଣଙ୍କ ହସ୍ତଦ୍ୱୟକୁ ଉପରକୁ ଉଠାଇଥିଲେ। କେବଳ 60 ପାଉଣ୍ଡ ପାଖାପାଖି ଓଜନ ବିଶିଷ୍ଟ ବ୍ୟକ୍ତି ଥିଲେ। ଦୀର୍ଘ 9 ବର୍ଷ ପୁଣି 8 ମାସ ଧରି ବିଛଣାରେ ପଡିଥିଲେ, ଆଦୌ ଚଲାବୁଲା କରିନଥିଲେ। ପୁଣି ତାଙ୍କର ପରିଜନଗଣ ଯେଉଁ ମଣ୍ଡଳୀ ସହିତ ସମ୍ବନ୍ଧିତ ଥିଲେ ସେମାନଙ୍କୁ କୁହାଯାଇଥିଲା, ଯଦି କେହି ଜଣେ ବ୍ୟକ୍ତି ମୋର ଉପାସନାକୁ ଆସନ୍ତି ତେବେ ସେମାନେ ସେହି ମଣ୍ଡଳୀର ସହଭାଗିତାରୁ ବହିଷ୍କାର କରାଯିବେ। ଆଉ ତତ୍ପରେ ଏହା ତ ସେହି ସମାନ ସନ୍ଧ୍ୟାର ସମୟ ଥିଲା ଯେତେବେଳେ ସେ ନିହାତି ପକ୍ଷେ ସୁସ୍ଥ ହୋଇଥିଲେ। ତତ୍ପରେ ସେ ସେହି ସାଧାରଣ ଝିଅ ନେଲି ପରି ଯିଏକି ସେଇଠାରେ ପ୍ରସ୍ତୁତ ଥିଲା ତାପରେ ବାପ୍ତିଜିତ ହେବାକୁ ଆଗ୍ରହୀ ହୋଇଥିଲେ। ଅର୍ଥାତ୍ ମୁଁ ଏକ ଦର୍ଶନକୁ ଦେଖିଥିଲି, ପୁଣି ଆପଣମାନେ କାହାଣୀକୁ ଜାଣନ୍ତି, ତାର ହାତ ଦ୍ୱୟ ପୁଣି ଗୋଡ଼ ଯୋଡ଼ିକ ଉପରକୁ ଟେକି ହୋଇ ରହିଥିଲା। ଆଉ ଦର୍ଶନର ଦୃଶ୍ୟପଟରେ ଆଗେଇ ଯାଇଥିଲା, ପୁଣି ଆତ୍ମାଙ୍କ ସମର୍ଥ ତାହା ଉପରେ ଆପଣ ହସ୍ତକୁ ରଖିଦେଲେ। ସେଠାକୁ ସେ ଚାଲି ଆସିଲେ, ପୁଣି ସୁସ୍ଥତା ଲାଭ କଲେ। ତେଣୁକରି ସେ ସେହି ସମାନ ସ୍ଥାନ ସହିତ ସମ୍ପର୍କ ସ୍ଥାପନ କରି ରହିଥିଲେ। ଆଚ୍ଛା, ତେବେ ଏହି ସଂଗଠନଟି ମେଥଡିଷ୍ଟ ମଣ୍ଡଳୀ ଥିଲା। ପୁଣି ମେଥଡିଷ୍ଟ ମଣ୍ଡଳୀର ସେବକ ଭାଇ ସ୍ମିଥ ସେହି ବ୍ୟକ୍ତି ଜଣକ ଥିଲେ ଯିଏକି ଆପଣଙ୍କ ମଣ୍ଡଳୀ ସହିତ ଉପସ୍ଥିତ ଥିଲେ। ପୁଣି ବାଇବଲରେ ବର୍ଣ୍ଣିତ ଥିବା ଖ୍ରୀଷ୍ଟୀୟ ବାପ୍ତିଷ୍ମରେ ବାପ୍ତିଜ କରିବାକୁ ମୁଁ ଆରମ୍ଭ କଲି। ତତ୍ପରେ ପ୍ରାୟ ସେହି ସମୟରେ ମୁଁ ଯେତେବେଳେ 5 ଜଣ କିମ୍ବା 6 ଜଣ ବ୍ୟକ୍ତିଙ୍କୁ ବାପ୍ତିଜ କରିଥିଲି, ଅକସ୍ମାତ୍ ସେଠାରେ ପାହାଡର ଉପରି ଭାଗରେ ସଂଯୋଜକର ରାସ୍ତା ଗୁଡିକ ପୁଣି ବସ୍ତୁ ଶ୍ରେଣୀଟି ବିଚ୍ଛିନ୍ନ ହୋଇଗଲା। ସେହି ସ୍ଥାନକୁ ସେହି ମେଥଡିଷ୍ଟ ଦଳଟି ସିଧାସଳଖ ଆସି ଉପସ୍ଥିତ ହେଲେ। ଆପଣମାନଙ୍କର ଉତ୍ତମ ପୋଷାକ ପିନ୍ଧି ଆସିଲେ, ପ୍ରଭୁ ଯୀଶୁଖ୍ରୀଷ୍ଟ ନାମରେ ବାପ୍ତିଜିତ ହେବାକୁ ସେଠାକୁ ଆସିଲେ। ପୁଣି ଜଣକ ପରେ ଜଣେ ନାରୀଗଣ ସେମାନଙ୍କର ବହୁମୂଲ୍ୟ ସିଲ୍କ ପୁଣି ଗରମ ସମୟ ବସ୍ତ୍ର ଗୁଡିକୁ ପିନ୍ଧି ସେ ଗୋଇଆ ପାଣିରେ ବାହାରି ଆସିଲେ, କାନ୍ଦୁଥିଲେ। ସେମାନଙ୍କ ମୁଖମଣ୍ଡଳ ଅଶୁଜଳରେ ସିକ୍ତ ହୋଇଥିଲା, ତତ୍ପରେ ଲିପଷ୍ଟିକ୍ ଲେପି ହୋଇ ଧୋଇ ଯାଇଥିଲା, ବାହାରି ଆସୁଥିଲେ, ନିଜ ନିଜର ପାପକୁ ସ୍ୱୀକାର କରୁଥିଲେ, ପୁଣି ବାପ୍ତି ହେବାକୁ ମନସ୍ଥ କରୁଥିଲେ। ତତ୍ପରେ ସେହି ଦଳଟିର ସହିତ ଜଣେ ବରିଷ୍ଠ ଚଉଡ଼ା କାନ୍ଦ ବିଶିଷ୍ଟ ବ୍ୟକ୍ତି ଆସିଥିଲେ, ଜି ଆଇ ପରି ବାଳ କାଟିଥିଲେ, ଚଉଡ଼ା ମୁହଁ ବିଶିଷ୍ଟ ବ୍ୟକ୍ତି, ଜଣେ ଲମ୍ବା ଚଉଡ଼ା ବ୍ୟକ୍ତି ସେଠାକୁ ବଢି ଆସିଲେ। ତାଙ୍କର ସୁନ୍ଦର ପାଖରେ ଥିଲା ଏକ ନୀଳ ରଙ୍ଗର ସୁଟ୍କୁ ପରିଧାନ କରିଥିଲେ। ସେ କହିଥିଲେ, ମୁଁ ମଧ୍ୟ ମୋର ନିର୍ଣ୍ଣୟକୁ ଗ୍ରହଣ କରିଛି। ସେହି ଜଣକ ବୋଷ୍ଟି ରଗର୍ସ ଥିଲେ, ଅନ୍ୟ କେହି ଜଣେ ବ୍ୟକ୍ତି ତାଙ୍କୁ କିଛି ଆଦୌ କହିନଥିଲେ। ସେହି ସ୍ଥାନରେ ମୁଁ ତାଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ତାଙ୍କର ବ୍ୟକ୍ତିଗତ ସ୍ୱୀକୃତି ଦ୍ୱାରା ବାପ୍ତିଜିତ କଲି। ତତ୍ପରେ ଗତ ସପ୍ତାହରେ ମୁଁ ତାଙ୍କୁ ମିଲଟନରେ ଏକ ତୃଣମୟ ସ୍ଥାନରେ ଅବସ୍ଥିତ କରାଇଥିଲି। ପୁଣି ମୁଁ ଏକ ସୁସମାଚାର ବାକ୍ୟ ପରେ ପୁନରୁତ୍ଥାନର ସିଦ୍ଧତା ପଣିଆ ଏହାରି ଉପରେ ପ୍ରଚାର କରିଥିଲି। ମୁଁ ଜଣେ ସୁସମାଚାର ପ୍ରଚାରକ ରୂପେ ପରିଚିତ ହୋଇ ଆସିଛି, ତତ୍ପରେ ବିଭିନ୍ନ ଧରଣର ଦେବାଦେବୀ ଆଉ ଦାର୍ଶନିକ ମାନଙ୍କୁ ଦେଖିଅଛି। ସେମାନେ ଯେ କିପରି ଭାବରେ ଏହାକୁ ଓ ତାହାକୁ ପୁଣି ଅନ୍ୟଟାକୁ ବିଶ୍ୱାସ କରନ୍ତି ତାହାକୁ ମୁଁ ଲକ୍ଷ୍ୟ କରିଛି। ତଥାପି ସେହି ସର୍ବଶ୍ରେଷ୍ଠ ସ୍ରଷ୍ଟା ଜଣେ ଅଛନ୍ତି ଯିଏକି ସମସ୍ତ ସୃଷ୍ଟିକୁ ରଚନା କରନ୍ତି, ଏହାକୁ ମୁଁ ବିଶ୍ୱାସ କରେ। ଯଦି ଏକ ସୃଷ୍ଟିର ଅବସ୍ଥିତ ରହିଛି ତେବେ ଜଣେ ସ୍ରଷ୍ଟାଙ୍କ ମଧ୍ୟ ଶ୍ରେଣୀରେ ଅବସ୍ଥିତ ରହିଛି। ସୁତରାଂ ଏକ ସୃଷ୍ଟିର ଅବସ୍ଥିତି ଯଦି ରହିଅଛି ତେବେ ନିଃସନ୍ଦେହ ରୂପେ ଜଣେ ସ୍ରଷ୍ଟ ଆବଶ୍ୟକ ଥିଲେ ଯିଏକି ଏହାକୁ ସୃଷ୍ଟି କରିଥିଲେ। ଯେକୌଣସି ସୃଷ୍ଟି ବିଷୟ ରହିଛି ତେବେ ତାହା ଜଣେ ସୃଷ୍ଟିକର୍ତ୍ତା ଅବଶ୍ୟ ଅଛନ୍ତି। ପୁଣି ଯେକୌଣସି ବ୍ୟକ୍ତିଙ୍କର କର୍ମ ତାହାଙ୍କୁ ପରିଚିତ କରାଇଥାଏ, ତାହାଙ୍କ ନିଜସ୍ୱ ପରିଚୟ ପ୍ରଭାବ ଅଟେ। ସେ ଜଣେ ଉତ୍ତମ ବଢେଇ ଅଟନ୍ତି, ସେ ଉତ୍ତମ କର୍ମ କରନ୍ତି, ଉତ୍ତମ ରୂପେ ନିର୍ମାଣ କରନ୍ତି। ଆଉ ସେ ଯଦି ଜଣେ ଉତ୍ତମ ଯନ୍ତ୍ରବିଜ୍ଞାନୀ ଅଟନ୍ତି ତେବେ ସେ ଉତ୍ତମ କାର୍ଯ୍ୟ କରନ୍ତି। ଆପଣଙ୍କର କାର୍ଯ୍ୟଟି ଆପଣଙ୍କୁ କେବଳ ପରିଚିତ କରାଏ, ଆଉ ଈଶ୍ୱରଙ୍କର ସୃଷ୍ଟି ପରମେଶ୍ୱରଙ୍କୁ ପରିଚିତ କରାଏ। ତତ୍ପରେ ଏକ ଯୋଗ୍ୟ ଉଦ୍ଦେଶ୍ୟ ନିମନ୍ତେ ପରମେଶ୍ୱର ସକଳ ବସ୍ତୁକୁ ସୃଷ୍ଟି କଲେ। ପୁଣି ପ୍ରତିଟି ସୃଷ୍ଟ ବସ୍ତୁ ଯାହା ପରମେଶ୍ୱରଙ୍କର ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରେ ଏହା ଯେତେବେଳେ ସେପରି କରିଥାଏ ଏହା ଏକ ପୁନରୁତ୍ଥାନକୁ ଲାଭ କରିଅଛି। ମୋତେ କେବଳ ଗୋଟିଏ ମାତ୍ର ବିଷୟକୁ କହନ୍ତୁ। ପୁଣି ମୁଁ ଏକାଧିକ ବସ୍ତୁକୁ ଯେପରିକି ଫୁଲ ଗୁଡ଼ିକୁ ଗଛ ଗୁଡ଼ିକୁ ମୋର ନିଦର୍ଶନ ରୂପେ ଉପସ୍ଥାପନ କରିଥିଲି। ଏକ ପ୍ରାତଃ କାଳରେ ସୂର୍ଯ୍ୟ କିପରି ଭାବେ ଉଦିତ ହୁଏ, ଏକ ଜନ୍ମିତ ଶିଶୁ ପରି ଏହା ଦୁର୍ବଳ ନିସ୍ତେଜ ଲାଗେ। ଏହା ସକଳ କିରଣ ଅତି ନିସ୍ତେଜ ହୋଇଯାଏ। ପ୍ରାୟ ଦଶଟା ସମୟରେ ଏହା ଶୈଶବ ଅବସ୍ଥାରେ ଉପନୀତ ହୁଏ। ପୁଣି ଦିନର ବାରଟା ସମୟରେ ତାହା ଆପଣଙ୍କ ସମସ୍ତ ସାମର୍ଥ୍ୟ ସହିତ ଦୀପ୍ତିମନ୍ତ ହୁଏ। ଏକ ନାରୀର ସୌନ୍ଦର୍ଯ୍ୟ ସହିତ କିମ୍ବା ଏକ ପୁରୁଷର ଯୌବନତ୍ୱ ସହିତ ପରିଚିତ ହୁଏ। ତତ୍ପରେ ମଧ୍ୟାହ୍ନର ଦୁଇଟା ସମୟରେ ଏହା ମୋ ପରି ବୃଦ୍ଧାବସ୍ଥାକୁ ପଦାର୍ପଣ କରେ। ତତ୍ପରେ ପ୍ରାୟ ସନ୍ଧ୍ୟା ପାଞ୍ଚଟା ସମୟରେ ଅପରାହ୍ନ ସମୟରେ ଏହା ବୃଦ୍ଧ ଅଜାଙ୍କର ବୟସକୁ ଆସି ଉପସ୍ଥିତ ହୁଏ ଯେ ଅସ୍ତଗାମୀ ହେବାକୁ ଲାଗେ। ଆଉ ପରିଶେଷରେ ତାହାର କିରଣ ପୃଥିବୀ ପୃଷ୍ଠରେ ଶୀତଳ ହେବାକୁ ଲାଗେ। ପୁଣି ତା ମୃତ୍ୟୁବରଣ କଲା ନ୍ୟାୟ ଅସ୍ତ ହୋଇଯାଏ। ଏହା କଣ ତାହାର ଶେଷ ପରିଣତ ଅଟେ କି? ତାହା ତ କେବଳ ଈଶ୍ୱରଙ୍କର ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କଲା। ତାହା ପୃଥିବୀର ଏକ ପ୍ରାନ୍ତରୁ ନେଇ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ଯେତେବେଳେ ଚଳପ୍ରଚଳ କଲା, ସେଥିରେ ତାହା ଦ୍ରୁତ ତାହା ତୃଣାଦି ବୃକ୍ଷାଦି ଉତ୍ପନ୍ନ କଲା। ସେହି ସବୁ ତୃଣାଦି ଯାହା ସବୁ ମୃତ ହୋଇପଡିଥିଲା ସେଗୁଡ଼ିକୁ ଏହା ଅଙ୍କୁରିତ କରି ଜୀବିତ କଲା। ଏହା ଈଶ୍ୱରଙ୍କ ଯୋଜନାକୁ ଯେତେବେଳେ ସଫଳ କରିଥିଲା, ତେଣୁ ଏହା କଣ ତାର ଶେଷ ପରିଣତି ଅଟେ କି? ପରବର୍ତ୍ତୀ ଦିନର ସକାଳ ବେଳା ତାହା ପୁନଶ୍ଚୋଦିତ ହୁଏ, ଏକ ନୂତନ ଜୀବନ ସହିତ ଉଦିତ ହୁଏ। ପ୍ରତ୍ୟେକ ବୃକ୍ଷ ଏକ ପ୍ରକାର ସମାଧାନ କାର୍ଯ୍ୟକୁ କରନ୍ତି, ପ୍ରତ୍ୟେକ କରନ୍ତି। ଚନ୍ଦ୍ର, ତାରାଗଣ, ସୌରମଣ୍ଡଳ ପ୍ରତିଟି ପ୍ରତିଜ୍ଞାର ବସ୍ତୁ ସେପରି କରନ୍ତି। ପୁଣି କେହି ଜଣେ ବ୍ୟକ୍ତି ଯଦି ଈଶ୍ୱରଙ୍କର ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରିଥିଲେ, ସେ କ୍ଷେତ୍ରରେ ଅନ୍ୟ ଯେକୌଣସି ବସ୍ତୁର ଅବସ୍ଥିତି ପରି ପୁନରୁତ୍ଥାନର ନିଶ୍ଚୟତା ଅବଶ୍ୟ ରହିଅଛି। କେବଳ ଗୋଟିଏ ମାତ୍ର କାର୍ଯ୍ୟକୁ ଆପଣଙ୍କୁ ନିଶ୍ଚୟ କରିବାର ଅଛି, ତାହା ଏପରି ଅଟେ। ପରମେଶ୍ୱରଙ୍କର ନିରୂପିତ ସମୟକୁ ଅପେକ୍ଷା କରି ରହିଥାନ୍ତୁ। ଏତେବେଳେ ସେ ଯେପରି ଅଛନ୍ତି ଠିକ୍ ସେହିପରି ଭାବରେ ଅବିଚଳିତ ଭାବେ ରହନ୍ତୁ। ସେହି ଅସଂଖ୍ୟ ପତ୍ର ଯାହାକି ଅଗ୍ରେସରେ ଗଛରୁ ଝଡି ପଡନ୍ତି, ବସ୍ତୁତଃ ଗଛରୁ ଖସି ପଡିଥିଲେ। ଯେଉଁ ସ୍ଥାନରେ ଲାଲ, ସବୁଜ, ନୀଳ, ଧୂସର ଏହିପରି ବିଭିନ୍ନ ରଙ୍ଗର ପତ୍ର ଗୁଡିକ ପୃଥିବୀର ବିରାଟ ବକ୍ଷ ଉପରେ ବିଛେଇ ହୋଇପଡନ୍ତି, ଯେଉଁ ସ୍ଥାନରେ ପରମେଶ୍ୱରଙ୍କ ପ୍ରକୃତି ଏହାର ନିମ୍ନ ଭାଗରେ ମୃତ ହୋଇପଡି ରହିଥିଲା, ପରମେଶ୍ୱର ତ କେବଳ ନିଜର ପୁଷ୍ପ ତବକକୁ କେବଳ ଅବସ୍ଥାପିତ କରିଥିଲେ, ତଥାପି ପୁଷ୍ପ ସ୍ତବକକୁ ସେ ଯେ କେବଳ ସ୍ଥାପନ କରନ୍ତି ସେ ବିଷୟଟିକୁ ସେ ଜାଣନ୍ତି। ବସନ୍ତ ଋତୁରେ ସେ କ୍ଷେତ୍ରରେ ଏକ ପୁନରୁତ୍ଥାନ ପାଇଁ ଅବସ୍ଥାନ ରହିଥାଏ। ପୁଣି ସୂର୍ଯ୍ୟ ସହିତ ଏକ ଉଚିତ ପ୍ରକାରର ଅବସ୍ଥିତିକୁ ପୁନର୍ବାର ଆସି ଉପସ୍ଥିତ ହେବା ସମୟ ପର୍ଯ୍ୟନ୍ତ ଏହି ପୃଥିବୀକୁ ଏହାର ପରିକ୍ରମା ପଥର ପରିସର ମଧ୍ୟକୁ ଅବଶ୍ୟ ଆସି ଉପସ୍ଥିତ ହେବାକୁ ରହିଛି। ପୁଣି ଏହା ସମାଧିସ୍ଥ ସକଳ ଫୁଲକୁ ପୁଣି ଫୁଟାଇ ତୋଳିବ। ଏହା ଯେ ଶେଷ ପରିଣତି ଅଟେ ସେ ପ୍ରକାର କଥାକୁ ଆଗ କହିନଥାଏ। ପତ୍ର ଗୁଡିକ ବିନୁ ଅନ୍ୟ କିଛି ବିଷୟ ଆଉ ଦେଖାଇ ଦିଏ ନାହିଁ। ବୃକ୍ଷ ଗୁଡିକର ଧୂସର ବର୍ଣ୍ଣ ହୋଇ ଦେଖିବାକୁ ମିଳେ। ପୁଣି ଏହା ଯେ ଶେଷ ପରିଣତି ଅଟେ ଏପରି କହିଥାଏ। କେବଳ ଗୋଟିଏ ମାତ୍ର କର୍ମ ଯାହାକି ଏହାକୁ ନିହାତି ପକ୍ଷେ କରିବାକୁ ହିଁ ଅଛି, ତାହାକି ପରମେଶ୍ୱରଙ୍କର ନିରୂପିତ ସମୟରେ ଚକ୍ରଟିକୁ ଏହାର ଚାରିପାଖକୁ ପରିକ୍ରମା କରିବାକୁ ଅଛି। ପରମେଶ୍ୱରଙ୍କ ପୁତ୍ରଙ୍କ ଆଗମନ ପର୍ଯ୍ୟନ୍ତ ସମୟସୀମାକୁ ଏହାର ଚାରିପାଖକୁ ପରିକ୍ରମା କରିବାକୁ ଅଛି। ତତ୍ପରେ ପ୍ରତ୍ୟେକ ଜୀବିତ ପ୍ରାଣୀ ଯିଏକି କଦାପି ଖ୍ରୀଷ୍ଟଙ୍କ ଠାରେ ମରିଥିଲା ସେ ପୁନର୍ବାର ପୁନର୍ଥିତ ହେବ, ତାଙ୍କରି ଉପସ୍ଥିତିରେ ଥାଇ ତାଙ୍କୁ ସ୍ମରଣ କରୁଥିବ। ଆରେ ବା ମୋର ଯାତ୍ରା ପଥର ଶେଷ ଅବସ୍ଥାକୁ ଆସି ମୁଁ ଯେତେବେଳେ ଉପସ୍ଥିତ ହୁଏ ତାଙ୍କୁ ସ୍ମରଣ କରୁଥିବା ଅବସ୍ଥାରେ ମୁଁ ତାଙ୍କରି ଉପସ୍ଥିତିରେ ମରିବାକୁ ଚାହେଁ। ଅର୍ଥାତ୍ ସେ ଯେ ପୁନରୁତ୍ଥାନ ଆଉ ଜୀବନ ଅଟନ୍ତି ଏହାକୁ ତାଙ୍କ ଉପସ୍ଥିତିରେ ସ୍ମରଣ କରୁଥିବା ଯୋଗୁଁ ମରିବାକୁ ଚାହେଁ। ସେ ତ ସେହି ସତ୍ତାଟି ଅଟନ୍ତି। ତତ୍ପରେ ପ୍ରଭୁଙ୍କର ମେଜ ନିକଟକୁ ଆମେ ଯେହେତୁ ଆସିଥାଉ, ପ୍ରଭୁଙ୍କର ମେଜ ଯେପରିକି ମୁଁ ଏହି ସ୍ଥାନରେ ପୂର୍ବେ ବ୍ୟାଖ୍ୟା କରି ଆସିଅଛି ତାହା ନୁହେଁ। ଆମମାନେ ଏପରି ବିଶ୍ୱାସ କରିଥାଉ ଯାହାକୁ ଆମମାନେ ପ୍ରଭୁ ଭୋଜ ବୋଲି କହି ପରିଚିତ କରିଥାଉ, ତାହା ଖଣ୍ଡେ ରୋଟିର ଟୁକୁରାକୁ ଗ୍ରହଣ କରିବାର ପ୍ରଥା ଅଟେ। ଆମ୍ଭେମାନେ ଏକ ଭୁଲ ଧରଣା ବିଚାରକୁ ଉପସ୍ଥାପନା କରିଥାଉ। ଆମମାନେ ଏକ ନିର୍ଭୁଲ ବିଷୟକୁ ଭୁଲ ସ୍ଥାନରେ ଆଣି ଉପସ୍ଥାପନା କରିଥାଉ। ଏହା ତ ସେହି ରୋଟି ଖଣ୍ଡିକ ନୁହେଁ ଯାହାକି ଗୁରୁତ୍ୱକୁ ପରିଚିତ କରାଏ। ଏହା ତ ଦ୍ରାକ୍ଷାରସ ନୁହେଁ ଯାହାକି ଗୁରୁତ୍ୱକୁ ପରିଚିତ କରାଏ। ଯେହେତୁ ତାହା ତ ଖଣ୍ଡେ ପତଳା ରୁଟି ପୁଣି ଦ୍ରାକ୍ଷାରସ ମାତ୍ରକ ଅଟେ, କିନ୍ତୁ ବିଷୟଟି ଯାହା ତାହା ଏପରି ଅଟେ, ପ୍ରଭୁ ଭୋଜନ ଅର୍ଥ ପରସ୍ପର ସହିତ ଆଳାପ ଆଲୋଚନା ଅଟେ, ଆଉ ତାଙ୍କ ସହିତ କଥାବାର୍ତ୍ତା କରିବାର ବିଷୟଟି ହିଁ ତାଙ୍କୁ ମନେ ପକାଉଥିବା ଉଦ୍ଦେଶ୍ୟ ଅଟେ। ଉପାସନା ଗୁଡିକର ଏହା ଯେ ସବୁଠାରୁ ଆଶିଷିତ ସମୟ ଅଟେ, ଏପରି ମୁଁ ବିଚାର କରେ। ବୁଝନ୍ତି ତ, ଆମ ଜୀବନର ପ୍ରତିଟି ମୁହୂର୍ତ୍ତ ଏକ ସ୍ମରଣ ବିଷୟ ହେବା ବାଞ୍ଛନୀୟ ଅଟେ। ପ୍ରଭୁଙ୍କ ସହିତ ପ୍ରଭୁ ଭୋଜନ ଆଳାପର ସହଭାଗିତାଟି ଏହା ମରୁଭୂମି ମଧ୍ୟରେ ଏକ ମରୁଦ୍ୟାନ ପରି ଅଟେ। ଏହା ତ ପୁଷ୍କରିଣୀର ତଳ ଦେଶରେ ଅବସ୍ଥିତ ଥିବା ଏକ ଝରଣା ପରି ଅଟେ। ତାହା ଏପରି ଏକ ସ୍ଥାନ ଅଟେ ଯେଉଁଠାକୁ ଯାତ୍ରୀଟିଏ ଯାତ୍ରା କରୁଥିବା ସମୟରେ ଆସି ଉପସ୍ଥିତ ହୁଏ, ଅଟକି ପଡ଼େ, ପୁଣି ତାହାର ତୃଷାକୁ ନିବାରଣ କଲା ପର୍ଯ୍ୟନ୍ତ ସେ ତହିଁରୁ ପାନ କରିଥାଏ। ତାହା ହିଁ ପ୍ରଭୁଙ୍କୁ ସ୍ମରଣ କରୁଥିବା ଅର୍ଥ ଅଟେ। ତାଙ୍କ ମେଜର ନିୟମାନୁସାରେ ନିୟମ ଦ୍ୱାରା ଉପସ୍ଥିତ ହେଉଅଛି ଯେଉଁଠାରେ ଆମମାନଙ୍କ ସହିତ ସମବେତ ରୂପେ ଯାତ୍ରା କରୁଥିବା ଜଣେ ପଥିକ ଏହି ପୃଥିବୀ ପୃଷ୍ଠରେ ପ୍ରବାସୀ ହୋଇ ଯାତ୍ରା କରୁଅଛି, ଅର୍ଥାତ୍ ଆମମାନେ ତାଙ୍କର ମେଜ ନିକଟକୁ ଆସିପାରିଥାଉ, ପୁଣି ଆମମାନଙ୍କର ତୃଷିତ ପ୍ରାଣ ଗୁଡିକୁ ସନ୍ତୁଷ୍ଟ ଲାଭ କରିବା ପର୍ଯ୍ୟନ୍ତ ତାଙ୍କରି ବଚନ ଦିଗରେ ଅବସ୍ଥାନ କରି ରହିଥାଉ, ତାଙ୍କରି ବଚନରୁ ସକଳ ପ୍ରକାର ଆଶୀର୍ବାଦକୁ, ପୁଣି ତାଙ୍କରି ଅନୁଗ୍ରହକୁ, ପୁଣି ତାଙ୍କର ବଚନକୁ ସେଠାରେ ଥାଇ ପାନ କରିଥାଉ। ତାପରେ ଆରାଧନା ସ୍ଥାନକୁ ଆମମାନେ ପରିତ୍ୟାଗ କରିଥାଉ, ସତେଜ ଅବସ୍ଥାରେ ପରିତୃପ୍ତ ହୋଇ ଛାଡ଼ିଥାଉ, ଆଉ ନିରାଶଜନକ ସମସ୍ୟା ଗୁଡିକୁ ପୁନର୍ବାର ସାମ୍ନା କରିବାକୁ ଚାଲିଯାଉ, ଜୀବନର ସମସ୍ୟା ବହୁଳ ମରୁଭୂମିକୁ ସାମ୍ନା କରିବାକୁ ଚାଲିଯାଉ। ହଁ, ମରୁଭୂମି ମଧ୍ୟରେ ଏକ ମରୁଦ୍ୟାନ ଅଟେ, ଆପଣମାନଙ୍କୁ ସତେଜ କରୁଅଛନ୍ତି। ଆମେ ଯେତେବେଳେ ତୃଷିତ ଅବସ୍ଥାରେ ରହିଥାଉ ସେତେବେଳେ ନିଜ ନିଜକୁ ସନ୍ତୁଷ୍ଟ କରିଥାଉ। ପ୍ରତ୍ୟେକ ଉପାସକର ସହିତ ଏହାକୁ ଅନୁଭୂତି ହେବାର ଆବଶ୍ୟକ ରହିଛି, ଏହା ସନ୍ତୁଷ୍ଟ କରାଇଥାଏ। ଏହା ତ ପ୍ରତ୍ୟେକ ସତ୍ୟନିଷ୍ଠ ବିଶ୍ୱାସ ସହିତ ହୋଇଥାଏ, ଅର୍ଥାତ୍ ସେମାନେ ଏକାଠି ସହଭାଗିତା ରଖିବାକୁ ଆତୁର ହୋଇ ପଡନ୍ତି। ସେପରି ଧରଣର ଏକ ସହଭାଗିତାରେ କିଛିଟା ବିଶେଷ ଧରଣର ମହତ୍ତ୍ୱ ରହିଛି, ତାହା ଅଲୌକିକ ବିଷୟ ଅଟେ। ଏହା ପରମେଶ୍ୱରଙ୍କ ପ୍ରଦତ୍ତ ବ୍ୟବସ୍ଥା ଅଟେ, ପୁଣି ଏହା ପବିତ୍ର ଆଉ ଉତ୍ସର୍ଗୀକୃତ ସହଭାଗିତା ଅଟେ। ପୁଣି ଜଣେ ଧାର୍ମିକ ବ୍ୟକ୍ତି ଅର୍ଥାତ୍ ଧାର୍ମିକ ଗଣ ଏହା ପାଇଁ ଆତୁର ହୋଇ ପଡୁଛନ୍ତି। ଦାଉଦ ଯେପରି କହିଥିଲେ, ଅର୍ଥାତ୍ ତାଙ୍କର ପ୍ରାଣ ପରମେଶ୍ୱର ନିମନ୍ତେ ତୃଷିତ ଅଟେ, ଯେପରିକି ହରିଣୀର ପ୍ରାଣ ଜଳସ୍ରୋତ ନିମନ୍ତେ ଧକାଏ। ଏହି ସାଧାରଣ କ୍ଷତବିକ୍ଷତ ହୋଇ ପଡିଥିବା ହରିଣୀଟି ଯାହାକୁ ଶିକାରୀ କୁକୁର ଗୁଡାକ ତାହାର ଗୋଟିଏ ଭାଗକୁ ଝୁଣି ପକାଇ ଖଣ୍ଡିଆ ଖାବରା କରି ପକାନ୍ତି, ପୁଣି ଏହା ସେହି ଅବସ୍ଥାରୁ ଛଡ଼ାଇ ହୋଇ ବହୁ ଦୂରକୁ ପଳାୟନ କରିଥାଏ। ତତ୍ପରେ ଏହା ଠିଆ ହୋଇ ପଡେ, ଧକାଇ ହେଉଥାଏ, ପୁଣି ଚାରିଆଡ଼କୁ ସତର୍କ ଦୃଷ୍ଟିରେ ଅନାଉଥାଏ, ଯେଉଁଠାରେ ତାର ପରମେଶ୍ୱର ଦତ୍ତ ଆଘ୍ରାଣର ଇନ୍ଦ୍ରିୟ ସାହାଯ୍ୟରେ ଆଘ୍ରାଣ କରୁଥାଏ। ଏହା ତ ଏକାଧିକ ମାଇଲ ଦୂରରେ ଥିବା ପାଣିର ବାସନାକୁ ବାରିପାରେ, ପୁଣି ତାହା ଆପଣଙ୍କ ମୁଣ୍ଡକୁ ଶୂନ୍ୟକୁ ଟେକି ରଖିଥାଏ, ଯେତେବେଳେ କି ରକ୍ତସ୍ରାବ ଯୋଗୁଁ ଏହାର ନିଜର ଜୀବନକୁ ବିସର୍ଜନ କରୁଥାଏ। ଆଉ ସେ ଏ କଥାକୁ ଜାଣେ ଯେ ଏହା କୌଣସି ପ୍ରକାରେ ସେହି ପ୍ରବାହିତ ହେଉଥିବା ଝରଣା ନିକଟରେ ଯଦି ପହଞ୍ଚି ପାରେ ତେବେ ଯାଇ ଏହା ଜୀବିତ ରହିପାରେ। ଏହାପରେ ଅନ୍ୟ କୌଣସି ଶତ୍ରୁ ତାହାକୁ ଆଉ କଦାପି ଧରିପାରେ ନାହିଁ। ଯଦି ଥରକର ପାଇଁ ଏହା କଦାପି ପାଣି ପାଖକୁ ପହଞ୍ଚି ପାରନ୍ତା, ତାପରେ ଆପଣ ତାହାର ପଛରେ କେତେ ସଂଖ୍ୟକ କୁକୁରକୁ ଦୌଡ଼ାନ୍ତୁ ନା କାହିଁକି ତାହା କୁକୁର ଗୁଡାକୁ ବୋକା ବନାଇଦେବ, କାରଣ ସେ ବୁଝିଥାଏ ଯେ ତାହା ଜୀବନ ଦାନ କରୁଥିବା ଧାରା ପାଇସାରି ଅଛି। ଆଉ ମଣ୍ଡଳୀଟିଏ ସେପରି ଧରଣର ଏକ ସ୍ଥାନକୁ ଆସି ଯେତେବେଳେ ପହଞ୍ଚେ ଯେଉଁ ସ୍ଥାନରେ ସେହି ଖ୍ରୀଷ୍ଟ ଆମମାନଙ୍କ ପାଇଁ ଏତେ ଅଧିକ ଅର୍ଥକୁ ପ୍ରକାଶ କରନ୍ତି ଯେ ଆମମାନେ ତାଙ୍କରି ସମ୍ମୁଖରେ ଉପସ୍ଥିତ ହେବାକୁ ଆତୁର ହୋଇପଡ଼ୁ, ପୁଣି ଏକକୁ ଆରେକର ସହିତ ସହଭାଗିତା ରଖିବାକୁ ଆତୁର ହୋଇପଡ଼ୁ। ଏହା ହିଁ ଜୀବନଦାନ କରୁଥିବା ଏକ ଧାରା ଅଟେ, କୌଣସି ପ୍ରକାରର ସହାୟତାନ ଆପଣଙ୍କଠାରୁ ଏହାକୁ ଛଡ଼ାଇ ନେଇପାରେ ନାହିଁ, କି ମୃତ୍ୟୁ ମଧ୍ୟ ସେହି ସ୍ଥାନରେ ସ୍ୱୟଂରୁ ପରାଜିତ ହୁଏ। ଆହେ, କି ପ୍ରକାର ଧରଣର ଏକ ଆଶା, କି ପ୍ରକାର ମହତ୍ ସ୍ଥାନଟିଏ ଆପଣମାନଙ୍କୁ ବ୍ୟକ୍ତିଗତ ରୂପେ ସନ୍ତୁଷ୍ଟ କରିଥାଉ। ଆଉ ଏହି ପ୍ରକାରେ କରୁଥିବା ଯୋଗୁଁ ଏପରି ସ୍ମରଣ କରିଥାଉ ଯେ ଖ୍ରୀଷ୍ଟ ହିଁ ସେହି ଜଣକ ଥିଲେ ଯିଏକି ଏହାକୁ ଆମମାନଙ୍କ ପାଇଁ ସମ୍ଭବ କରିଥିଲେ। ସେ ତ ସେହି ଜଣକ ଥିଲେ ଯିଏକି ଆମମାନଙ୍କ ପାଇଁ ଏହିସବୁ କର୍ମକୁ ସାଧନ କରିଥିଲେ। ଆମମାନଙ୍କୁ ନିହାତି ପକ୍ଷେ ତାଙ୍କୁ ସ୍ମରଣ କରିବାକୁ ହିଁ ଅଛି। କାରଣ ମନେ ରଖନ୍ତୁ, ଏକଦା ଆମମାନେ ଶତ୍ରୁ ଥିଲୁ, ଈଶ୍ୱର ବିହୀନ ଥିଲୁ, ବିଜାତିଗଣ ଥିଲୁ, ମୁକ ପ୍ରତିଭା ଗୁଡ଼ିକର ସେବକ ଥିଲୁ। କିନ୍ତୁ ମନେ ରଖନ୍ତୁ, ଖ୍ରୀଷ୍ଟ ଜିହୁଦୀ ମାନଙ୍କ ପାଇଁ ମରିନଥିଲେ, କିନ୍ତୁ ଆଦମଙ୍କର ସକଳ ପତିତ ପାଣିଙ୍କ ନିମନ୍ତେ ସେ ମରିଥିଲେ, ଖ୍ରୀଷ୍ଟ ମୃତ୍ୟୁବରଣ କରିଥିଲେ। ତାଙ୍କରି ପ୍ରଭୁ ଭୋଜର ନିଜର ନିକଟରେ ଉପସ୍ଥିତ ରହି ତାଙ୍କୁ ସ୍ମରଣ କରିବା ନିମନ୍ତେ ତାଙ୍କ ନିକଟକୁ ଆମମାନେ ଯେତେବେଳେ ଆସି ଉପସ୍ଥିତ ହୋଇଥାଉ, ଏହା ଆମମାନଙ୍କୁ ନିଶ୍ଚିତ ରୂପେ ପୂର୍ବର ସେ ଘଟଣାବଳୀକୁ ମନେ ପକାଇ ଦେବାକୁ ଆବଶ୍ୟକ ରହିଛି, ଯେପରିକି ଇସ୍ରାଏଲ ପ୍ରଜାଗଣ ସେମାନଙ୍କ ଯାତ୍ରା ପଥରେ ଥିଲେ ଆଉ ସେମାନେ ତ ବାହାରି ଆସିଥିଲେ, ତଥାପି ସେହି ସମାନ କର୍ମପନ୍ଥାରେ ସୁଚାରୁ ରୂପେ ରହିଥିଲେ। ମିଶର ଦେଶରୁ ବାହାରି ଆସି ଆପଣମାନଙ୍କର ଯାତ୍ରା ପଥରେ ଥିଲେ, ସେମାନଙ୍କ ମୁକ୍ତିର ପଥରେ ଅବସ୍ଥିତ ଥିଲେ, ପ୍ରତିଜ୍ଞା ଦେଶ ଆଡ଼କୁ ଯାତ୍ରା କରୁଥିଲେ ଆଉ ସେହି ସମାନ କର୍ମମୟ ପନ୍ଥାର ନିର୍ଦ୍ଦେଶକୁ ଲାଭ କରିଥିଲେ, ମାତ୍ର ଜଳ ବିହୀନ ଅବସ୍ଥାରେ ଥିଲେ। ଆଉ ପ୍ରଥମ ଦୃଷ୍ଟିକୋଣର ଅନୁସାରେ ଏହି ସ୍ଥାନରେ ଏହା ଶୁଷ୍କମୟ ଅବସ୍ଥାରେ ଥିଲା, ପ୍ରତ୍ୟେକ ସ୍ଥାନଟି ଠିକ୍ ସେପରି ଥିଲା, ପ୍ରତ୍ୟେକ ପର୍ବତର ଇଲାକାରେ ଯେଉଁ ସ୍ଥାନ ମାନଙ୍କରେ ଝରଣାର ଅବସ୍ଥିତିକୁ ରହିବାର ଥିଲା ସେହିସବୁ ଇଲାକାରେ ଗୋଟିଏ ନିର୍ଜରଣୀ ନଥିଲା, ଆଉ ମରୁଭୂମିର ଇଲାକାରେ ସେମାନେ ବିନାଶମୁଖୀ ହେଉଥିଲେ। ଆଉ ଠିକ ସେହି ମୁହୂର୍ତ୍ତରେ ସେହି ସ୍ଥାନରେ ଏକ ପ୍ରସ୍ତରଙ୍କର ଆବିର୍ଭାବ ହେଲା, ଅର୍ଥାତ୍ ମୂଷା ଏହି ପ୍ରସ୍ତରଙ୍କୁ ଆଘାତ କଲେ, ପୁଣି ତହିଁରୁ ପ୍ରଚୁର ପରିମାଣରେ ଜଳ ନିର୍ଗତ ହେଲା। ପ୍ରତ୍ୟେକ ତୃଷାର୍ତ୍ତ ବ୍ୟକ୍ତି, ପ୍ରତ୍ୟେକ ତୃଷାର୍ତ୍ତ ନାରୀ ବାଳକଗଣ, ଏପରିକି ପ୍ରତ୍ୟେକ ତୃଷାର୍ତ୍ତ ପଶୁ, ପ୍ରତ୍ୟେକ ପ୍ରଚୁର ପରିମାଣରେ ଜଳ ପାନ କରି ତୃପ୍ତ ହେଲେ, ଯେପରିକି ଯୋହନ 3:16 ବାଇବଲର ସ୍ୱର୍ଣ୍ଣମୟ ପଦଟି ଏପରି କହିଥିଲା, ଯେହେତୁ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣଙ୍କର ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାଙ୍କ ବିଶ୍ୱାସ କରେ, କଥାବାର୍ତ୍ତା କରେ, ତାଙ୍କୁ ସ୍ମରଣ କରେ, ସେ ବିନଷ୍ଟ ନ ହୋଇ ବରଂ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ସ୍ମରଣ କରୁଥାଏ ଯେ ଖ୍ରୀଷ୍ଟ ହିଁ ସେହି ପ୍ରସ୍ତର ଖଣ୍ଡିକ ଥିଲେ, ଯିଏକି ପ୍ରହାରିତ ହୋଇଥିଲେ, ବିନାଶ ହେଉଥିବା ଜଗତଟିକୁ ରକ୍ଷା କରିବାକୁ, ବିନଷ୍ଟ ହେଉଥିବା ଏକ ବିଜାତୀୟ ଅଂଶକୁ, ବିନଷ୍ଟ ହେଉଥିବା ଜଣେ ଜିହୁଦୀକୁ, ବିନାଶ ହେଉଥିବା ଏକ ଜଗତକୁ ରକ୍ଷା କରିବା ନିମନ୍ତେ ସେ ଯେ ପ୍ରହରିତ ହୋଇଥିଲେ, ଏହାକୁ ସ୍ମରଣ କରିବା ଅଭିପ୍ରାୟରେ ଖ୍ରୀଷ୍ଟ ଆପଣଙ୍କ ଜୀବନକୁ ପ୍ରଚୁର ରୂପେ ଅର୍ପଣ କରିଥିଲେ, ଯେପରିକି ସେହି ପ୍ରତ୍ୟେକ ବ୍ୟକ୍ତି ଯେଉଁମାନେ କି କ୍ଷୁଦିତ ପୁଣି ତୃଷିତ ଥିଲେ, ଯେପରିକି ଭବାନୀ ଜଣକ କହିଥିଲେ, ଦେଖ ତୁମେମାନେ ଝରଣାର ନିକଟକୁ ଆସ, ପୁଣି ଆମ୍ଭ ନିକଟରୁ ଦୁଗ୍ଧ ଆଉ ମଧୁ ବିନା ମୂଲ୍ୟରେ କିଣ, ଆସ, ଯେହେତୁ ଏହା ଆଳାପ ଆଲୋଚନା କରିବାର ସମୟ ଅଟେ, ପ୍ରଭୁଙ୍କର ସ୍ମରଣ କରିବାର ଅଭିପ୍ରାୟର ନିମନ୍ତେ ଆସ। ପ୍ରଭୁଙ୍କର ସ୍ମରଣ କରିବା ବିଷୟଟିକୁ ମୁଁ ପୁନର୍ବାର ବିଚାର କରିପାରେ, ବେଲ୍ ତାହା ରୋହି ନାମରେ ବର୍ଜିତ ଥିବା ଏକ ବିଶ୍ରାମ ସ୍ଥାନରେ ଉପଲକ୍ଷ ମୁଁ ସେପରି କରିପାରେ, ଏପି ଭାଷାରେ ଯାହାର ଅର୍ଥ ତାହାଙ୍କର କୂପସ୍ଥଳ, ଯିଏକି ଜୀବିତ ଅଟନ୍ତି ପୁଣି ମୋତେ ଦେଖନ୍ତି। ଆଗର ତ ବୁଝିନଥିଲେ, ତଥାପି କର୍ମମୟ ପନ୍ଥାରେ ସେ ଅଟଳ ହୋଇ ରହିଥିଲେ, ଅବୁଝକ ହୋଇଥିଲେ, ବିଚାରହୀନା ହୋଇଥିଲେ, ପୁଣି ତଡ଼ା ଖାଇଥିଲେ, ଯିବା ପାଇଁ କୌଣସି ସ୍ଥାନ ନଥିଲା, ଏକ ବିନାଶମୁଖୀ ସନ୍ତାନର ସହିତ ଥିଲେ, ତତ୍ପରେ କୁମ୍ପିତ ଜଳ ମଧ୍ୟ ଶେଷ ହୋଇଯାଇଥିଲା, ପୁଣି ସେହି ଶିଶୁ ସନ୍ତାନଟି କ୍ରନ୍ଦନ କରୁଥିଲା, ତତ୍ପରେ ପ୍ରାଣୀ ପାଇଁ କ୍ରନ୍ଦନ କରୁଥିବା ଶବ୍ଦକୁ ଶୁଣିବାର ଅର୍ଥଟି ଯେ କଣ ଥିଲା ସେ କଥାକୁ ଜଣେ ମାତାର ହୃଦୟ ହିଁ କେବଳ ବୁଝିବ। ଯେତେବେଳେ ତାହା ଛୋଟ ଜୀବଟି ମୋଟା ହୋଇଯାଉଥିଲା, ପୁଣି ତାହାର ଓଠ ଦୁଇଟି ସୁଖୀ କାଷ୍ଠ ହୋଇ ପଡୁଥିଲା, ତତ୍ପରେ ତା ଶିଶୁ ସନ୍ତାନଟି ପ୍ରତି ମୁହୂର୍ତ୍ତରେ ଜାଗି ଉଠୁଥିଲା, ତଡ଼ା ଖାଇଥିଲା, ଯିବା ପାଇଁ କୌଣସି ସ୍ଥାନ ନଥିଲା, ତଥାପି କର୍ତ୍ତବ୍ୟ କ୍ଷେତ୍ରରେ ସୁଚାରୁ ରୂପେ ରହିଥିଲା। ଆପଣରୁ ସେ ତ ଶୂନ୍ୟବସ୍ଥାରେ ଥାଇ ଚେଷ୍ଟା କରିଥିଲା, ସେତେବେଳେ ପର୍ଯ୍ୟନ୍ତ ସେ ତଦ୍ରୁପ କରିଥିଲେ, ଯାବତ୍ ସେ ଶେଷ ପାଣି ବୁନ୍ଦାଟିକୁ ଚିପୁଡ଼ି ଶିଶୁର ଶୁଖିଲା ଓଠ ଉପରେ ନିଗାଡ଼ି ଦେଲେ ନାହିଁ, ଆଉ ତତ୍ପରେ କୁମ୍ପାଟି ଖାଲି ହୋଇଗଲା, ପୁଣି ସେ ତାକୁ ତଳେ ଥୋଇଦେଲେ ଆଉ ଚାଲିବାକୁ ଆରମ୍ଭ କଲେ, ଆଉ ସେହି ଶିଶୁ ସନ୍ତାନଟି ପାଣି ପାଇ ଚିତ୍କାର କରି କାନ୍ଦୁଥିଲା, ପୁଣି ସେ ଅଧିକରୁ ଅଧିକ ଦୁର୍ବଳ ହୋଇପଡୁଥିଲା, ଆଉ ସେହି ଶିଶୁ ସନ୍ତାନଟି ତାଙ୍କର ଏକମାତ୍ର ପୁତ୍ର ଥିଲା। ନିଃସନ୍ଦେହ ରୂପେ ତାଙ୍କର ନିଷ୍ପାପ ହୃଦୟଟି ବ୍ୟଥିତ ହୋଇ କାନ୍ଦି ଉଠିଥିଲା, ଆଉ ସେ ପଚାରିଥିଲା, ହେ ପରମେଶ୍ୱର, ମୁଁ କଣ ଅପକର୍ମ କରିଅଛି, ମୁଁ କଣ ପାପ କରିଅଛି। ପୁଣି ତାହାର କୋଳରେ ଥାଇ ଶିଶୁ ସନ୍ତାନ ଯେ ମୃତ୍ୟୁବରଣ କରିବ, ଏହି ଅଘଟଣକୁ ସେ ଆଦର୍ଶ ହୋଇପାରିଲା ନାହିଁ। ସୁତରାଂ ଏକ ଛାୟା ଦ୍ୱାରା ବୃକ୍ଷ ମୂଳରେ ତାହାକୁ ସେ ଶୁଆଇ ଦେଲା। ତତ୍ପରେ ସେ ଅନତି ଦୂରକୁ ଚାଲିଗଲା। ଏପରି ହୋଇପାରେ ଯେ ଏକଶହ ଗଜ କିମ୍ବା ତହିଁରୁ କିଛିଟା ଅଧିକ ଦୂରକୁ ସେ ଚାଲିଗଲା। ପୁଣି ଏକ ଛୋଟ ଗଛ ଦେଖିଲା, ଆଉ ସେ ଗଛ ତଳେ ଆଣ୍ଠୁଏ ପଡିଲା, ଆଉ ସେଥିରେ କାନ୍ଦିବାକୁ ଆରମ୍ଭ କଲା। ଆଚ୍ଛା, ତେବେ ସେ ବିସ୍ମିତ ହେଲା, କାହିଁକି ଯାହା କିଛି ଉଚିତ ଧରଣର କାର୍ଯ୍ୟ ଥିଲା ତାହାକୁ ସେ ଯଦି କରିଥିଲା, ତେବେ ଏହି ଅଘଟଣର ସମସ୍ୟାଟି ତାପରକୁ ତେବେ କାହିଁକି ଆସିଲା। ବହୁଧା ଆମମାନଙ୍କର ପୀଡା ପୁଣି ଯନ୍ତ୍ରଣା ସମୟରେ ଆମମାନେ ଏ ପ୍ରକାର ବିଷୟକୁ ଚିନ୍ତା କରିଥାଉ, ବୁଝନ୍ତି ତ? କିନ୍ତୁ ଅନୁଗ୍ରହ ଆଉ କରୁଣାକୁ ସୂଚିତ କରି ଦେଖାଇବା ନିମନ୍ତେ ସମ୍ଭବତଃ ଏହା ଉପସ୍ଥିତ ହୋଇଥାଏ। ପୁଣି ସେ ଯେତେବେଳେ ଚିନ୍ତା କରିଥିଲେ, ସେ ଅଧୀର ହେବାରେ ଏକ କ୍ଷଣ କାନ୍ଦିବା ଆରମ୍ଭ ଶୁଣିଥିଲା। ପୁଣି ପାଣି ପାଇଁ ଏହି କ୍ରନ୍ଦର ସକଳ ଧ୍ୱନି ପରିସରରେ ମାନ ହେବାରେ ମୟନ ହୋଇପଡ଼େ ଲାଗିଲା। ସେ ଏକ ରବକୁ କଥାବାର୍ତ୍ତା କରିବାର ପୁଣି ନିର୍ଦ୍ଦେଶ ସେ ଶୁଣିଥିଲେ, ତୁମେ କାହିଁକି ଅଧୀର ହେଇ କାନ୍ଦୁଅଛ, ତୁମେ କାହିଁକି କାନ୍ଦୁଅଛ। ତତ୍ପରେ ସେ ଉପରକୁ ଚାହିଁ ଦେଖିଲେ, ପୁଣି ଅନତି ଦୂରରେ ସେ ଉଛୁଳି ଉଠୁଥିବା ଏକ କୂପକୁ ପଛ ବୁଲାଇ ଦେଖିଲେ। ତୃପ୍ତିର କିପରି ଏକ ନିର୍ଝରର ଝରଣା ସତରେ ତାହା ବେର ଲୟ ରୋଇ, ମୁଁ ଯେ ତାହାକୁ ଭୁଲ ରୂପେ ଉଚ୍ଚାରଣ କଲି ସେପରି ହୋଇପାରେ। ବି ଡବଲ ଇ ଆର୍ ଏଲ୍ ଏ ଏଚ୍ ଏ ଆଇ ଆର୍ ଓ ଆଇ, ଯାହାର ଅର୍ଥ ତାହାଙ୍କର କୂପ, ଯିଏକି ଜୀବିତ ଅଟନ୍ତି ପୁଣି ମୋତେ ଦେଖନ୍ତି, ତାହାଙ୍କର ଅଟେ ଯିଏକି ଆଦୌ ମୃତ୍ୟୁବରଣ କରିପାରନ୍ତି ନାହିଁ। ମଲ୍କିସେଦକ ଏଲ୍ ସଦାଇ ଅଟନ୍ତି, ତାହାଙ୍କର ଅଟେ ଯିଏକି ଜୀବିତ ପୁଣି ମୋତେ ଦେଖନ୍ତି, ମୋର ସକଳ ପ୍ରକାରର ଆବଶ୍ୟକତାକୁ ଜାଣୁଛନ୍ତି, ସେ ମୋହର ସ୍ମରଣ ରଖୁଛନ୍ତି। ପୁଣି ସେହି ସ୍ଥାନରେ ତାଙ୍କୁ ମୁଁ ଯେବେ ସ୍ମରଣ କଲି, ତେବେ ସେ ମୋହର ସ୍ମରଣ କଲେ, ମୁଁ ଜାଣେ ଯେ ସେ ଜୀବିତ ଅଟନ୍ତି। ତତ୍ପରେ ଏହି କୂପଟିକୁ ଏହି ମରୁଭୂମି ମଧ୍ୟରେ ସେ ଏକ ସଜଳ କୂପ ରୂପେ ଉଛୁଳାଇ ଦେଲେ। ବର୍ତ୍ତମାନ ଏହି ଦିନର ଅବସରରେ ଆରେ ବା ଏକ ଘଣ୍ଟାର ସମାଚାର ପ୍ରଚାର କରିବାର ଅନ୍ତରାଳରେ ଆମମାନେ କଣ ତାହାକୁ ପ୍ରୟୋଗ କରି ଆଣିପାରନ୍ତୁ କି? ଯେତେବେଳେ କି ମଣ୍ଡଳୀ ଗୁଡ଼ିକର ମରୁଭୂମିଟି ସକଳ ପ୍ରକାରର ସଂଗଠନ ପୁଣି ସାମାଜିକ ସୁସମାଚାର ପ୍ରଚାରକଗଣ ପୁଣି ଜଗତର ଫ୍ୟାସନବାଜି ଗୁଡ଼ିକ ଭିତରକୁ ପଶି ଆସିଛନ୍ତି, ତତ୍ପରେ ସାଂଗଠନିକ ହୋଇପଡ଼ିଛନ୍ତି, ପୁଣି ଭାଗ ଭାଗ ହୋଇପଡ଼ିଛନ୍ତି, ଏପରି ଅବସ୍ଥାରେ ଆମମାନେ ଏହାକୁ ପ୍ରଚାର କରିପାରିବା କି? ତତ୍ପରେ ସେ ପ୍ରକାର ଚିନ୍ତାକୁ କରିବା ଯୋଗୁଁ ଯେ ଆଜି ରାତ୍ରି କାଳରେ ସେଠାରେ ସେ ପୁନର୍ବାର ଉପସ୍ଥିତ ଥାନ୍ତି, ପୁଣି ଯିଏ ଜୀବିତ ଅଛନ୍ତି ଆଉ ମୋତେ ଦେଖନ୍ତି, ତାଙ୍କର ସେ କୂପ ନିକଟରେ ସେ ଠିଆ ହୋଇଥାନ୍ତି। ତାହା ହିଁ ଖ୍ରୀଷ୍ଟଙ୍କୁ ସ୍ମରଣ କରିବାର ଅର୍ଥଟି ଜଣେ ଗୁଣୁଗୁଣୁ ଶବ୍ଦ କରି କହିବାର ବ୍ୟକ୍ତି ପ୍ରତି ଅଟେ। ହଁ, ତାହା ହିଁ ଆରେ ବା ସେ ତ ଭୁଲ ରୂପେ ବୁଝାଗଲେ, ପୁଣି ତଡ଼ା ଖାଇଲେ। ଯୀଶୁ କହିଥିଲେ, ସେ ଏହି ଜଗତରେ ଯେତେବେଳେ ଉପସ୍ଥିତ ଥିଲେ ସେତେବେଳେ କହିଥିଲେ, ମୁଁ ଜୀବନର ଜଳ ଅଟେ, ମୁଁ ଜୀବନର ସଜଳ ନିର୍ଝର ଅଟେ। ମୋହର ମସ୍ତିଷ୍କର ବିବେଚନା ମଧ୍ୟକୁ ଯେଉଁ ଅନ୍ୟ ଛୋଟଘାଟ ବିଚାରଟି ଆସିଥାଏ ତାହାକୁ ମୁଁ ଉପସ୍ଥାପନ କରିବାକୁ ଚାହେଁ। ପିଲା ଯୀଶୁ ଯେତେବେଳେ ବିଚାରର ସିଂହାସନ ସମ୍ମୁଖରେ ଉପସ୍ଥିତ ଥିଲେ, ତତ୍ପରେ ଅନ୍ୟ କୌଣସି ଭିନ୍ନ କାରଣ ନିମନ୍ତେ ନ ହୋଇ କେବଳ ପରିହାସମାନଙ୍କ ପାଇଁ ତାହାକୁ ସାମ୍ନା କଲେ, ସେ ତ ପିଲାତଙ୍କ ନିକଟରୁ ହେରୋଦଙ୍କ ନିକଟକୁ ପ୍ରେରିତ ହେଲେ, ଆଉ ପିଲାତଙ୍କୁ ତାହା କରିବାକୁ ନଥିଲା। ପୁଣି ଆପଣମାନେ ସେ କଥାକୁ ଜାଣନ୍ତି, ଯେତେବେଳେ କି ସେ ଏଥିରୁ ନିଜ ହାତକୁ ଧୋଇ ପକାଇବାକୁ ଚେଷ୍ଟା କରିଥିଲେ, ମାତ୍ର ଥରକର ପାଇଁ ଆପଣଙ୍କ ହସ୍ତରେ ଆସିଲା ଉତ୍ତାରେ। ଆପଣଙ୍କୁ ନିଜର ନିର୍ଣ୍ଣୟକୁ ଅବଶ୍ୟ ଗ୍ରହଣ କରିବାକୁ ହିଁ ଅଛି, ଅନ୍ୟ ଜଣଙ୍କ ଉପରେ ଆପଣ ଏହାକୁ କଦାପି ଲଦି ଦେଇପାରନ୍ତି ନାହିଁ। ଏହା ତ ଆପଣ ଅଟନ୍ତି, ବ୍ୟକ୍ତିଗତ ରୂପେ ଆପଣ ହିଁ ଅଟନ୍ତି। ଆଉ ସେ ହୋଇଥିଲେ କେବଳ ପରିହାସ କରାଯିବା ନିମନ୍ତେ ସେ ହେରୋଦଙ୍କ ପାଖକୁ ପ୍ରେରିତ ହେଲେ, ଯେହେତୁ ଜଣେ ଆଶ୍ଚର୍ଯ୍ୟ କର୍ମ ସାଧନକାରୀ ବ୍ୟକ୍ତି ରୂପେ ଯୀଶୁଙ୍କର ବଡ଼ ସୁନାମ ଥିଲା। ପୁଣି ସେପରି ଧରଣର ଅନ୍ୟାନ୍ୟ ବିଷୟ ମଧ୍ୟ ଥିଲା। ତତ୍ପରେ ମଣ୍ଡଳୀରୁ ତଡ଼ା ଖାଇଥିବା ଜଣେ ବ୍ୟକ୍ତି ସେ ଥିଲେ, ତେଣୁ ପିଲା ତ ସ୍ୱୟଂରୁ ସେପରି କରିଥିଲେ। ସେ ବିଚାର କରିଥିଲେ ଯେ ସେ ତ ସହଜ ପ୍ରକାରେ ତାଙ୍କୁ ହେରୋଦଙ୍କ ପାଖକୁ ପଠାଇ ଦେଲେ। ତତ୍ପରେ ସେମାନଙ୍କ ମଧ୍ୟରେ ଚଳପ୍ରଚଳ ଥିବା ଏହି ମତାନ୍ତର, ପୁରୁଣା ମତବାଦ, ପୁଣି ବିବାଦ, ଜଣେ ଅନ୍ୟ ବିରୁଦ୍ଧରେ ଆକ୍ଷେପ ଆରୋପ କରିଲା ଭଳି କାର୍ଯ୍ୟରୁ ସେମାନେ ନିବୃତ୍ତ ହୋଇଥିଲେ। ଆଉ ଏହିପରି ଭାବେ ଯୀଶୁ ସହରର ରାଜମାର୍ଗରେ ନିଆଗଲେ, ପୁଣି ଅନ୍ୟାନ୍ୟ ସ୍ଥାନ ଗୁଡ଼ିକର ମଧ୍ୟ ଦେଇ ନୀତ ହେଲେ। ପରିଶେଷରେ ସେ ସର୍ବଶ୍ରେଷ୍ଠ ବିଚାରାଳୟରେ ହେରୋଦଙ୍କ ବିଚାରାଳୟକୁ ସାମ୍ନା କଲେ। ପୁଣି ସେ ହେରଦଙ୍କୁ ଯେତେବେଳେ ଭେଟିଥିଲେ ହେରଦ ତାଙ୍କ ସେ ଏକମାତ୍ର ସୁଯୋଗକୁ ପ୍ରଦତ୍ତ କରାଯାଇଥିଲେ। କେହି ଜଣେ ବ୍ୟକ୍ତି କେତେ ପ୍ରବଳ ରୂପେ ଏକ ମୂର୍ଖ ବ୍ୟକ୍ତି ସେ ପ୍ରକାର ହୋଇପାରନ୍ତି। ସତେ ହେରଦ ଯଦି କେବଳ ଏତିକି ମାତ୍ର ବୁଝିପାରିଥାନ୍ତେ ଯେ ତାଙ୍କ ସମ୍ମୁଖରେ ଠିଆ ହୋଇରହିଥିବା ବ୍ୟକ୍ତି ଜଣକ ଏବ୍ରିୟ ମାନଙ୍କର ସକଳ ଭାବନିନ୍ଦ ବହୁ ପୁରାତନ କାଳର ସଫଳ କରିଥିଲେ। ପୁଣି ଜଗତର ମଣ୍ଡଳୀଟି ଯିଏକି ତାଙ୍କ ସମ୍ମୁଖରେ ଠିଆ ହୋଇ ରହିଥିଲା ତାହା ତ ସକଳ ସାଧୁଙ୍କର ପୁଣି ଭାବନିଙ୍କର ବଚନ ସଫଳ କରିଥିଲା ଯାହା ବିଷୟରେ ପୂର୍ବରୁ କଥିତ ହୋଇଥିଲା। ସେଇ ସୁଯୋଗଟି ତାଙ୍କର ସେ ପାପିଷ୍ଟ ହୃଦୟଟିକୁ କରୁଣା ଆଉ ଦୟାରେ କେବଳ ପରିପୂର୍ଣ୍ଣ କରିଦେବାର ଏକ ସନ୍ତୋଷଜନକ ଉପାୟର ସୁଯୋଗ ହୋଇପାରିଥାନ୍ତା। ସତରେ ସେ କିପରି ଧରଣର ମୂର୍ଖ ବ୍ୟକ୍ତି ଥିଲେ, ପୁଣି ସେଇ ସମାନ ଧରଣର ସୁଯୋଗଟିକୁ ଯାହାକି ଜଣେ ବ୍ୟକ୍ତିଙ୍କୁ ଆଜିକାଲି ପ୍ରଦାନ କରାଯାଇଛି ସେଇ ଜଣ ତଥାପି ଅଦ୍ୟାବଧି ସେପ୍ରକାଶର କିଛିଟା ମୂର୍ଖତାରୁ ଆଦୌ ବଞ୍ଚିତ ହୋଇ ରହିନାହିଁ। ଯେହେତୁ ତାଙ୍କରି ଅପାରି ଅପାର କରୁଣା ବିଷୟରେ ତାଙ୍କର ଶିକ୍ଷାଟିକୁ ଆମେ ଦୀର୍ଘ 2000 ବର୍ଷ ଧରି ଲାଭ କରି ଆସିଲୁଣି। ମାତ୍ର ହେରଦ ପ୍ରକୃତରେ କେଡ଼େ ବଡ଼ ମୂର୍ଖତା କ୍ରମ କରିଥିଲେ, ଯେତେବେଳେ ସେ ତାଙ୍କ ସମ୍ମୁଖରେ ଠିଆ ହୋଇଥିଲେ ତଥାପି ସେ ତାଙ୍କ ପାଖରୁ କରୁଣା ଆଉ ଅନୁଗ୍ରହକୁ ଆଦୌ ଯାଚନା କଲେ ନାହିଁ। ତାଙ୍କ ପାଖକୁ ତାଙ୍କର ସକଳ ପାପକୁ କ୍ଷମା କରିଦେବା ନିମନ୍ତେ ସେ ଆଦୌ ନିବେଦନ କଲେ ନାହିଁ। ଯିଏ ଠିଆ ହୋଇଥିଲେ ତାଙ୍କୁ ସେ ଆଦୌ ଚିହ୍ନିଲେ ନାହିଁ। ସେଇ ବ୍ୟକ୍ତି ଜଣକ ଯିଏକି ତାଙ୍କ ସମ୍ମୁଖରେ ଠିଆ ହୋଇଛନ୍ତି ସେ ଏପରି ଜଣେ ପ୍ରତାପୀ ବ୍ୟକ୍ତି ଥିଲେ। ଏହି ବିଷୟଟିକୁ ହେରଦ ଆଦୌ ହୃଦୟଙ୍ଗମ କରିପାରିଲେ ନାହିଁ, ସେ କଥା କାଗର ବିଚାର କରିପାରିଲେ ନାହିଁ। ତାହାକୁ କ୍ଷଣଗର ପାଇଁ ଆସୁ ଆମେ ଅନ୍ତନିକ୍ଷେପ କରିବାକୁ ଯାଉଁ। ଯେହେତୁ ସେଇ ବ୍ୟକ୍ତି ଜଣକ ଯେଉଁ ବିରାଟ ସାମାଜିକ କ୍ରିୟାଟି କେତେବେଳେ ପରିଚିତ ହୋଇ ରହିଥିଲା ତା ସହିତ ଏହି ବ୍ୟକ୍ତିଙ୍କର କୌଣସି ସାମାଜିକ ପରିଚୟତା ଆଦୌ ନଥିଲା, ବିଭିନ୍ନ ସଂଗଠନର ସାମାଜିକ ପରିଚୟତା ବିଷୟ ଆଦୌ ନଥିଲା, ସେପରି ଧରଣର ପରିଚୟ ତାଙ୍କ ସହିତ ଆଦୌ ନଥିଲା। କିନ୍ତୁ ସେ ହାସଲ କରାଇଥିଲେ ସେହି ବ୍ୟକ୍ତିମାନଙ୍କ ମଧ୍ୟରେ ସେ ପରିଚିତ ଥିଲେ, ଯେଉଁମାନେ କି ବାଇବଲକୁ ଜାଣିଥିଲେ, ପୁଣି ପ୍ରତିଜ୍ଞାଟିକୁ ଜାଣିଥିଲେ। ପୁଣି କିଛିଟା ଦୃଢୀକରଣ ସହିତ ମୁଁ ଅଗ୍ରସର କରିପାରନ୍ତି, ସେହିମାନେ ଯେଉଁମାନେ କି ଅନନ୍ତ ଜୀବନ ପାଇଁ ପୂର୍ବରୁ ନିର୍ମିତ ହୋଇ ରହିଥିଲେ ସେମାନେ ସେ ମୁହୂର୍ତ୍ତରେ ତାଙ୍କୁ ଚିହ୍ନିଥିଲେ ଯେତେବେଳେ ସେ ସେହି ସ୍ଥାନରେ ଆସି ଉପସ୍ଥିତ ହେଲେ। କିନ୍ତୁ ହେରଦ ସେ ଏହାକୁ ଆଦୌ ଶିଖିଲେ ନାହିଁ, ସେ ଏ କଥାଟିକୁ କଦାପି ଜାଣିଲେ ନାହିଁ। କେତେ ଦୁଃଖଦାୟକ ବିଷୟ ସତେ, ସେହି ସକଳ ଘଟଣାବଳୀର ବିଷୟ ଯାହାକୁ ଭାବଲିଗଣ ବିଗତ 4000 ବର୍ଷ ଧରି କହି ଆସିଥିଲେ, ସେହି ସଫଳୀକରଣର ଜଗତର ପ୍ରାଣବେଦନ ସେହି ଚିତ୍କାର ଶବ୍ଦଟି ସେଠାରେ ତାଙ୍କ ସମ୍ମୁଖରେ ଠିଆ ହୋଇଥିଲେ। ସେହି ସ୍ଥାନରେ ତାଙ୍କ ସମ୍ମୁଖରେ ସକଳ ଭାବବାଣୀର ସଫଳୀକରଣଟି ଠିଆ ହୋଇ ରହିଥିଲେ। ପୁଣି ମୁଁ ଏହାକୁ ସେପରି ଭାବେ ଆହୁରି ଥରେ ସମ୍ଭବତଃ କହିପାରନ୍ତି, ଆମେମାନେ ବିଚାର କରିପାରିଥାନ୍ତୁ ଯେ ସେ ଜଣେ ମୂର୍ଖ ଲୋକ ଥିଲେ, ଯେହେତୁ ଏକ ମୂର୍ଖ ଏବଂ ଭୁଲ ଧରଣ ନିର୍ଣ୍ଣୟକୁ ସେ ଗ୍ରହଣ କରିଥିଲେ। ଯେହେତୁ ସେ ଯେ ତାଙ୍କ ପାଖରୁ କରୁଣାକୁ ଆଦୌ ଭିକ୍ଷା କଲେ ନାହିଁ ସେ ବିଷୟଟିକୁ ଆମେ ଦେଖିଲୁ। ତାଙ୍କୁ ସେ ଆପଣାର ବିଷୟରେ ଏକ ପ୍ରକାର ଆମୋଦ ପ୍ରମୋଦ ବିଷୟକୁ ନିବେଦନ କଲେ, ଆରେ ବା ମୁଁ ତ ଏପରି କଥାକୁ ଶୁଣିଅଛି ଯେ ତୁମେ ଜଣେ ଆଶ୍ଚର୍ଯ୍ୟକର୍ମ ସାଧନକାରୀ ବ୍ୟକ୍ତି ଅଟ। ସେ ତ ଅନୁଗ୍ରହର ପରିବର୍ତ୍ତେ ଆମୋଦ ପ୍ରମୋଦକୁ ଭିକ୍ଷା କଲେ, ତାହା ହିଁ ଯାହାକି ଏ ଜଗତଟି ଅଟେ। ଆଜିକାଲି ହେରଦଙ୍କର ସେଇ ଏକା ପ୍ରକାରର ନିର୍ଣ୍ଣୟକୁ ଏହା ପୂର୍ବପରି ଅନୁମୋଦନ କରୁଅଛି। ଯେତେବେଳେ ଅଦ୍ଭୁତ କାର୍ଯ୍ୟ ସାଧନ କରୁଥିବା ଖ୍ରୀଷ୍ଟଙ୍କୁ ସେମାନେ ସେହି ଏକା ପ୍ରକାରର କର୍ମ କରୁଥିବା ଦେଖୁଛନ୍ତି ଯାହାକୁ ସେ ସେତେବେଳେ କରିଥିଲେ, ପୁଣି କେବଳ ଗୋଟିଏ ମାତ୍ର ବିଷୟ ଯାହାକୁ ସେମାନେ ଆବଶ୍ୟକ କରନ୍ତି ତାହା ଏହି ଏହାକୁ ସେ କରୁଥିବା ବିଷୟକୁ ମୋତେ ଦେଖିବାକୁ ଦିଆଯାଉ। ହେରଦରେ ଠିଆ ହେବା ପାଇଁ ଏକ ମନ୍ଦ ସ୍ଥାନକୁ ହାସଲ କରିବେ ଏପରି ଆପଣମାନେ କହନ୍ତି କି? ଏହି ଯୁଗର ଜଣେ ବ୍ୟକ୍ତି ତାହାଠାରୁ ଅଧିକ ମନ୍ଦ ସ୍ଥାନକୁ ଏତେବେଳେ ହାସଲ କରିବ? ସାଧୁମାନଙ୍କର ଆଉ ଭାପତିମାନଙ୍କର ଦ୍ୱାରା ହେରଦ 4000 ବର୍ଷର ଅନୁଭୂତିକୁ ହାସଲ କରିଥିଲେ, କିନ୍ତୁ ଆମେ ତ 6000 ବର୍ଷର ଅନୁଭୂତିକୁ ହାସଲ କରିଅଛୁ। ସେପରି ଧରଣର ଅତି ଉଚ୍ଚକୋଟୀର ଶିକ୍ଷାକୁ ହାସଲ କରିଅଛୁ ଯାହାକୁ କି ସେମାନେ ହାସଲ କରିବା ଠାରୁ ଅଧିକ ଅଟେ। ନିଶ୍ଚିତ ରୂପେ ତାହା ହିଁ କିପରି ଧରଣର ବିଷୟକୁ ଏହା ସାଧନ କରିଥିଲା, ତେଣୁ ଆଜି ମଧ୍ୟ ସେହି ସମାନ ଧରଣର ବିଷୟ ଅଟେ। କାରଣଟି କଣ ଥିଲା? ହେରଦ ଏହାକୁ ଅତି ଗୁରୁତର ବିଚାର ରୂପେ ଆଦୌ ଗ୍ରହଣ କଲେ ନାହିଁ, ପୁଣି ନ୍ୟାୟଚିତ ରୂପେ ବିଚାର ବିମର୍ଶ କରି ଦେଖିବା ନିମନ୍ତେ ସେ ଆଦୌ ସ୍ଥଗିତ ହେଲେ ନାହିଁ। ଆଜିକାଲିର ଲୋକମାନଙ୍କ ସହିତ ତାହା ହିଁ ଏକ ପନ୍ଥା ଅଟେ। ସେମାନେ ଏହି ପରିଧରଣର କିଛିଟା ମହାନ ଘଟଣାକୁ ଦେଖନ୍ତି, ଏହା ସେମାନଙ୍କୁ ଆତଙ୍କିତ କରି ପକାଇବାକୁ ଆପଣଙ୍କ କବ୍ଜାକୁ ନେଇଯାଏ। ତଥାପି ସେମାନେ ଦୀର୍ଘ ସମୟ ଧରି ସୁସ୍ଥିର ଭାବେ ଅଟକି ଯିବାକୁ ଆଦୌ ପସନ୍ଦ କରନ୍ତି ନାହିଁ। ସେମାନଙ୍କ କେହି ଜଣେ ରାବିଙ୍କ ଠାରୁ କିମ୍ବା ଜଣେ ଏକ ଥିଓଲୋଜିଆଙ୍କ ଠାରୁ ଯିଏକି ଏହାକୁ ସମ୍ପୂର୍ଣ୍ଣ ଭିନ୍ନ ରୂପେ ବ୍ୟାଖ୍ୟା କରନ୍ତି, ସେମାନଙ୍କଠାରୁ ଶୁଣିବା ନିମନ୍ତେ ଚେଷ୍ଟା କରୁଅଛନ୍ତି। ଆଉ ତଥାପି ଅଦ୍ୟାବଧି ମୁଁ ଯେତେବେଳେ ଜାଫରସିଲଭିଲ ପାଇଁ ଚିନ୍ତା କରେ, ଏହା କିପରି ଧର ଅବସ୍ଥାରେ ଅଛି, କେତେଥର କୁକୁଡ଼ା ଆପଣଙ୍କ ପକ୍ଷ ତଳେ ନିଜର ଶାବକଗଣଙ୍କୁ ଆବରି ରକ୍ଷା କରିବା ନ୍ୟାୟ, ମୁଁ କେତେଥର ଏମାନଙ୍କୁ ସେ ପ୍ରକାର ରକ୍ଷା ଦେବାକୁ ଇଚ୍ଛୁକ ହୋଇଛି, ମାତ୍ର ତୁମମାନେ ଇଚ୍ଛୁକ ହେଲ ନାହିଁ। କିପରି ଭାବରେ ମୁଁ ତୁମମାନଙ୍କୁ ଏକାଠି କରି ରଖିବାକୁ ପାରିଥାନ୍ତି? କେତେଥର ମୁଁ ଏହି ସ୍ଥାନଟିକୁ ଏକ ଉଦ୍ୟାନ ନ୍ୟାୟ ଗଢି ତୋଳିବାକୁ ଚାହିଁଥିଲି, ଯେଉଁ ସ୍ଥାନକୁ ସକଳ ରାଷ୍ଟ୍ର ଲୋକମାନେ ଆସି ଏକତ୍ରିତ ହୋଇପାରନ୍ତେ, ମାତ୍ର ତୁମମାନେ ଇଚ୍ଛୁକ ହେଲ ନାହିଁ। ଧ୍ୟାନ ଦିଅନ୍ତି ତ, ବୁଝିପାରୁଛନ୍ତି ତ, ସେଦିନ ହେରୋଦଙ୍କୁ ଯେ କଣ କଥା ନିହାତି ପକ୍ଷେ ମନେ ପକାଇବାକୁ ଆବଶ୍ୟକ ଥିଲା ସେ ବିଷୟକୁ ଯେତେବେଳେ ଧ୍ୟାନ ଦିଅନ୍ତି କି, ତାଙ୍କୁ ପ୍ରଦତ୍ତ ହୋଇଥିବା ସବୁଠାରୁ ଶ୍ରେଷ୍ଠ ସୁଯୋଗଟିକୁ ସେ ଅଗ୍ରାହ୍ୟ କରି ବାତିଲ କରିଦେଇଥିଲେ। ପୁଣି ସୁଦୂରବର୍ତ୍ତୀ ଇଲାକାରେ ବିନାଶ ହୋଇସାରିଥିବା ଲୋକମାନଙ୍କର ସକଳ ଅଞ୍ଚଳ କୌଣସି ଏକ ସ୍ଥାନରେ ଆଜି ରାତ୍ରି କାଳରେ ସେ ଯେ ଏହାଙ୍କ ବିଷୟରେ କଣ କରିଥିଲେ ସେ କଥାକୁ ମନେ ପକାଉଥିବେ। ବର୍ତ୍ତମାନ ଅଧିକ ବିଳମ୍ବ ହୋଇସାରିଛି, ଆମ୍ଭମାନଙ୍କ ପ୍ରତି ଏହାକୁ ସେ ପ୍ରକାର ହେବାକୁ ନ ଦିଅନ୍ତୁ, ଏହା ତ ଆମ୍ଭମାନଙ୍କର ପରିଦର୍ଶନ ନିମିତ୍ତ ସୁଯୋଗର ସମୟ ଅଟେ। ଆସନ୍ତୁ ଆମମାନେ ଖ୍ରୀଷ୍ଟଙ୍କୁ ମନେ ପକାଇବା, ଅର୍ଥାତ୍ ଏପ୍ରିଲ 13:8 ପଦ ଅନୁସାରେ ସେ ଯେ କାଲି ଆଜି ପୁଣି ଚିରକାଳ ସମାନ ଅଟନ୍ତି ସେହି କଥାକୁ ମନେ ପକାଇବା। ସୁଦୂରବର୍ତ୍ତୀ ସ୍ଥାନରେ ଥିବା କିଛିଟା ଅଞ୍ଚଳ ଗୁଡିକ ପାଇଁ ଆଦୌ ଅପେକ୍ଷା ନ କରନ୍ତୁ। ସେହି ସର୍ବନାଶର ସ୍ଥାନରେ ସେହି ପରିସର ମଧ୍ୟରେ ଯେଉଁ ସ୍ଥାନରେ ଥାଇ ଆପଣମାନେ ଈଶ୍ୱରଙ୍କ ସମ୍ମୁଖକୁ ଆଉ କଦାପି ଯାଇପାରନ୍ତି ନାହିଁ। ପୁଣି ଏହି ପୃଥିବୀ ପରିସ୍ଥିତ ଆପଣଙ୍କ ଜୀବନ କାଳଟିରେ ଆପଣ ସେପରି ଆଦୌ କରନ୍ତୁ ନାହିଁ। ଭୟଙ୍କର ପରିସ୍ଥିତିର ସେହି ରାତ୍ରିକାଳୀନ ଘୋର ଦୁର୍ଦ୍ଦଶାର ସମୟରେ ଆପଣ ସ୍ମରଣ କରିବେ ଯେ ଆପଣ ନିଜର ସୁଯୋଗଟିକୁ ତ ହାସଲ କରିଥିଲେ, ପୁଣି ଏହାକୁ ଅସ୍ୱୀକାର କରି ଦୂରେଇ ଦେଇଥିଲେ। ଏ ବିଷୟଟି ପ୍ରତି ଯୁବକ ଯୁବତୀଗଣଙ୍କୁ ବିଶେଷ ରୂପେ ଲକ୍ଷ୍ୟ କରିବାକୁ ଅଛି। ଆସନ୍ତୁ ଆମେ ସମସ୍ତେ ଏହା ପ୍ରତି ନିଜ ନିଜର ଧ୍ୟାନକୁ ଦେଉ। ହେରୋଦ ଏହାକୁ କୌଣସି ପ୍ରକାରେ ଏକ ଗୁରୁତର ବିଷୟ ବୋଲି ବିଚାର କରେ ନାହିଁ। ତାଙ୍କର ଏକମାତ୍ର ଦତ୍ତ ସୁଯୋଗ ସମୟରେ ସେ ତ କେବଳ ଆମୋଦ ପ୍ରବୋଧକୁ ହିଁ ଅଭ୍ୟାସ କରିଥିଲେ। ପୁଣି ଯୀଶୁ ଯେ କୌଣସି ପ୍ରକାରେ କିଛିଟା ହାତ ସଫାଇର କର୍ମକୁ ସମ୍ପାଦନ କରନ୍ତୁ, ଅର୍ଥାତ୍ ନିଜ ଟୋପି ଭିତରୁ ଗୋଟିଏ ଠେକୁଆକୁ ବାହାର କରି କାଢି ଆଣି ଦେଖାନ୍ତୁ, କିମ୍ବା ଆପଣମାନେ ଯେପରି ଜାଣନ୍ତି କିମ୍ବା ଅନ୍ୟ କୌଣସି ଆଶ୍ଚର୍ଯ୍ୟ କାମ କରନ୍ତୁ, ଏହା ସେ ଅଭ୍ୟାସ କରିଥିଲେ। ସେ ବିଚାର କରିଥିଲେ ଯେ ସମ୍ଭବତଃ ଏପରି ହୋଇଥିବ, ଅନ୍ୟ ଯେକୌଣସି ପ୍ରକାରେ ସେ ତ ଏହାଙ୍କୁ ଜଣେ ଚମତ୍କାରୀ କାର୍ଯ୍ୟ ଦେଖାଇବା ବିଦୂଷକ ରୂପେ ସମ୍ମାନ ଦେଖାଇଥିଲେ। ଆମମାନେ ଏପରି ଶୁଣିଅଛୁ ଯେ ତୁମେ ତ କୌତୁହଳର ଖେଳ ପ୍ରସ୍ତୁତ କରିପାର, ଏତେବେଳେ ତୁମେ ଯେ ନିଜର କୌତୁକକୁ ପ୍ରସ୍ତୁତ କରିପାର ସେ କଥାକୁ ମୋତେ ଦେଖିବାକୁ ଦିଅ। ଭକ୍ତିଭାବର ସହିତ ଏହାକୁ ମୋତେ କହିବାକୁ ଦିଅନ୍ତୁ, ମାତ୍ର କେତେକ ସମୟ ଧରି ଏହି ସମୟର ପ୍ରଚାରକଗଣ ବୋଲି ଜଣାଶୁଣା ସେବକଗଣ ଏପରି କହିଛନ୍ତି, ଯଦି ସେପରି ଧରଣର ଏକ ପବିତ୍ର ଆତ୍ମାଙ୍କର ପ୍ରକୃତିରେ ଅବସ୍ଥିତି ରହିଛି, ପୁଣି ଆରମ୍ଭ ସମୟରେ ପବିତ୍ର ଆତ୍ମା ଯେପରି ଧରଣର ହୋଇ ରହିଥିଲେ, ଯଦି ସେପରି ଧର ହୋଇ ରହିଛନ୍ତି ବୋଲି ଆପଣ ଯେତେବେଳେ ବିଶ୍ୱାସ କରନ୍ତି, ତେବେ ଏହି ସ୍ଥାନରେ ଉପସ୍ଥିତ ଥିବା ସେ ପୁରାତନ ଅମୁକ ଅମୁକ ବିଷୟକୁ ମୋତେ ଦେଖାଇ ଦିଅନ୍ତୁ, କିମ୍ବା ଏହାକୁ ଆରେ ବା ଏହି ସ୍ଥାନରେ ଉପସ୍ଥିତ ଥିବା ଏହି ବ୍ୟକ୍ତି ଜଣକ ଏଠାରେ ଉପସ୍ଥିତ ଥିବା ସେ ନାରୀ ଜଣଙ୍କ ମଧ୍ୟରେ ମୋତେ ଦେଖିବାକୁ ଦିଅନ୍ତୁ, ସେମାନଙ୍କୁ ଧରିବାକୁ ମୁଁ ଯିବି, ଏହାକୁ ଆପଣଙ୍କୁ କରୁଥିବାର ମୋତେ ଦେଖିବାକୁ ଦିଅନ୍ତୁ। ତାହେଲେ ସେହି ସମାନ ଆତ୍ମା ଅଟନ୍ତି, ଏହାକୁ ସେମାନେ ହୃଦୟଙ୍ଗମ କରନ୍ତି କି ନୁହେଁ, ସେମାନେ କରନ୍ତି ନାହିଁ। ତାହିଁ ଯୀଶୁଙ୍କ ପ୍ରତି କୁହାଗଲା, ଯଦି ତୁମେ ପରମେଶ୍ୱର ପୁତ୍ର ତେବେ ନେଇଯାଅ ଏହି ପଥର ଗୁଡାକୁ ରୋଟି କରି ପକାଅ, ଯଦି ତୁମେ ଈଶ୍ୱରଙ୍କ ପୁତ୍ର ଅଟ ତେବେ ତୁମର ମୁଣ୍ଡକୁ କିଏ ବାଡ଼ାଇଲା ତାହା ଆମମାନଙ୍କୁ କୁହ, ଯଦି ତୁମେ ଜଣେ ଭାବବାଦୀ ଅଟ ତେବେ କିଏ ତୁମକୁ ବାଡ଼ାଇଲା ତାହା ଆମମାନଙ୍କୁ କୁହ। ପୁଣି ତାଙ୍କର ମୁଖକୁ ଏକ କଣାରେ ଘୋଡ଼ାଇ ରଖିଥିଲେ, ତାଙ୍କର ମୁଣ୍ଡରେ ବାଡ଼ାଇଥିଲେ, ତତ୍ପରେ ସେ ଦୃଷ୍ଟିକୁ ଅନ୍ୟ ଜଣଙ୍କର ହାତକୁ ବଢାଇ ଦେଇଥିଲେ ଆଉ କହିଥିଲେ, ଯଦି ତୁମେ ଜଣେ ଭାବବାଦୀ ଅଟ ତେବେ ଆମମାନଙ୍କୁ କୁହ କିଏ ତୁମକୁ ବାଡ଼ାଇଲା, ତେବେ ଯାଏ ଆମେ ତୁମକୁ ବିଶ୍ୱାସ କରିବୁ। ତୁମେ ଯଦି ଈଶ୍ୱରଙ୍କ ପୁତ୍ର ଅଟ ତେବେ ସେ କଥାଟି ଆମମାନଙ୍କୁ କୁହ। ଆମମାନଙ୍କ ସମସ୍ତ ହୃଦୟ ସହିତ ଆମେ ବିଶ୍ୱାସ ଅଧର ଅଟୁ। ତୁମେ ଯଦି ପରମେଶ୍ୱର ପୁତ୍ର ଅଟ ତେବେ କୃଷ ପରେ ଓହ୍ଲାଇ ଆସ। ଆଉ ତୁମେ ଯଦି ଈଶ୍ୱରଙ୍କ ପୁତ୍ର ଅଟ ସେ କଥାକୁ ଆମେ ବିଶ୍ୱାସ କରିବୁ। ଆଜିକାଲିର ଲୋକମାନେ ଯଦି ସେ ପ୍ରକାର କରନ୍ତେ ସେଥିରେ ମୁଁ ବିଶ୍ୱାସ ପ୍ରକାଶ କରେ। ପୁରୁଷ ଓ ସ୍ତ୍ରୀ ଉଭୟ ଯୁବକ ଆଉ ବୃଦ୍ଧ ଉପରେ ସେହି ସମାନ ଭରସା ଯୁକ୍ତ ସ୍ଥାନରେ ଆଦୌ ଠିଆ ହୋଇନାହାନ୍ତି। ତତ୍ପରେ କୌଣସି ଏକ ଦିନ ଆପଣମାନେ ସ୍ମରଣ କରିବାକୁ ଯାଉଅଛନ୍ତି, ଅର୍ଥାତ୍ ଆପଣମାନେ ତାଙ୍କରି ଉପସ୍ଥିତିରେ ଯେ ଥିଲେ, ତାଙ୍କରି ନିର୍ଜନ ନିକଟରେ ଥାଇ ଉପସ୍ଥିତ ଥିଲେ, ଏହି କଥାକୁ ମନେ ପକାଇବାକୁ ଯାଉଛନ୍ତି। କୌଣସି ଏକ ହାତ ସଫାଇକୁ କିମ୍ବା ଏକ ପ୍ରକାର କୌତୁକ ଦେଖିବାକୁ ଚାହିଁଥିଲେ କିମ୍ବା କୌଣସି ଏକ ଭିନ୍ନ ଧରଣ ବିଷୟକୁ ଦେଖିବାକୁ ଇଚ୍ଛା କରିଥିଲେ, ତାହା ହିଁ ମୋତେ ଏହାକୁ ବିଶ୍ୱାସ କରିବାକୁ ପ୍ରେରିତ କରିବ ଏପରି ଧାରଣା କରିଥିଲେ। ମୋର ପଛ ପାଖରେ ଏକ ପ୍ରକାରର ଶିହରଣକୁ ମୋତେ ଅନୁଭବ କରିବାକୁ ଦିଆଯାଉ, ପୁଣି ମୋତେ ଏହା କିମ୍ବା ତାହା କହିବାକୁ ଦିଆଯାଉ, ଆଉ ମୁଁ ଏହାକୁ ବିଶ୍ୱାସ କରିବି। ବୁଝନ୍ତୁ, କେତେକ ଶିହରଣ ଯାହାକି ମୂର୍ତ୍ତି ପୂଜାର ଏକ ମୁକ୍ତ ବିଷୟ ଅଟେ। ମୋତେ କହିବାକୁ ଦିଅନ୍ତୁ, ଆପଣମାନଙ୍କୁ ଜଣା, କୌଣସି ଏକ ଘଟଣା ପ୍ରସଙ୍ଗରେ ଯୀଶୁ ଏପରି କହିଥିଲେ, ସେ ପ୍ରଶ୍ନଟିଏ ପଚାରିଥିଲେ। ଆଜିର ରାତ୍ରି ବେଳା ମୁଁ ସେହି ସମାନ ପ୍ରଶ୍ନକୁ ମଣ୍ଡଳୀ ନିକଟରେ ପଚାରିବାକୁ ଚାହିଁବି। ଯୀଶୁ କହିଥିଲେ, କାହିଁକି ସେପରି କାହିଁକି ତୁମେ କାହିଁକି ମୋତେ ନିଜର ପ୍ରଭୁ ବୋଲି କହିଥାଅ, ପୁଣି ଯେଉଁ କର୍ମକୁ ମୁଁ ତୁମମାନଙ୍କୁ କରିବାକୁ କହିଥାଏ ସେଗୁଡ଼ିକୁ କରିନଥାଅ। ତୁମେମାନେ ମୋତେ ତୁମମାନଙ୍କ ପ୍ରଭୁ ବୋଲି ଡାକିଥାଅ, ପୁଣି ଯେ ସବୁ ବିଷୟକୁ ଶିକ୍ଷା ଦେବା ପାଇଁ ପୁଣି ପ୍ରଚାର କରିବା ପାଇଁ ମୁଁ ତୁମମାନଙ୍କୁ ଆଦେଶ ଦେଇଅଛି ତାହାକୁ ଅସ୍ୱୀକାର କରିଥାଅ। ତୁମେମାନେ କାହିଁକି ମୋତେ ପ୍ରଭୁ ବୋଲି କହିଥାଅ ଆଉ ମୋର ବଚନକୁ ଶିକ୍ଷା ଦେବା ପାଇଁ ଏବଂ ପାଳନ କରିବାକୁ ଯାହା ମୁଁ କହିଥିଲି ତାହାକୁ ତୁମେ ଅବଜ୍ଞା କରିଥାଅ। ଏହା କିପରି ଧରଣର ଆଚରଣ ଅଟେ? ଏହା କଣ କରିଥାଏ? ଏହା ଏହି କାରଣରୁ ଯେହେତୁ ସଂସ୍ଥା ଗୁଡ଼ିକର କେତେକ ରୀତିନୀତି ସେଗୁଡ଼ିକର ପୁଣି ବଚନର ମଧ୍ୟରେ ଆସି ଅନ୍ତରା ସୃଷ୍ଟି କରିଥାଏ। ଆଉ ଯେକୌଣସି ବିଷୟ ଆପଣଙ୍କର ପୁଣି ଈଶ୍ୱରଙ୍କ ମଧ୍ୟରେ ରହି ଅନ୍ତରାୟ ସୃଷ୍ଟି କରିଥାଏ ତାହା ଏକ ପ୍ରତିମା ପୂଜା ଅଟେ। ଏହା ପରମେଶ୍ୱରଙ୍କ ସ୍ଥାନକୁ ଗ୍ରହଣ କରିଥାଏ। ତୁମମାନେ କାହିଁକି ପ୍ରଭୁ ବୋଲି ଡାକିଥାଅ? ପ୍ରଭୁ ଶବ୍ଦର ଅର୍ଥ ସର୍ବାଧିକାରୀ। ପ୍ରଭୁ ତ ସମସ୍ତ ସମ୍ପତ୍ତିକୁ ଆୟତ୍ତାଧୀନ କରି ରଖନ୍ତି। ପୁଣି ପ୍ରଭୁ ମୋତେ ଯଦି ଅଧିକାର କରନ୍ତି, ମୁଁ ଯଦି ତାଙ୍କର ଅଟେ, ତେଣୁ ଏକଦା ସେ ମୋତେ ପୁରାପୁରି ପଛକୁ ଫେରାଇ ଦେଲେ ଯେତେବେଳେ ମୁଁ ଏକ ଭ୍ରାନ୍ତ ପଥ ରହିଥିଲି। ତତ୍ପରେ ଏକ ଉଦ୍ଦେଶ୍ୟ ପାଇଁ ସେ ମୋତେ ଆହ୍ୱାନ କରିଥିଲେ, ତେଣୁ ତାଙ୍କରି ଅଭିପ୍ରାୟକୁ ସଫଳ କରିବା ବିନୁ ମୁଁ ଅଧିକ କଣ କରିପାରନ୍ତି? ଯେପରି ସେ ପିତରଙ୍କ ପ୍ରତି କରିଥିଲେ, ତାଙ୍କରି ବଚନକୁ ପାଳନ କରିବା ବିନୁ ମୁଁ ଆଉ ଅଧିକ କଣ କରିପାରନ୍ତି? ତୁମେମାନେ ମୋତେ ପ୍ରଭୁ ବୋଲି କାହିଁକି ସମ୍ବୋଧନ କରିଥାଅ? ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମୁଁ ଏହି ସ୍ଥାନରେ ଉପସ୍ଥାପନା କରିବି, ତାଙ୍କ ସମ୍ବନ୍ଧରେ ଲକ୍ଷ୍ୟ କରନ୍ତୁ। ଯୁଦା ଇସ୍କରିଓତଙ୍କ ସମ୍ବନ୍ଧରେ କିପରି, ତାଙ୍କ ସମ୍ବନ୍ଧରେ କଣ ବୋଲି ସ୍ମରଣ କରିବାକୁ ଅଛି? ଆମେମାନେ ପ୍ରଭୁଙ୍କୁ ସ୍ମରଣ କରୁଅଛୁ, ଏହାରି ଉପରେ ଆଲୋଚନା କରୁଛୁ। ଆଜିର ରାତ୍ରି କାଳରେ ଯୁଦା କେତେବେଳେ ପର୍ଯ୍ୟନ୍ତ ସେ ଆଉ ରହିନାହିଁ, ଆମମାନଙ୍କୁ ନିହାତି ପକ୍ଷେ ସ୍ମରଣ କରିବାକୁ ହେବ ଯେ ସେ ନିଜର ଜ୍ୟେଷ୍ଠାଧିକାରକୁ ବିକ୍ରୟ କରି ପକାଇଥିଲା। ଆପଣଙ୍କର ବ୍ୟକ୍ତିଗତ ଲାଭ ନିମନ୍ତେ ସେ ଯୀଶୁଙ୍କୁ ବିକ୍ରି କରି ପକାଇଲା। ଆମେମାନେ ଯୁଦାକୁ ଧିକ୍କାର କରିଥାଉ, ଯୁଦାକୁ ଘୃଣା କରିଥାଉ। ଆମମାନେ କହିଥାଉ ଯେ ସେ ଜଣେ ଘୃଣ୍ୟ ବହୁତ ଖରାପ ବ୍ୟକ୍ତି ଥିଲେ, ସେ ତ କୌଣସି ସମାଜ ନିମନ୍ତେ କିମ୍ବା କୌଣସି ସ୍ଥାନ ପାଇଁ ଆଦୌ ଯୋଗ୍ୟ ନଥିଲେ, ସେ ତ ସ୍ୱର୍ଗରାଜ ପାଇଁ ମଧ୍ୟ ଯୋଗ୍ୟ ନଥିଲେ। ସେପରି କାହିଁକି? କାରଣ ସେ ଆପଣଙ୍କ ପ୍ରଭୁଙ୍କୁ ବିକ୍ରୟ କରି ପକାଇଲେ, ଏଥୁମନ୍ତେ ସେ ଏକ ଶିଷ୍ୟ ରୂପେ ସୁଧା ଗଣ୍ୟ ହେବାର ସୁଯୋଗକୁ ଆଉ ପାଇଲେ ନାହିଁ, ଜଣେ ପ୍ରେରିତ ରୂପେ ମଧ୍ୟ ଯୋଗ୍ୟ ହୋଇପାରିଲେ ନାହିଁ, ଯାହାକି ବାଇବଲରେ ସବୁଠାରୁ ଶ୍ରେଷ୍ଠତର ଆହ୍ୱାନ ଅଟେ, ଏକ ଭାବରେ ମଧ୍ୟ ଶ୍ରେଷ୍ଠତର ଆହ୍ୱାନ ଅଟେ। ସେ ଜଣେ ପ୍ରେରିତର ପଦକୁ ହାସଲ କରିବାର ସୁଯୋଗ ତ ଲାଭ କରିଥିଲା, ପୁଣି ନିଜର ବ୍ୟକ୍ତିଗତ ଲାଭ ପାଇଁ ସେ ତାହାକୁ ବିକ୍ରୟ କଲା, ପୁଣି ଯେତେବେଳେ ତାହାକୁ ଏହି କଥାଟିକୁ ଆସନ୍ତୁ ଆମେ ସ୍ମରଣ କରିବା, ତାହା ସେହିପରି ଭାବେ ସେ ଯୀଶୁଙ୍କୁ ସ୍ମରଣ କରେ, ବ୍ୟକ୍ତିଗତ ଲାଭର ଉଦ୍ଦେଶ୍ୟରେ ସେ ସ୍ମରଣ କରେ। ଆଜି ମୁଁ ବିସ୍ମୟ ପ୍ରକାଶ କରେ ଯେ ସେମାନେ ମଧ୍ୟରୁ ଏହି ରାତ୍ରି କାଳରେ ଅନେକ ତଥାପି ପ୍ରଚାର ମଞ୍ଚ ଉପରେ ଯାଇ ଠିଆ ହୁଅନ୍ତି, ତଥାପି ସଙ୍ଗୀତ ଟୋଲିରେ ଚାକଚାକ ପୋଷାକ ଗୁଡ଼ିକ ପିନ୍ଧନ୍ତି, ଡିକନ୍ ମାନଙ୍କର ସ୍ଥାନରେ ଯାଇ ବସନ୍ତି, କିମ୍ବା କୋଷାଧ୍ୟକ୍ଷଙ୍କ ସ୍ଥାନକୁ ଗ୍ରହଣ କରନ୍ତି, କିମ୍ବା ପ୍ରଚାର ମଞ୍ଚରେ ସେବକଙ୍କ ସ୍ଥାନକୁ ଅଳଙ୍କୃତ କରନ୍ତି,
and still selling his opportunity.
아우 어디 निजर व्यक्तिगत प्रशंसा पई अध्यक्ष बिशप अमुक अमुक बोली विवेचित कराई निजर सुजति को विक्रय करछंती व्यक्तिगत गौरव पई व्यक्तिगत लाभ पई सेपरी करछंती एकदा जन एक व्यक्ति मत कही निराट सत कथा अटे एपरी मु विश्वास करे किंतु मु ताहाकु जदि प्रचार कली एबे सेठारे राजरास्ते मु भिक्षावृत्ति करूथिबि आपण माने सही धनी लोक पुनी लाजरक दुष्टत को मन पकांति कि सेमानक शेष परिणति पुनी अनंत स्थानटी केउटे स्थगित हेला यद्यपि जने हासिल करथिले सेने भिखारी थिले पुनी अन्य जने धनी व्यक्ति थिले
But the picture changed one day.
किंतु एकदा छविटिरे परिवर्तन आसिला पुनी उभय स्मरण करि पारिले सुतरा आजि रात्रि रे लोके जीवदा कथा को नै चित्कार करंती जे के निजरा व्यक्तिगत लाभ निमन्ते तांको बिकिदला आउ एकाधिक व्यक्ति निजरा व्यक्तिगत लाभ पई आजिकालि सेई समान धर कर्म करंती निजरा स्वार्थ सिद्धि पई तांको विक्रय करंती ही समय जाजक मध्य मन पकड़े निम्ते सुजोग को हर सेवक हबार सुजोग शिष्य हबार सुजोग निम्ते जन पर लोक हबार सुजोग हर से ईर्षार एक सतेज विषय निम्ते विक्रय कर सिद्धांत निम्ते ईर्षानित थे इपरी से जतरे केवल 12 वर्ष बयस थिले ते जे कोनसी प्रकारे सेमानकु अतबाक करि पारथिले पुनी सेही जनक जे मस्य थिले याकु सेमाने बुझिले नाही जे जा किछि कर्मकु करथिले ते सबकु सेमाने किंतु करि पारि नथिले पुनी सेमाने भयभीत थिले जे मान्यगण्य लोकमान मध्यरे उच्चस्तर लोकमान मध्यरे सेमाने निजर सम्मान को हराइबे आ एही परिभावरे सेमाने आपला मानक सुजोग को हराई थिले पुनी हेरोद जेतिकिटा दोषी थिले एमाने मध्ये ठीक सेतिकिटा परिमाण रे दोषी थिले पुनी एही समय रो मंडली रो सदस्य गण ठीक समान धर अटंती यदि सेमाने आपला मानक संगठन रे भरोसा करथिले पुनी सेपरि धर रे सेमानक दिन मानक करथिले तत्पर निज निज सम्मान विषय को नै भयत रहैथिले आउ सेमाने जे आपण मानक समाज गृह रु विताड़ित हेबे एक एपरी संकल्प करथिले एबे एहा सेपगा स्थले कोथिला एहा एक प्रकार रे मूर्ति पूजा विषय थिला एक प्रकार रीतिनीति रे प्रतिमा को उपासना करवछंती किबा मांडलिक धार्मिक विधान रे प्रतिमा को उपासना करछंती पुनी जे जीवंत वचनटी सेमानक निकट रे प्रकटीकृत हेले ते तांकरी उपासना करया परिवर्ते सेमाने एगुड़ी कर उपासना करुछंती पुनी सेमाने तो परमेश्वरंकर वचन को देखिथिले बाइबल रे कहा गला आम माने तांकू देखिलु पुनी तांकू छुइलु परमेश्वरंकर जीवंत प्रकटीकृत जीवित आ प्रकृतिस्थ वचनंक उपरे मनुष्य आपणार हात को रखिथिला आउ सेमानंकर रीतिनीति गुडी को पुनी सिद्धांत गुडी को एगुडी को मध्ये आसी उपस्थित को दियंती विभिन्न धरण आचरण को पुणी पद्धति को एथिरे परिष्कार करबो दियंती पुणी सेपय धरण अपरिष्कार विषय गुडी को सेमानकर पुणी ईश्वरंकर जीवित वचन मध्ये रे उपस्थित भाग दियंती आज्ञा ताहि एहा किपरि धरण विषय थिला सेमाने समस्त प्रकार रो कु संस्कार विचार अधीन रे थिले से तो पिताकर जे शिक्षा को एमानकु शिक्षा देथिले तांकर से विशुद्ध अति सुस्पष्ट शास्त्रीय सुसमाचार विरुद्ध रे तमाने भ्रष्ट विचारधारा लोकगुडी कथिले सेमाने तांक प्रति ईर्षानित थिले सेमाने तांक प्रति कुसंस्कारी गणथिले पुनी जत दिन धरी सेमानक मध्ये एक प्रकार स्मरणीय विचार रहिछि जाकि अद्यावधि नरक रहिछि सेमाने मने पकाउथिबे सेगुडी को मने पकाइबार ताहि एकमात्र मार्ग हेबो ताहि से प्रकार धरण एक मार्ग अटे जद्वारा सेमाने अवश्य ताहाकु मने पकाइबे आपण माने कहंती ओहो ताहा तो फारुसी मानक विषय थिला सेपरि स्थले एपरि जड़े महिला एकदा थिले जे कि सबबेले एई आराधनालय को आसुथिले अरे बा एपरि मु धारणा करे जे आपण मानक मध्यरु अनेक ताहाकु समवत जानती से एई स्थल रो किछिटा दूर रे एक सहर तलिले रहंती से पछघुंचा चली गले तत्पर प्रतिदिन थर जिते मुझे भेटे से मो पाख दौड़ी आसती मोरे आपण हस्तगत थुंती कहती भाई बिल मो पाए प्रार्थना करूँ मु पछ को फेरी जाने नारी अटे ତାଙ୍କର ପତି ଜଣେ ଉତ୍ତମ ବ୍ୟକ୍ତି ଅଟନ୍ତି। ସେମାନେ ତ ଠିକ ଏହି ସହରର ଉପକଣ୍ଠରେ ରହନ୍ତି ବୋଲି ମୁଁ ବିଚାର କରେ। ମୁଁ ଆତ୍ମାଙ୍କୁ ତାଙ୍କଠାରେ ବାସ କରିଥିବା ବିଷୟକୁ ଦେଖିଅଛି। ପରମେଶ୍ୱରଙ୍କର ଆତ୍ମାଙ୍କୁ ତାଙ୍କ ଉପରେ ଥିବାର ମୁଁ ଦେଖିଛି। ପୁଣି ତାଙ୍କୁ ନାଚୁଥିବାର, ଆନନ୍ଦିତ ହେଉଥିବାର, ପୁଣି ଏହିପରି ଭାବେ ଉଲ୍ଲସିତ ହେଉଥିବାର ମୁଁ ଦେଖିଅଛି। ସେ ତ ତଥାପି ପଛକୁ ଫେରିଯାଇ ପତିତ ହୋଇଥିଲେ। ପୁଣି ଏହି ଅଳ୍ପ ଦିନ ପୂର୍ବେ ସେ ସେଠା ସ୍ଥିତ ଏକ ଚିକିତ୍ସାଳୟରେ ଶଯ୍ୟାଶାୟୀ ଥିଲେ। ସେମାନେ ବିଚାର କରିଥିଲେ ଯେ ସେ ମରିବାକୁ ଯାଉଛନ୍ତି, ଆଉ ସେ ନାରୀ ଜଣକ ମୋତେ ଡକାଇ ପଠାଇଲେ, ଆସି ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ମୋତେ ଡକାଇଲେ। ସେ ପୁଣି ତାଙ୍କର ପତି ମୋର ପତ୍ନୀଙ୍କ ପ୍ରତି ଖୁବ୍ ଉପକାରୀ ଥିଲେ। ଯେତେବେଳେ ମୋର ପତ୍ନୀ ଏକ ମହିଳା କୋଚଳା ଅତି ଅପରିଷ୍କାର ଛୋଟ ବାଳିକାଟିଏ ଥିଲେ, ସେତେବେଳେ ସେମାନେ ତାଙ୍କ ପାଇଁ ଛୋଟ ଛୋଟ ଜମା କିମ୍ବା ଅନ୍ୟ କିଛି ଦରକାରୀ ପଦାର୍ଥ କେତେବେଳେ କେମିତି କିଣି ଦେଉଥିଲେ, ବିଦ୍ୟାଳୟକୁ ଯିବା ପାଇଁ ସାହାଯ୍ୟ କାରଣରେ ସେମାନେ ସେପରି କରୁଥିଲେ। ଏହା ଯେ କେତେ ଛୋଟ ଧରଣର କାର୍ଯ୍ୟ ଅଟେ, ସେଥିରେ କିଛି ହେଲେ ଯାଇ ଆସେ ନାହିଁ। ସେତେବେଳେ ପର୍ଯ୍ୟନ୍ତ ସେ ଆପଣଙ୍କ କାର୍ଯ୍ୟକୁ ସ୍ମରଣ କରନ୍ତି, ଆପଣ ପରମେଶ୍ୱର ନିମନ୍ତେ ଗୋଟିଏ କର୍ମକୁ ଆଦର କରିପାରନ୍ତି ନାହିଁ। ମୋର ଏହି କ୍ଷୁଦ୍ରତମ ମାନଙ୍କ ମଧ୍ୟରୁ ଜଣଙ୍କ ପ୍ରତି ତୁମେ ଏହା କରିଥିବାରୁ ମୋ ପ୍ରତି ମଧ୍ୟ ତାହା କରିଅଛ। ଠିକ ଜଳ ଉପରେ ଖଣ୍ଡେ ରୋଟିକୁ ପକାଇଲା ଭଳି ଏ ଅବଶ୍ୟ ଫେରିବ। ସେଠାରେ ଏହି ଦରିଦ୍ର ସାଧାରଣ ନାରୀ ଜଣକ ଶୋଇଥିଲେ, ପଛଘୁଞ୍ଚା ଦେଇଥିବା ନାରୀ ଜଣକ ଥିଲେ, ମୋର ହାତଟିକୁ ଧରି କାନ୍ଦୁଥିଲେ। ପୁଣି ସେ କହିଥିଲେ, ମୁଁ କହିଥିଲି ଆଚ୍ଛା ତେବେ ଭଉଣୀ ମୁଁ କରିବି, ମୋତେ ଆପଣଙ୍କ ପାଇଁ ଅବଶ୍ୟ ପ୍ରାର୍ଥନା କରିବାକୁ ପଡିବ। ତାଙ୍କର ଖଟକୁ ଲାଗି ଠିକ ଅପର ଖଟରେ ଜଣେ ନାରୀ ଥିଲେ, ଆପଣଙ୍କ ହାତ ଦ୍ୱୟକୁ ଛନ୍ଦା ଛନ୍ଦି କରି ଶୋଇଥିଲେ, ମୋର ଆଡ଼କୁ ଚାହିଁ ରହିଥିଲେ। ପୁଣି ତାଙ୍କର ଯୁବକ ପୁତ୍ରଟି ତାଙ୍କ ପାଖରେ ବସିଥିଲା, ପ୍ରାୟ 20 ବର୍ଷ ବୟସ୍କ ଯୁବକଟି ଥିଲା, ଆଧୁନିକ ବେଶଭୂଷାରେ ସଜ୍ଜିତ ଏକ ଚପଳବତୀ ଯୁବକ ଥିଲା। ତେଣୁ ହତୋତ୍ସାହିତ ହୋଇ ପଡନ୍ତୁ ନାହିଁ। ଜଣେ ବ୍ୟକ୍ତିକୁ ଯଦି ରିକି ବୋଲି ନାମିତ କରାଯାଇଛି, ହତାଶ ହୁଅନ୍ତୁ ନାହିଁ, ମାତ୍ର ତାହା ସେପ୍ରକାର ଅର୍ଥକୁ କରିଥାଏ ବୋଲି ମୋର ଉଦ୍ଦେଶ୍ୟ। ବିଦେଶରେ ଦିନମାନଙ୍କରେ ଆପଣମାନେ ସେପରି ନାମକୁ କଦାପି ଶୁଣିନଥିଲେ, ଏଲଭିସ୍ ଆଉ ରିକି। ପୁଣି ଏହା ତ ଏହି ଯୁଗର ଏକ ସାଧାରଣ ନାମାତ୍ମକ ଅଟେ। ଆପଣମାନେ ବୁଝନ୍ତୁ, ଯଦି କୌଣସି ସନ୍ତାନ ନାମକୁ ଆପଣମାନେ ଏହି ନାମରେ ପରିଚିତ କରାଇଥିଲେ, ତେବେ ଏହାକୁ ତାର ମଧ୍ୟବର୍ତ୍ତୀ ନାମରେ ଡାକନ୍ତୁ, କିନ୍ତୁ ତାହାକୁ କିମ୍ବା ତାହାକୁ ଅନ୍ୟ ଏକ ନାମ ଦିଅନ୍ତୁ। ତତ୍ପରେ ସେହି ସ୍ଥାନରେ ବସିତ ଅବସ୍ଥାରେ ସେ ଯେତେବେଳେ ସେପରି ଭାବରେ ଥିଲେ, ପୁଣି ଉପର ଆଡ଼କୁ ଅନାଇଥିଲେ, ପୁଣି ଆପଣା ମୁଣ୍ଡକୁ ନୁଆଇବା ପାଇଁ ମୁଁ ଆରମ୍ଭ କଲି। ତତ୍ପରେ ତାଙ୍କୁ ପ୍ରକୃତ ଚାହୁଁଥିବାର ମୁଁ ଦେଖିଲି। ସେ କହିଥିଲେ, ମିନିଟ୍କର ପାଇଁ ଅପେକ୍ଷା କରନ୍ତୁ, ସେହି ପର୍ଦ୍ଦାଟିକୁ ଟାଣି ଦିଅନ୍ତୁ। ମୁଁ କହିଲି, ସେ ନାରୀଙ୍କ ନିମନ୍ତେ ମୁଁ କେବଳ ପ୍ରାର୍ଥନା କରିବାକୁ ଯାଉଛି, ଆପଣ ଜଣେ ବିଶ୍ୱାସିନୀ ନୁହନ୍ତି କି? ସେ କହିଥିଲେ, ବର୍ତ୍ତମାନ ମୁଁ ଆପଣଙ୍କୁ ଜଣାଇଦେବାକୁ ଚାହେଁ ଯେ ଆମମାନେ ମେଥଡିଷ୍ଟ କଣ ଅଟୁ। ପୁଣି ଆପଣଙ୍କୁ ସେହି ପର୍ଦ୍ଦାଟିକୁ ଟାଣି ଦେବା ପାଇଁ ଆମମାନେ କହିବାକୁ ଚାହୁଁ। ହଁ ମାତା, ଆଉ ମୁଁ ପର୍ଦ୍ଦାଟିକୁ ଟାଣିଦେଲି। ବୁଝନ୍ତୁ, ସମାନ ଧରଣ ବିଷୟ, ଆଜିକାଲି ସମାନ ଧରଣ ଅବସ୍ଥା, ଅତ୍ୟଧିକ ରୂପେ ଅନୁରାଗର ବିଷୟ। ମୁଁ ଯେ କିପରି ଧରଣ ଜଣେ ସେବକ ଥିଲି, ସେ କଥାକୁ ସେ କିପରି ଜାଣିଲେ? ଏହି ଭଦ୍ର ନାରୀଙ୍କୁ ମୁଁ ପୂର୍ବେ ଆଦୌ ଭେଟିନଥିଲି, କିନ୍ତୁ ଏପରି ହୋଇପାରିଥାଏ ଯେ ସେ ଶୁଣିଥାଇ ପାରନ୍ତି, କେହି ଜଣେ ବ୍ୟକ୍ତି ସମ୍ଭବତଃ କହିଥିଲେ ଯେ ମୁଁ ପୀଡିତମାନଙ୍କର ସୁସ୍ଥତା ପରି ବିଷୟକୁ ବିଶ୍ୱାସ କରେ। ପୁଣି ଏହାରି ବିରୁଦ୍ଧରେ ସେ ଶିକ୍ଷା ଲାଭ କରି ଆସିଥିଲେ, ଏହା ସହିତ ତାଙ୍କର କୌଣସି ସମ୍ପର୍କ ରହିନଥିଲା। ସେ ତାଙ୍କର ହାତକୁ ଏଥିରୁ ଧୋଇ ପକାଇଥିଲେ। ଏହା ଯେ ତାଙ୍କ ଉପରେ ଆସି ପଡ଼ିଯିବ, ଏଥିପାଇଁ ସେ ଭୟଭୀତ ହୋଇ ପଡ଼ିଥିଲେ। ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ, ଏହା ସେପରି କରିବ ନାହିଁ। ପିଲା ତ ଏହାକୁ ଆପଣଙ୍କ ହସ୍ତରୁ ଧୋଇ ପକାଇବାକୁ ଯେକୌଣସି ପ୍ରକାର ପ୍ରୟାସ କରି ମଧ୍ୟ ସକ୍ଷମ ହୋଇପାରିନଥିଲେ, ସେପରି ଏହା କଦାପି କରିବ ନାହିଁ। ବର୍ତ୍ତମାନ ମେଥଡିଷ୍ଟ ଲୋକଙ୍କ ବିରୁଦ୍ଧରେ କିଛିଟା ଅପ୍ରୀତିକର କଥାକୁ କହିବା ପାଇଁ ତାହା ସେପରି ଧରଣ କିଛି କଟୁକ୍ତ କଥା ଆଦୌ ନୁହେଁ, ତାହା କେବଳ ମାତ୍ର ଜଣେ ନାରୀଙ୍କ ନିମନ୍ତେ ଥିଲା। ବୁଝନ୍ତୁ, ସମ୍ଭବତଃ ଏହା ତାଙ୍କର ଏକ ପ୍ରକାର ଆଚରଣ ପ୍ରଣାଳୀ ଥାଇପାରେ। ମେଥଡିଷ୍ଟର ପ୍ରତ୍ୟେକ ବ୍ୟକ୍ତି ଯେ ସେପରି ଧରଣର ଆଚରଣ ବିଶିଷ୍ଟ ହୋଇପାରିବେ, ଏପରି ମୁଁ କଦାପି ଭରସା କରେ ନାହିଁ। ଯେହେତୁ ସେମାନଙ୍କ ମଧ୍ୟରୁ ଅନେକଙ୍କ ପାଇଁ ମୁଁ ପ୍ରାର୍ଥନା କରିଥିଲି, ସେମାନଙ୍କ ପାଇଁ ପ୍ରାର୍ଥନା କରିବାକୁ ସେମାନେ ମୋତେ ଡକାଇଥିଲେ। ତତ୍ପରେ ଚିହ୍ନ ଗୁଡିକ ପୁଣି ଅଲୌକିକ ଘଟଣା ଗୁଡିକ ସେମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ହୋଇଅଛି। ସେହି ମଣ୍ଡଳୀ ଗୁଡିକର ମଧ୍ୟରେ ରହିଥିବା ଲୋକଗୁଡିକ ଏହା ନୁହନ୍ତି, ମାତ୍ର ଏହା ତ ସେହି ପଦ୍ଧତି ଗୁଡିକ ଅଟନ୍ତି ଯାହାର ଅଧୀନରେ ସେମାନେ ରହିଛନ୍ତି, ତାହା ହିଁ ଏହା ଅଟେ ଯାହାକି ଏଗୁଡିକୁ କାର୍ଯ୍ୟକାରୀ କରେ। ଆଉ ସେମାନଙ୍କ ମଧ୍ୟରୁ ଏହି ନାରୀ ଜଣକ ତଦ୍ରୂପ ଧରଣର ଥିଲେ। ଏହା କିପରି ଧରଣର ବିଷୟ ଥିଲା? ବିଷାକ୍ତ ଚକ୍ଷୁ ବିଶିଷ୍ଟ ଏକ ସବୁଜ ସଂକେତର ବିଷୟ ଥିଲା। ଶୟତାନର ଆଚରଣ ଭରପୁର ঈর্ষার এক আবেগ ছিল মু কিছুটা অধিক কথা কইপারি থান্তি কোনসি এক নিশ্চিত ধরনের উপাসনার যাকে একদাস এই সহর মধ্যে করা যাইছিল বলে সে পচারি যে এই সভায় সে কী মতো নিমন্ত্রণ কলে না কিন্তু মু এয়াকু অতিক্রম করে চলে যাবি যেহেতু মু নিজের ঘরে অছি কিন্তু যাহা কিছু হেউ পছে অন্য কোনসি কারণ না এয়া তো কেবল ঈর্ষা অটে এয়া এক রীতিনীতি অটে এয়া এক মূর্তি পূজা অটে এয়া কিপরি ধরনের বিষয় অটে যে আমরা প্রত্যেক উপরে নিজের হস্তকে শহীদ থাউ কিন্তু যেতবে আপন মানে আতর্কিত হুয়ন্তি যীশু এয়া করিয়াকু ইচ্ছা করেছিলেন মনে রাখন্তু একদা আপনার তাহাকে নিশ্চিত রূপে স্মরণ করিয়াকু অছি আপনার ন্যায়দেব ক্রিয়াকু মনে আনিয়াকু অছি মতে অগ্রসরে এক সাক্ষ্যদান কথা কেবল মনে পকাই দিয়ে যা কি এই কিছু দিন পূর্বে প্রদান করা যাই জনে সেবক উপরকু উত্তরণকারী যন্ত্র উপরে ঠিয়া হয়েছিল যা কি উপরকু উঠুছিল এটা স্থিত হরবন ভবনে তাহলে পুনি তা মধ্যে আহরি তিন জন সেবক বন্ধু ঠিয়া হয়েছিল সেই ভার উত্তরণকারী যন্ত্রে এই সেবক সহিত সে এই মহাশয় জনে সেবক লে সে কথা সে কিন্তু জানি নে আদৌ জানি নপরি মু ধারণা করে পুনি সেই ব্যক্তি মধ্যে জনে এই সেবক ঘরক বুলি পড়লে যেহেতু সেই সিঁড়ি অষ্টম মহলে অটকি গলা পুনি সেই ব্যক্তি মধ্যে জনে এই সেবক ঘরক বুলি পড়ি চাইলে আউ কহিলে আপনার বুঝতে কি আমাদের কদাপি অনুভব করা স্বর্গর অতি নিকট অনুভূতির এক সুযোগ অটে ভাল কথা সেবক জন কে মু ধারণা করে যে আপনার সঠিক অটন্তি আপনার যে অবিকল রূপে নির্ভুল অটন্তি এপরি মু অনুমান লগায়ে কারণ যেতবেলা পর্যন্ত আমাদের নিজ নিজের সকল যোগ্যতা থাই ভরসা রাখুছু এয়া তো আমাদের সবুলে হয়ে আসুবা পরি এক নিকট বিষয় পরি হব তাহাই নিরাটর সত্য কথা অটে আপনার যে কন করতে তাহারি উপরে আপনার নির্ভর রাখুবা পর্যন্ত আপনার যে কন করছেন এ কথা স্মরণ করুছেন পুনি আমমান মধ্যে অধিকাংশ ব্যক্তি জানতে কি আমাদের স্বয়ং কোনসি কর্ম করে নথিল আমাদের কোনসি বস্তু পাই আদৌ অভ্যাস রাখু না কহিলে মু এপরি ধারণা রাখে যে আমাদের নিজ নিজের সকল যোগ্যতা উপরে যদি ভরসা রাখুছু তাহা আমাদের পার পর্যন্ত যাহা কদাপি লাভ করিবু এহা তাহার এক নমুনা অটে ভাল কথা যদি আমাদের ভরসা রাখুছু তাহা যথাসম্ভব আমাদের হাসল করিবু কিন্তু আরে বা মু কিছুটা বিষয় কহিবা নিমন্তে চাহিবি মু যে কোন থিলি সে কথা কু যদি ভুলি যাই পারন্তি পুনি সে যে কোন অটন্তি তাকে যদি স্মরণে রাখন্তি মু যদি যীশুঙ্কু মনে পকাই পারন্তি পুনি ক্রুশ নিকটরে মু যদি তাঙ্কু মনে পকাই পারন্তি সে যে মো পাই কোন সাধন করিছিলে সে কথা কু যদি মু মনে পকাই পারন্তি পুনি সেই ঘড়িটিকু মু যদি মনে পকাই পারন্তি অর্থাৎ সে যে মোহর সকল পাপকু ধরি পরিষ্কার কইতিলে পুনি মার্গদর্শন করাইবা নিমন্তে সে মতে পবিত্রত্ব দান করন্তি তেবে যাই এই জগতটি যে সকল বিষয়কু নিজ অধিকার অধীনস্থ করি রখিথায় সে সবুরু মু ঊর্ধ্বকু উত্থিত হইছি মু খ্রিস্টঠারে থাই স্বর্গীয় স্থানমানঙ্করে উপবেশন করিছি যেউঠারে মু তাঙ্ক সহিত সহভাগিতা রখিপারুথিবি মু সে সবুর ঊর্ধ্বকু উত্থিত হয়েছি খ্রিস্ট যীশু কোটরে থাই স্বর্গীয় স্থান মানকরে উপবেশন করিছি যেউঠারে মু তাঙ্ক সহিত সহভাগিতা রখিপারুছি সেঠারে তাঙ্কর নিকটরে উপস্থিত রহি মু যে পূর্বে কোন থিলি সে সবু আচরণকু পাশরি পকাউথিবি মোহর সকল পাপকু পুনি অন্যান্য সকল বিষয়কু পাশরি পকাউছি যেহেতু সেই সবু তাঙ্ক অস্মরণীয় সাগর মধ্যকু ফোপাটি দিয়া যাইছি মোহর বিগত জীবনকু পাশরি পকাউছি মোহর সকল দুর্নামকু পাশরি পকাউছি পুনি সে যে মতে আপনার সম্পদ করিয়াছন্তি সে কথাকু স্মরণ করুছি আপনার মৃত্যুতা তাহাকু সে সাধন করিছিলে সে মোহর স্থানকু গ্রহণ করি নেলে পুনি মু যে কি নরকু যা বিনু অন্য কোনসি স্থানর পরিচয় পাই নথিলি যে মোহর স্থানকু গ্রহণ করি নেলে পুনি নরকর মতে উঠাই আনিলে সে মোহরি নিমন্তে সেই নরক স্থানকু গমন করিছিলে পুনি আপনার অপার করুণা দ্বারা দেবতা তহিঁরু উপরকু উঠাই আনিলে আর এই সময় পর্যন্ত আমাদের বর্তমান পরমেশ্বরক পুত্রগণ পুনি কন্যাগণ অটু আর খ্রিস্ট যীশুঙ্ক ঠারে বাস করি আমাদের স্বর্গীয় স্থান মানকরে উপবেশন করিথাও পুনি যিয়ে এই দূরতা পর্যন্ত ଆମମାନେ କୁଶଳେ ପଢାଇ ଆଣିଲେ ତାଙ୍କୁ ମନେ ପକାଉଥାଉ ଆଉ ଆନନ୍ଦିତ ଓ ଉଲ୍ଲସିତ ହେଉଥାଉ ଆଉ ଆମମାନଙ୍କର ପ୍ରାଣରେ ରହିଥିବା ବିଶ୍ୱାସର କମ୍ପନ ସହିତ ଆପଣ ମାନଙ୍କୁ ସମ୍ମୁଖ ଭାଗକୁ ଅଗ୍ରସର କରାଉଛୁ ପୁଣି ଆପଣଙ୍କର କରୁଣା ତ ସେ ମୋତେ ଆଗକୁ ବଢାଇ ନେବେ ତତ୍ପରେ ମୋର ବିଶ୍ୱାସର ଉଭୟ ଚକ୍ଷୁ ଦ୍ୱାରା ତାଙ୍କ ଧର୍ମଶାସ୍ତ୍ର ଯେ ସଫଳ ହୋଇଥିଲା ସେ କଥାକୁ ଦେଖେ କାରଣ ଯେଉଁମାନଙ୍କୁ ସେ ପୂର୍ବରୁ ନିରୂପଣ କରିଥିଲେ ସେମାନଙ୍କୁ ସେ ମଧ୍ୟ ଆହ୍ୱାନ କଲେ ପୁଣି ଯେଉଁମାନଙ୍କୁ ସେ ଆହ୍ୱାନ କଲେ ସେମାନଙ୍କୁ ସେ ମଧ୍ୟ ଧାର୍ମିକ ବୋଲି ଗଣିଲେ ଆଉ ଯେଉଁମାନଙ୍କୁ ସେ ଧାର୍ମିକ ବୋଲି ଗଣିଲେ ସେମାନଙ୍କୁ ସେ ମଧ୍ୟ ଗୌରବାନ୍ୱିତ କଲେ ସେହି ହେତୁ ଚିନ୍ତାଧାରା ମଧ୍ୟରେ ଏହାକୁ ରଖିବା ସହିତ ମୁଁ ଲୋକମାନଙ୍କର ସମାଗମ ମଧ୍ୟରେ ଆସି ଛିଡ଼ା ହୁଏ ଯେଉଁ ସ୍ଥାନରେ ପରମେଶ୍ୱରଙ୍କ ଆତ୍ମା ଅଛନ୍ତି ପୁଣି ଖ୍ରୀଷ୍ଟ ଯୀଶୁଙ୍କ ସହିତ ସ୍ୱର୍ଗୀୟ ସ୍ଥାନରେ ଯାଇ ଉପବେଶନ କରିବା ପାଇଁ ଉର୍ଦ୍ଧକୁ ଉତ୍ଥାପିତ ହୋଇଅଛି ସେହି ଘଡ଼ିଟିର ପାଇଁ ଅପେକ୍ଷା କରି ରହିଅଛୁ ଯେତେବେଳେ ମାନବୀୟ ଜୀବନର ଏହି ପାପମୟ ଶରୀରଟି ଯାହାକି ମନୁଷ୍ୟ ହୃତ୍କମ୍ପନକୁ ଧାରଣ କରି ରହିଛି ପୁଣି ଯାହାକୁ କୌଣସି ଏକ ଦିନ ଅବଶ୍ୟ ସ୍ଥଗିତ ହୋଇ ରହିବାକୁ ହିଁ ଯେତେବେଳେ କି ଏହା ପରିବର୍ତ୍ତନ ହୋଇଯିବ ପୁଣି ଏପରି ଏକ ଆତ୍ମାଙ୍କ ହୃଦୟଟିଏ ଦତ୍ତ ହେବ ପୁଣି ସେହି ସମୟର ଦୂରତାରେ ଥାଇ ଚିରଦିନ ପାଇଁ ନିରନ୍ତର ସ୍ପନ୍ଦିତ ହେଉଥିବ ନିରୋଗୀ ହୋଇ ଦୁଃଖୀ ବିହୀନ ହୋଇ ବୃଦ୍ଧାବସ୍ଥା ପୁଣି ଅନ୍ୟାନ୍ୟ କୌଣସି ସଂକଟ ବିହୀନ ହୋଇ ସଦାସର୍ବଦା ଜୀବିତ ହୋଇ ରହିଥିବୁ ଯୀଶୁଙ୍କୁ ମନେ ପକାନ୍ତୁ ଘରେ ଖାଦ୍ୟ ସାମଗ୍ରୀର ପାତ୍ରଟି ଯେତେବେଳେ ଖାଲି ହୋଇଯାଇଥାଏ ପୁଣି ତହିଁରେ ଟିକେ ପରିମାଣର ଅଟା ବଳି ନଥାଏ ଯୀଶୁଙ୍କୁ ମନେ ପକାନ୍ତୁ ଚିକିତ୍ସକ ଯେତେବେଳେ କହନ୍ତି ଆଉ କିଛି ଉପାୟ ନାହିଁ ଯୀଶୁଙ୍କୁ ମନେ ପକାନ୍ତୁ ସୟତାନ ଆପଣମାନଙ୍କୁ ଯେତେବେଳେ ପରୀକ୍ଷା କରୁଥାଏ ଯେପରିକି ଆମମାନେ ଆମର ଶେଷ ଗୀତଟିକୁ ଗାନ କରିବାକୁ ଯାଉଛୁ ଯେତେବେଳେ ଆମମାନଙ୍କ ଚାରିପାଖରେ ସକଳ ପରୀକ୍ଷା ଏକତ୍ରିତ ରୂପେ ଆସି ପହଞ୍ଚେ ପ୍ରାର୍ଥନାରେ ସେ ପବିତ୍ର ନାମକୁ ସ୍ମରଣ କରନ୍ତୁ ଯୀଶୁଙ୍କୁ ସ୍ମରଣ କରୁଅଛୁ ଅର୍ଥାତ୍ ସେ ଯେ ପୁନର୍ବାର ଆସିବେ ସେ କଥାକୁ ମନେ ପକାଉଅଛୁ ସେହି ସମାନ ଯୀଶୁ ଯିଏକି ଆମମାନଙ୍କ ମଧ୍ୟରୁ ଉର୍ଦ୍ଧକୁ ନୀତ ହେଲେ ସେ ଠିକ ସେହିପରି ଭାବେ ପୁନଃ ପ୍ରତ୍ୟାଗମନ କରିବେ ଯେପରି ଭାବେ ତାଙ୍କୁ ସ୍ୱର୍ଗରେ ଗୃହୀତ ହେବାର ବିଷୟକୁ ଆମମାନେ ଦେଖିଅଛୁ ମନେ ରଖନ୍ତୁ ଯେଉଁମାନେ ତାଙ୍କର ଆପଣା ଲୋକ ସେହିମାନେ ନିମନ୍ତେ ସେ ପୁନର୍ବାର ଆଗମନ କରିବେ ଆସନ୍ତୁ ପ୍ରାର୍ଥନା କରିବା ପୁଣି ଆମମାନଙ୍କର ମସ୍ତକ ଗୁଡିକୁ ଅବନତ କରି ରଖିଥିବା ଅବସରରେ ତତ୍ପରେ ଏହି ସରଳ ଭଙ୍ଗାରୁଜା ସମାଚାର ସହିତ ଅଦ୍ୟାବଧି ଆପଣଙ୍କ ହୃଦୟରେ ଅବସ୍ଥାନ ରହିଥିବା ଅବସରରେ ଆପଣମାନଙ୍କୁ ଯେ ବର୍ତ୍ତମାନ ସେ ସ୍ମରଣ କରିବେ ତାଙ୍କ ଦୁଶ୍ରାକୁ ପସନ୍ଦ କରିବେ କି ଆପଣମାନେ ଯଦି ସେପରି କରିବେ କେବଳ ନିଜ ନିଜର ହାତ ଗୁଡାକୁ ଉପରକୁ ଉଠାନ୍ତୁ ପୁଣି କେତେକ ବିଶ୍ୱର ଉଦ୍ଦେଶ୍ୟରେ କହନ୍ତୁ ହେ ପ୍ରଭୁ ମୋତେ ମନେ ପକାନ୍ତୁ ଯେପରିକି ପଦ୍ୟ ଲେଖକ ଲେଖିଥିଲେ ଯେତେବେଳେ ଚକ୍ଷୁରୁ ଲୋତକ ଗୁଡିକ ଝରି ପଡୁଛି ସେତେବେଳେ ମୋତେ ମନେ ପକାନ୍ତୁ ଆହେ ଆମ୍ଭମାନଙ୍କର ଅତି ପବିତ୍ର ପିତା ଆମମାନେ ଅତି ପ୍ରକୃତିସ୍ଥ ହୋଇ ପବିତ୍ର ଆତ୍ମାଙ୍କର ଉପସ୍ଥିତିକୁ ଉପଭୋଗ କଲୁ ଯେତେବେଳେ ସେ ଆମମାନଙ୍କୁ ଜୀବନର ବଚନକୁ ପ୍ରଦର୍ଶନ କରିଛନ୍ତି ଯେତେବେଳେ କି ଆମମାନେ ସେହି ଗର୍ତ୍ତକୁ ସ୍ମରଣରେ ଆଣିଥାଉ ଯେଉଁଥିରୁ ଆମମାନେ ଖୋଦିତ ହେଲୁ ପୁଣି ସେହି ଗର୍ତ୍ତରୁ ଯେତେବେଳେ ବାହାର କରାଯାଇଅଛୁ ଆଉ ଯୀଶୁଖ୍ରୀଷ୍ଟଙ୍କର ଅପାର କରୁଣା ଦ୍ୱାରା ପରମେଶ୍ୱରଙ୍କର ସନ୍ତାନଗଣର ପଠନରେ ଗଠିତ ହୋଇଅଛୁ ମୁଁ ତାଙ୍କୁ ମନେ ପକାଏ ଯେତେବେଳେ ଜନୈକ ଚିକିତ୍ସକ ମୋହର ମୁଖ ଉପରେ ଦୃଷ୍ଟି ପକାଇଥିଲେ ଆଉ କହିଥିଲେ ଏହା କେବଳ କ୍ଷଣଭର ମୁହୂର୍ତ୍ତ ପାଇଁ ଅଟେ ସେତେବେଳେ ମୁଁ ଯୀଶୁଙ୍କୁ ମନେ ପକାଇଥିଲି ମୁଁ ଯୀଶୁଙ୍କୁ ମନେ ପକାଏ ଯେତେବେଳେ କରୁଣା ପ୍ରାପ୍ତି ପାଇଁ ବେଦୀ ନିକଟରେ ରହି କାନ୍ଦୁଥିଲି ଆଉ ମୋର ପ୍ରାଣ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡିଥିଲା ଅତ୍ୟଧିକ ରୂପେ ଭାରାକ୍ରାନ୍ତ ହୋଇପଡିଥିଲି ସେହି ବୋଝଟି ଯାହାକି ମୋତେ ତାଗିଥିଲା ତାହାକୁ ମୁଁ ମନେ ପକାଏ ଯୀଶୁ ମୋର ଭାରକୁ ଆପଣାପରେ ବହିନେଲେ କିଛି ମାସ ପୂର୍ବେ ବେଞ୍ଚ ଉପରେ ବସି ରହିଥିବା ସମୟରେ ବନ୍ଧୁକର ନଳୀ ଉପରେ ଉପାୟର ପନ୍ଥାକୁ ଚାହୁଁଥିଲି ଏକ ଲକ୍ଷ୍ୟସ୍ଥଳୀକୁ ଭେଦ କରିବାକୁ ଦେଖୁଥିଲି ପୁଣି ସୟତାନ ନିଶ୍ଚିତ ରୂପେ ସମ୍ଭବତଃ ବିଚାର କରିଥିଲା ବର୍ତ୍ତମାନ ଏହା ମୋର ଉପଯୁକ୍ତ ସୁଯୋଗର ସମୟ ଅଟେ ଆଉ ବନ୍ଧୁକ ଯେତେବେଳେ ସଶବ୍ଦରେ ଫୁଟିଲା ଆଉ ନଳୀଟି ପୁଣି ଗୁଳିଟି ପୁଣି ଫୁଟିବାର ଶବ୍ଦଟି ଚାରିଆଡ଼କୁ ଖେଳାଇଗଲା ତତ୍ପରେ ଅଗ୍ନିଟି ମୋହର ଚାରିପାଖକୁ ଖେଳାଇ ପଡିଲା ପୁଣି ନିଜର ଗୋଡ଼ ଦୁଇଟିରେ ଭଡ଼ା ଦେଇ ଠିଆ ହେବାକୁ ମୁଁ ଚେଷ୍ଟା କଲି ଆଉ ରକ୍ତ ପିଚକାରୀ ଦେଇ ବାହାରୁଥିଲା ସେଇ ଜଣକ ଯୀଶୁ ଥିଲେ ବୋଲି ମୁଁ ସେତେବେଳେ ମନେ କଲି ଯେତେବେଳେ ଚିକିତ୍ସକ ମହାଶୟ ସେ ଯେତେବେଳେ ପରୀକ୍ଷାଗାର ଦେଖିଲେ ପୁଣି ଲକ୍ଷ୍ୟ କଲେ ଯେ କୌଣସି ଅନିଷ୍ଟ ହୋଇନାହିଁ। ସେ କହିଲେ କେବଳ ଗୋଟିଏ ମାତ୍ର ବିଷୟକୁ ମୁଁ ଜାଣେ, ଅର୍ଥାତ୍ ପ୍ରଭୁ ନିଶ୍ଚିତ ରୂପେ ସେଠାରେ ଉପସ୍ଥିତ ଥିଲେ, ନିଜର ସେବକଙ୍କୁ ରକ୍ଷା ଦାନ କରୁଥିଲେ। ଯେପରି ଧରଣ ଏକ ବିସ୍ଫୋରଣ ସେ ନିହାତି ପକ୍ଷେ ଟୁକୁରା ଟୁକୁରା ହୋଇଯାଇଥାନ୍ତେ। ହେ ପରମେଶ୍ୱର, ଆମମାନେ ସମସ୍ତେ ସେହି ସବୁ ଘଟଣାକୁ କିପରି ଭାବେ ମନେ ପକାଇଥାଉ। ଇମାନୁଏଲଙ୍କ ଶିରା ପ୍ରଶିରାରୁ ନିର୍ଗତ ହୋଇ ରକ୍ତରେ ପରିପୂର୍ଣ୍ଣ ହୋଇଥିବା ନିର୍ଜୟ ନିକଟକୁ ଆମମାନେ ଆସିଥାଉ। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ, ଆଜିର ରାତ୍ରି କାଳରେ ସମବେତ ରୂପେ ଆଶୀର୍ବାଦ କରନ୍ତୁ ସେହି ପ୍ରତ୍ୟେକ ହୃଦୟ ଯାହାକି ଏହି ସମୟରେ ନିଜ ନିଜର ହାତକୁ ଉପରକୁ ଉଠାଇଛନ୍ତି। ସେଗୁଡ଼ିକର ପଛରେ ରହିଥିବା ସକଳ ଉଦ୍ଦେଶ୍ୟକୁ ପୁଣି ବିଚାର ଭାବକୁ ଆପଣ ହିଁ ଜାଣନ୍ତି, ଆପଣ ତ ଅଭିଳାଷକୁ ପୁଣି ଆବଶ୍ୟକତାକୁ ବୁଝନ୍ତି। ଆଉ ହେ ପ୍ରଭୁ, ଆପଣଙ୍କର ଜଣେ ସେବକ ହୋଇଥିବାରୁ ମୁଁ ସେମାନଙ୍କ ସହିତ ଆସି ଉପସ୍ଥିତ ହୁଏ। ତତ୍ପରେ ଯେତେବେଳେ ଏହି ଆରାଧନାଳୟରୁ ଉଠି ଆସି ବିଶ୍ୱାସ ଦ୍ୱାରା ଆମମାନେ ଅଗ୍ରସର ହେଉ, ବାଦଲ ଗୁଡିକର ପଛରେ ପୁଣି ଚନ୍ଦ୍ର ଆଉ ତାରାଗଣ ପୁଣି ଛାୟା ପଥର ବାହାରେ ରହି ଯେତେବେଳେ ଆମମାନେ ପରମେଶ୍ୱରଙ୍କ ଉପସ୍ଥିତିକୁ ଆସି ପହଞ୍ଚୁ, ପୁଣି ମୋହର ଠିକ ସମ୍ମୁଖରେ ସୁବର୍ଣ୍ଣମୟ ବେଦୀଟି ଆର ପାର ହୋଇ ବିସ୍ତାରିତ ଅବସ୍ଥାରେ ରହିଅଛି, ଆଉ ତାହାରି ଉପରେ ସେହି ବଳିଦାନଟି ଅବସ୍ଥାନ ରହିଅଛି ଯେଉଁ ଯୀଶୁଙ୍କୁ ଆମେ ମନେ ପକାଇଥାଉ। ଯିଏ ଏପରି କହିଥିଲେ ତୁମମାନେ ମୋ ନାମରେ କେବଳ ପିତାଙ୍କୁ ଭିକ୍ଷା କର, ପୁଣି ମୁଁ ଏହାକୁ ପ୍ରଦାନ କରିବି। ହେ ପ୍ରଭୁ, ଆମମାନଙ୍କର ବିଶ୍ୱାସକୁ କଦାପି ନିରୁତ୍ସାହିତ ହେବାକୁ ନ ଦିଅନ୍ତୁ, ମାତ୍ର ଆମମାନଙ୍କୁ ସ୍ମରଣ କରିବାକୁ ଦିଅନ୍ତୁ ଯେ ଆମେମାନେ ଯାହା କିଛି ବିଷୟ ନିବେଦନ କରୁ ତାହା ଆମମାନଙ୍କୁ ମିଳିବ ଯଦି ଆମେ ଏହାକୁ ବିଶ୍ୱାସ କରୁ। ଯେପରିକି ଆମେମାନେ ମନେ ପକାଇଥାଉ ଯେ ଆମମାନଙ୍କ ନିମନ୍ତେ ଏହାକୁ ସୁରକ୍ଷା କରିବା ପାଇଁ ପୁଣି ଏହା ପାଇଁ ଆମକୁ ନିଶ୍ଚିତ କରିବା ନିମନ୍ତେ ଯୀଶୁ ମୃତ୍ୟୁଭୋଗ କଲେ। ହେ ପ୍ରଭୁ, ଆପଣ ଯେ ଆମ୍ଭମାନଙ୍କ ଭବନଟିକୁ ବଢ଼ାଉଛନ୍ତି ତାହା ଆମେ ଲକ୍ଷ୍ୟ କରିଥାଉ। ତାହା ତ ଆପଣ ହିଁ ଥିଲେ ଯିଏକି ଆମମାନଙ୍କ ପାଇଁ ଏହାକୁ ସଫଳ କରିଥିଲେ, ତାହା ଆମମାନଙ୍କୁ ଏହି ଆରାଧନାଳୟଟିର ସମ୍ପ୍ରସାରଣ ପ୍ରକ୍ରିୟାକୁ ପ୍ରଦାନ କରିଥାଏ। ପୁଣି ହେ ପ୍ରଭୁ, ଏହା ଯେ ଆପଣ ହିଁ ଥିଲେ ସେ କଥାକୁ ଆପଣ ଜାଣୁ ଯିଏକି ପ୍ରାରମ୍ଭରେ ଉପାସନା ସ୍ଥାନଟି ପ୍ରଦାନ କରିଛନ୍ତି। ଆପଣ ଯେ ଏହିସବୁ ପ୍ରୟାସକୁ ଆଶୀର୍ବାଦ କରିବେ ଏପରି ଆମେ ପ୍ରାର୍ଥନା କରୁ। ହେ ପ୍ରଭୁ, ଆମମାନଙ୍କର ପାଳକ ମହାଶୟଙ୍କ ପାଇଁ ଆମେ ପ୍ରାର୍ଥନା କରୁ, ଆପଣଙ୍କର ବିନମ୍ର ପୁଣି ଅନୁଗ୍ରହକାରୀ ବିଶ୍ୱସ୍ତ ସେବକ ଭାଇ ନେଭିଙ୍କ ପାଇଁ ନିବେଦନ କରୁ, ଯେ କୌଣସି ସକ୍ଷମତାରେ ସେବା କରିବା ପାଇଁ ପୁଣି ତାହା ପଛ ପାଖରୁ ଥାଏ ନା କାହିଁକି, କିମ୍ବା ତାହା ଯଦି ମଣ୍ଡଳୀକୁ ପରିଷ୍କାର କରିବାର ଉଦ୍ଦେଶ୍ୟରେ ଥାଏ ଯେ କୌଣସି ପ୍ରକାର ପଛେ ସେବା କରିବାକୁ ଇଚ୍ଛୁକ ଅଟନ୍ତି, ଯେକୌଣସି ସ୍ଥାନକୁ ଆପଣ ତାହାଙ୍କୁ ପ୍ରେରଣ କରନ୍ତି ସେଇଠାରେ ସେ ବ୍ୟବହାର ଯୋଗ୍ୟ ପାତ୍ରଟି ହେବାକୁ ଇଚ୍ଛୁକ ଥାନ୍ତି, ଯେକୌଣସି ସ୍ଥାନ ପାଇଁ ଆପଣ ତାହାଙ୍କୁ ଡାକିଥାନ୍ତି ସେଠାରେ ଆପଣଙ୍କ ସେବା କରିବାକୁ ଚାହାନ୍ତି। ହେ ପ୍ରଭୁ, ଆମମାନେ ଏପରି ପ୍ରାର୍ଥନା କରୁ କି ଆପଣ ତାହାଙ୍କୁ ଆଶୀର୍ବାଦ କରନ୍ତୁ। ହେ ପରମେଶ୍ୱର, ଏହି ମହାନ ପରୀକ୍ଷାର ବେଳାଟି ଯାହାକୁ ଏହି କିଛି ଦିନ ମୁଁ ଅତିକ୍ରମ କରି ଆସିଅଛି, ପୁଣି ଏହି ଟ୍ରଷ୍ଟିଜ୍ ମାନେ ଯେଉଁମାନେ ମୋର ସହିତ ସାହାଯ୍ୟ କାରଣରେ ଠିଆ ହୋଇଛନ୍ତି, ତତ୍ପରେ ଏହି ମଣ୍ଡଳୀଟି ଯିଏକି ମୋ ପାଇଁ ପ୍ରାର୍ଥନା କରିଥିଲେ ଆଉ ପରିଶେଷରେ ବିଜୟ ଉପସ୍ଥିତ ହେଲା। ହେ ଈଶ୍ୱର, ମୁଁ ସେହି ସମସ୍ତଙ୍କ ପାଇଁ ପ୍ରାର୍ଥନା କରେ, ପ୍ରଭୁ ସେ ପ୍ରତ୍ୟେକ ଜଣଙ୍କୁ ମୁଁ ସ୍ମରଣ କରେ, ତତ୍ପରେ ଆପଣ ମଧ୍ୟ ଯେ ସେବକାର କରନ୍ତି ଏଥିରେ ମୁଁ ନିଶ୍ଚିତ ଅଟେ। ଯେ ସକଳ ଆଶୀର୍ବାଦର ଆକର ହୋଇ ଆପଣ ଆମମାନଙ୍କ ପାଇଁ ପରିଚିତ ହୋଇଅଛନ୍ତି ସେହି ସବୁ ଆମମାନେ ସ୍ମରଣ କରୁ, ପୁଣି ଆପଣଙ୍କର ବଚନକୁ ଆମମାନେ ମନେ ପକାଉ ଯେ ଆପଣ ଆମମାନଙ୍କୁ କଦାପି ତାଗିବେ ନାହିଁ କିମ୍ବା ଭୁଲିବେ ନାହିଁ। ବୃଦ୍ଧାବସ୍ଥାଟି ଏହା ସହିତ କୌଣସି ପ୍ରକାରେ ଅଂଶୀ ହୋଇପାରିବ ନାହିଁ, ଆପଣ ତଥାପି ଆମମାନଙ୍କୁ ସ୍ମରଣ କରିବେ ଯେତେବେଳେ ଏହି ଜଗତଟି ନିଜର ସତ୍ତାକୁ ହରାଇ ବସିବ, ପୁଣି ସମୟଟି ଅନନ୍ତ କାଳ ମଧ୍ୟରେ ବିଲୀନ ହୋଇଯିବ, ସେତେବେଳେ ମଧ୍ୟ ଆପଣ ଆମମାନଙ୍କୁ ମନେ ପକାଇବେ। ଏହା କିଛିଟା ଏହିପରି ଭାବେ ଲିଖିତ ହୋଇଅଛି, ମାତା କି ଆପଣଙ୍କ ସ୍ତନ୍ୟପାୟୀ ସନ୍ତାନକୁ ପାସରି ପାରେ, ମୁଁ ତୁମମାନଙ୍କୁ କଦାପି ପାସରି ନ ପାରେ, ତୁମମାନେ ମୋର ହସ୍ତ ପାପୁଲିରେ ଖୋଦିତ ଆକାରରେ ଲିଖିତ ଅଟ, ସେହି କଣ୍ଟା ଗୁଡିକ ଯାହାକି ଆମମାନଙ୍କ ନାମକୁ ଖୋଦାଇ ଲେଖିଅଛି। ହେ ପ୍ରଭୁ, ଆପଣ ଯେ ଆମମାନଙ୍କୁ ମନେ ପକାନ୍ତି ସେ କଥାକୁ ଆମେ ଜାଣୁ, ଆପଣ ଯେ ଆମମାନଙ୍କର ବିଲୋପ ପାଉଥିବା ସକଳ ସ୍ମରଣ ଶକ୍ତି ମଧ୍ୟରେ ନିରନ୍ତର ଥାନ୍ତୁ, ଏହା ହିଁ ହେଉ ଆମମାନଙ୍କ ତଳକର୍ତ୍ତା ରୂପେ, ଆମମାନଙ୍କର ଆରୋଗ୍ୟକାରୀ ରୂପେ, ଆମମାନଙ୍କ ପ୍ରେମିକ ରୂପେ, ଆମମାନଙ୍କ ଜୀବନ ରୂପେ, ଆମମାନଙ୍କ ସୂର୍ଯ୍ୟକିରଣ ରୂପେ, ଆମମାନଙ୍କ ସବୁରେ ସବୁ ହୋଇ ରହନ୍ତୁ। ପରମେଶ୍ୱରଙ୍କ କରୁଣାର ଆଉ ପ୍ରେମର ସେ ଚିରନ୍ତନ ନିର୍ଝରଟିରେ ଆମମାନେ ଆଦମଙ୍କର ପତିତ ପରିବାରଟି ଆସି ସମର୍ପିତ ହେଉଅଛୁ। ହେ ପ୍ରଭୁ, ଏହା ହିଁ ଦାନ କରନ୍ତୁ, ଯେହେତୁ ଏହି ସମୟରେ ଆମ୍ଭେମାନେ ବର୍ତ୍ତମାନ ଆପଣଙ୍କୁ ଆପଣଙ୍କଠାରେ ସମର୍ପଣ କରୁ। ଏହି ଉପାସନାଳୟରୁ ଚାଲି ଯାଉଥିବା ସମୟରେ ଆଜି ରାତ୍ରି କାଳରେ ଯୀଶୁଙ୍କୁ ସ୍ମରଣ କରି ସେପରି କରୁଅଛୁ। ଆମେନ୍। ଆପଣମାନେ ତାଙ୍କୁ ମନେ ପକାନ୍ତି କି? ଆପଣମାନେ ତାଙ୍କୁ ସ୍ନେହ କରୁଛନ୍ତି କି? ଯେତେବେଳେ ମୁଁ ବିଚାର କରେ ଆମମାନଙ୍କର ସାଧାରଣ ଦରଖଣ୍ଡିଆ ଭାଷାର ସମାଚାରରେ ଆପଣମାନେ ଏପରି ସମ୍ଭବତଃ କହିପାରିଥିବେ, ପାଉଲ କହିଥିଲେ ଆମମାନେ ଯାହା କିଛି କର୍ମକୁ କରିଥାଉ ସେସବୁକୁ ଆତ୍ମାରେ କରୁ, ଆଉ ସର୍ବପ୍ରକାର ବିଷୟରେ ଆମମାନେ ନିଶ୍ଚିତ ଭାବେ ତାଙ୍କୁ ମନେ ପକାଉ। ତାଙ୍କୁ ସ୍ମରଣ ନ କଲା ପର୍ଯ୍ୟନ୍ତ ଆସନ୍ତୁ ଆମମାନେ କୌଣସି ପ୍ରକାର ନିର୍ଣ୍ଣୟକୁ କଦାପି ଗ୍ରହଣ ନ କରୁ। ଆସନ୍ତୁ କୌଣସି କର୍ମକୁ ଆଦୌ ନ କରୁ, ଯେହେତୁ ଏହା ତ ବିଚାର ବୁଦ୍ଧି ସମ୍ପନ୍ନ ହୋଇଯିବ। ଯଦି କୌଣସି ଶତ୍ରୁ ଗାଲର ଗୋଟିଏ ପାଖରେ ଚାପୁଡା ମାରିଦିଏ, ତେବେ ଆସନ୍ତୁ ଆମମାନେ ମନେ ପକାଇବା ଯେ ସେ ଆମ ପାଇଁ ଏହା ବଦଳରେ କଣ କରିଥିଲେ, ତତ୍ପରେ ଆମମାନେ ପ୍ରତିବଦ ଚାପୁଡାକୁ ମାରିବା। ଆସନ୍ତୁ ତାଙ୍କର ପ୍ରତିବଦଳ କର୍ମକୁ ମନେ ପକାଇବା। ଯଦି ସେପରି କିଛିଟା ନିର୍ଣ୍ଣୟ ନେବାକୁ ଆବଶ୍ୟକ ପଡେ, ଆସନ୍ତୁ ଅପେକ୍ଷା କରିବା କି ପ୍ରକାର ଧରଣର ନିର୍ଣ୍ଣୟକୁ ଗ୍ରହଣ କରିବାକୁ ଆମମାନେ ମନସ୍ଥ କରିଥାଉ ସେ କଥାକୁ ପ୍ରଥମେ ମନେ ପକାଇବା, ତେବେ ଯାଏ ତାହା ଆମମାନଙ୍କର ନିର୍ଣ୍ଣୟ ହେଉ। ଯଦି ଆମମାନେ ଚଞ୍ଚଳ ହୋଇଥାଉ, ତେବେ ମନେ ପକାଉ ଯେ ସେ କଦାପି ତରବର ହୋଇ ନଥିଲେ। ବୁଝନ୍ତି ତ, ଯଦି ଆମମାନେ ଅତିଶୟ ଉଦ୍ୟୋଗୀ ହୋଇପାରୁ, ତେବେ ସେ ଯେ ଅନନ୍ତ ମଧ୍ୟରେ ବାସ କରନ୍ତି ସେ କଥାକୁ ମନେ ପକାଉ, ପୁଣି ସମୟ ତାଙ୍କ ପାଇଁ ନିରର୍ଥକ ଅଟେ। ଏହା ତ ଆମମାନଙ୍କ ହୃଦୟର ଉଦ୍ଦେଶ୍ୟ ପୁଣି ଅଭିପ୍ରାୟ ଅଟେ। ଆସନ୍ତୁ ତାହାଙ୍କୁ ମନେ ପକାଉ। ମୁଁ ତାଙ୍କୁ ସ୍ନେହ କରେ, ଏହି ଗୀତଟିକୁ ଗାଇବା ସମୟରେ ଆସନ୍ତୁ ତାଙ୍କରି ଆତ୍ମାଙ୍କ ଉପସ୍ଥିତିରେ ଥାଇ ତାଙ୍କୁ ସ୍ମରଣ କରିବା। ଆପଣମାନେ ଯଦି ପ୍ରେମରେ ଥାଇ ବାସବାସ କରନ୍ତି, ଆପଣ ତେବେ ଈଶ୍ୱରରେ ବାସ କରନ୍ତି, କାରଣ ଈଶ୍ୱର ତ ପ୍ରେମ ଅଟନ୍ତି। ଯେଉଁମାନେ ଈଶ୍ୱରଙ୍କଠାରେ ଥାନ୍ତି ସେମାନେ ପ୍ରେମରେ ବସବାସ କରନ୍ତି। ବୁଝନ୍ତି ତ, ଆଉ ପ୍ରେମରେ ଘୃଣାଭାବ ନଥାଏ, ପ୍ରେମ ଆଦୌ ଈର୍ଷା କରେ ନାହିଁ, ପ୍ରେମ କଦାପି ଅହଙ୍କାର କରେ ନାହିଁ, ପ୍ରେମ ସ୍ୱୟଂରୁ ଅନାଚାର ଭାବକୁ ପ୍ରକାଶ କରେ ନାହିଁ। ପ୍ରେମଟି ସବୁବେଳେ କୋମଳ, ଆଦରଣୀୟ, କ୍ଷମାଶୀଳ, ପୁଣି ଦୟାଳୁ ଅଟେ। ଅନ୍ୟ ଜଣକ ଯେ କେତେ ତିକ୍ତମନା ଅଟେ, ସେଥିରେ କିଛି ହେଲେ ଯାଏ ଆସେ ନାହିଁ, ତଥାପି ପ୍ରେମ ସ୍ୱୟଂରୁ ଅପରିବର୍ତ୍ତିତ ହୋଇ ରହେ। ପ୍ରେମ ତ ଅନୁଗ୍ରହର ମୂଳଗତ ବିଷୟ ଅଟେ। ପ୍ରେମ ଆମମାନଙ୍କ ପାଇଁ ପରମେଶ୍ୱରଙ୍କ ଚରମ ସିଦ୍ଧାନ୍ତ ଅଟେ। ଯାହା ହେଉ ନା କାହିଁକି, ସକଳ ବରଦାନ ପୁଣି ଅନ୍ୟାନ୍ୟ ବିଷୟ ଗୁଡିକ ଲୋପ ପାଇ ସାରିଅଛି। ଆମମାନଙ୍କ ଭାବବାଣୀ, ଆମମାନଙ୍କ ବିଭିନ୍ନ ପରଭାଷା ଗୁଡିକ, ଆମମାନଙ୍କର ବ୍ୟାଖ୍ୟା, ଏଗୁଡିକ ଲୋପ ପାଇଛି। ଆମମାନେ ଯାହା କିଛି ବିଷୟ କଦାପି କରିଅଛୁ କିମ୍ବା ଅନ୍ୟ ଯାହା କିଛି ଉଦ୍ୟମ ଥାଏ ନା କାହିଁକି, ମାତ୍ର ପ୍ରେମଟି ଯେତେବେଳେ ପରିଚୟକୁ ଆସେ ଏହା ହିଁ ମୂଳମନ୍ତ୍ର ଅଟେ। ଏହା ତ ଶିରୋମଣି ଅଟେ, କାରଣ ଅନ୍ୟାନ୍ୟ ବିଷୟ ଗୁଡିକ ଅକ୍ରମୀ ହୋଇ ନାଶ ହୁଏ। ଏହା ହିଁ ତ ସର୍ବୋଚ୍ଚ ଅଦାଲତର ନିର୍ଣ୍ଣୟ ଅଟେ। ଏହା ତ ଯୋଡ଼ିବାର ସେତୁ ଅଟେ। ଏହା ତ ଧ୍ରୁବତାରା ଅଟେ ଯାହାକି ନାବିକମାନଙ୍କୁ ସ୍ଥିର ନିର୍ଣ୍ଣୟର ମଧ୍ୟରେ ଅବସ୍ଥିତ କରାଏ। ଏହା ତ କମ୍ପାସ ଅଟେ ଯାହା ଆମମାନଙ୍କୁ ମାର୍ଗଦର୍ଶନ କରାଏ। ପ୍ରେମ ମୂଳ ବସ୍ତୁ ଅଟେ। ମୁଁ ତାହାଙ୍କୁ ସ୍ନେହ କରେ ଏହି ଗୀତଟିକୁ ଆମମାନେ ଗାନ କରିବା ସମୟରେ ଆସନ୍ତୁ ଏହାକୁ ମନେ ପକାଇବା।
Salvation on Calvary's tree.
ମୁଁ ତାଙ୍କୁ ସ୍ନେହ କରେ କାରଣ ପ୍ରଥମେ ସେ ମତେ ସ୍ନେହ କଲେ, ଆଉ କାଲବରୀ କୃଷକରେ ମୋର ମୁକ୍ତିକୁ କ୍ରୟ କଲେ। ମୁଁ ତାଙ୍କୁ ସ୍ନେହ କରେ কারণ প্রথমে সে মতে স্নেহ কলে বর্তমান মনে পকান্তু সে মতে স্নেহ কলে পুনি তাঙ্কর পুত্রঙ্কু দান কলে আউ কালবরি ক্রুশ পরে মোর মুক্তিকু ক্রয় কলে এতবেলে আমমানকর ভৌণী জনক এই গীতটির পাই স্বর দিয়ন্তি আসন্তু আমমানে সমস্তে সহভাগিতার সুমধুর অবস্থায় থাই প্রভু যীশুখ্রীষ্টঙ্ক সহিত থাই তৃতীয় স্থান মানঙ্করে যেতবেলে উপবেশন করুছু এতবেলে সবকিছি বিষয়কু দূরেই দিয়ন্তু আপনমানঙ্ক হৃদয় মধ্যরু সবকিছি অযোগ্যতা বিষয়কু দূরেই পকান্তু আউ মনে রাখন্তু পরমেশ্বরঙ্ক বচন সুপ্রকার কহন্তি ମୁଁ ତାଙ୍କର ସେବକ ଅଟେ ଯେ ଏହିଠାରେ ଉପସ୍ଥିତ ଅଛନ୍ତି ତେଣୁକରି ଆସନ୍ତୁ କୌଣସି ଜଣଙ୍କ ସହିତ କରମର୍ଦ୍ଦନ କରିବା ଆଉ କହିବା ଭାଇ ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଯଦି ଆପଣଙ୍କର କେହି ଜଣେ ଶତ୍ରୁ ଅଛନ୍ତି ତେବେ ଉଠି ପଡ଼ନ୍ତୁ ପୁଣି ତାଙ୍କ ପାଖକୁ ଚାଲି ଯାଆନ୍ତୁ ବୁଝନ୍ତି ତ ଆଉ ଯେତେବେଳେ ଗୀତଟିକୁ ଆଉ ଥରେ ଗାନ କରୁ ପୁଣି ପରସ୍ପର ସହିତ କରମର୍ଦ୍ଦନ କରୁ ଭାଇ ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଏତେବେଳେ ଆପଣମାନେ ପ୍ରକୃତରେ ଆତ୍ମାରେ ସ୍ନେହ ଭାବକୁ ବହି ଏପରି କରିବେ ନାହିଁ କି ମୁଁ ତାଙ୍କୁ ସ୍ନେହ କରେ ଯେହେତୁ ପ୍ରଥମେ ସେ ମତେ ସ୍ନେହ କଲେ ପୁଣି ମୋହର ପରିତ୍ରାଣକୁ କ୍ରୟ କଲେ ଏତେବେଳେ ଆମମାନଙ୍କର ହସ୍ତଗୁଡାକୁ ଉପରକୁ ଉଠାଇ ରଖିବାର ସହିତ
Remember Jesus.
ମୁଁ ତାଙ୍କୁ ସ୍ନେହ କରେ କାରଣ ସେ ମୋତେ ପ୍ରଥମେ ସ୍ନେହ କଲେ ଯୀଶୁଙ୍କୁ ମନେ ପକାନ୍ତୁ ପୁଣି କାଲଭାରୀ କ୍ରୁଶରେ ମୋର ମୁକ୍ତିକୁ କ୍ରୟ କଲେ ବର୍ତ୍ତମାନ ଆସନ୍ତୁ ନିଜ ନିଜର ମସ୍ତକକୁ ଅବନତ କରିବା ପୁଣି ଏହାକୁ ଗୁଣୁଗୁଣୁ ହୋଇ ଗାଇବା
Remembering
Jesus. Mone pokauchu. Se prathame mote sneha kale. କାଲବରୀ କୃଶରେ ତାହା କଲେ ଯେତେବେଳେ ଆମମାନଙ୍କର ଭଉଣୀ ଜଣକ ସୁମଧୁର ସ୍ୱରରେ ପୁଣି ଧୀରେ ଧୀରେ ବଜାନ୍ତି ମୁଁ ଆମମାନଙ୍କର ଉତ୍ତମ ଭାଇଙ୍କୁ ପଚାରକୁ ଯାଉଅଛି ଭାଇ ନେଭିଲ ଆପଣ କହିବାକୁ ଇଚ୍ଛୁକ ଥାଇ କିଛି ଶବ୍ଦ କହିବାକୁ ଚାହାନ୍ତି କି ସେଠାରେ ପଛ ପାଖରେ ଉପସ୍ଥିତ ଥିବା ଭାଇ କଲିନ୍ସକୁ ମଧ୍ୟ ମୁଁ ପଚାରକୁ ଯାଉଅଛି ଏଠାରେ ଆମମାନଙ୍କର ବିନମ୍ର ସରଳ ଭାଇଙ୍କୁ ଆମମାନଙ୍କ ସହଯୋଗୀମାନଙ୍କ ମଧ୍ୟରୁ ଜଣେ ଯଦି ପ୍ରାର୍ଥନାର ସହିତ ଆମମାନଙ୍କୁ ବିଦାୟ ଦେଇପାରନ୍ତି ଆମ୍ଭେମାନେ ନିଜ ନିଜର ମସ୍ତକକୁ ଅବରୋଧ କରି ରଖିଥିବା ସମୟରେ ଭାଇ କଲିନ୍ସ କରିପାରନ୍ତି